প্রাণী না, মুসলমান তো প্রাণী নেই, বিষ্ণু নিকট বড় হয়ে গেছে। গুরু বাহারি গলা বেড়ে হাতের কিছু নাই, পাঁচ বছর বাড়ক বাহারি চালি গেলে কেউ সংকল্প করে মু বিষ্ণু প্রসন্ন করিকে বড় আনিবি, ব্রহ্মাজি শিব জি সংকল্প হইবে। পাঁচ বর্ষর বাড়কর সংকল্প ভগবান সিংহাসন কু দোহলে দেবে, ভগবান ব্যতীব্যস্ত হয়ে গেল। জানি পাঁচ বর্ষর ক্ষেত্রীয় বাড়কর এতে বড় সংকল্প নারদ বলি কোটে। আরে জীব যদি সংকল্প করছি ভগবান চরণ কু যা কোটি কোটি জন্ম সে দুঃখ পাইলে ভগবান চাহিদি বসছ, আর সে সংকল্প করছে মনে কটুক আসা, সে কেমন আসিয়া মুখে সাহায্য না করবি? ভগবান সাহায্য ন কলে আমি সংকল্প করেছিলাম চাই যাবে কি, কিন্তু ভগবান চাহিদি বসছেন কেতবে জীব সংকল্প করবি, সে কেতবে মো আড়ু চাহিব, মো আড়ু চাহিলা মানে তোর সাহায্য জীব সংকল্প ভগবান চাহিদি বসছেন। যদি আপনার সংকল্পটা দৃঢ় ভগবান ভক্ত সংকল্প ঠিক সাঙ্গে সাঙ্গে পাঁচ বছর বাড়ক বাহারি গলা পরে সংকল্প করি যাইছি কোন সংকল্প মো ঘরকু কেবে ফেরবে না, যদি বিষ্ণু মানে কোনো বর নয় নারমল চলে আসছে নারমল আসি পেলে বাবা জীবনের নারদ মুনি চমকে দেবে, নারদ মুনি সে আশ্চর্য হচ্ছেন ওহমান ক্ষত্রিয়ান এই ক্ষত্রিয় মান কে বড় তেজ, পাঁচ বর্ষর বাড়কর এতে বড় সংকল্প মতো সে টলাই দেয়। কারণ সে কুচ নারদ মানুষ নারদ আপনার বহু সুন্দর উপদেশ দেখছেন, কিন্তু মু উপদেশ গ্রহণ করিপারি না, কিন্তু মু ক্ষত্রিয় বাড়ক আপন ব্রাহ্মণ উপদেশ দেখছেন, মু গোটিয়ে সংকল্প নিয়ে আসছি মু হরি নিকট বর নিয়ে যাবি, মো বাবা নিকট বর নেবি না, আপনি যদি সে বর দেবে মতো দিও সে বর। নারদ মনে কে কি বর কুহ, মো সংকল্প আপনার শুনিবে পদম ত্রিভুবন উৎকৃষ্ট, প্রথম তাঙ্ক পাখি বাহার হল তিনি ভুবন উৎকৃষ্ট পদ চাহছি, পাঁচ বর্ষর বাড়কর সংকল্প দেখুন তিনি ভুবন উৎকৃষ্ট পদ মানে এ তিনি ভুবন সর্বশ্রেষ্ঠ পদ হলো সত্য লোক, সে কিন্তু না ব্রহ্মাঙ্কর সিংহাসনে মো দরকার না, ত্রিভুবন উৎকৃষ্ট ব্রহ্মাঙ্কর উৎকৃষ্ট পদ মোর দরকার তার সংকল্প এইভাবে ধ্রুব কচন জিজ্ঞেসে সাধুবাদ মানে হে সাধু মু এটা ইচ্ছা করছি মোর এটা ইচ্ছা, আর সে সিংহাসন ধার করি আনি দেলে হব না, ধ্রুব কৌশল তুমি কই দেবে এই সিংহাসন চালে বসিব মু বসিবি না, মু কেউ সিংহাসন বসিবি ব্রুহি অস্মাত পিতৃবি ন অন্যপি অধিষ্ঠিত, মু যে সিংহাসন বসিয়া চাহুছি সংকল্প করিবে তো দৃঢ় হবে না, ধ্রুব চরিত্র শুনে এতে দৃঢ় জীবন আজি জীবন দৃঢ় হয়ে ভাই সংসারী আজ সংসারী ক্ষেত্রে অগ্রগতি করছে তার দৃঢ় ব্রত আছে না, আর ভক্তি ক্ষেত্রে অগ্রগতি করিয়া দৃঢ় ব্রত দরকার না, ব্রত দৃঢ় হওয়ার পরে পরীক্ষা সব ক্ষেত্রে আসবে, কিন্তু আপনার সংকল্প থেকে ভগবান সাহায্য করিবে, পরীক্ষাটা আপনার গোটে পাহাচ হয়ে আপনি তারপরে চড়ি উঠুন পরীক্ষাটা আপনি তড়ু পারিবে, সংকল্প যদি সুন্দর সংকল্প আছে দুর্বক দেখুন দুর্বক পরীক্ষা আসিগলাম নারদ মুনি বুদ্ধ হয়ে গেলাম তাই নারদ মুনি ছোট বাড়ক বুঝাচ্ছেন কলে না মো সংকল্প করেছি মো যাবি সেটি মো পিতৃপুরুষ কে বসে নথিবে কিংবা আউ কে বসে নথি মোর সেই সিংহাসন দরকার আর ত্রিভুবন উৎকৃষ্ট পদ দরকার, নারদ মুনি আশ্চর্য এ পদ বাবা মো দেইপারিবি, তু যে সংকল্প করিকি আসছিস তো মা যা কইছন্তি সেই সেই পত্রে যাও সেটা মঙ্গলময় পত্র যাও করিকি মন্ত্র দিলে ছাড়ি সংকল্প কলে মানে জীবনে আপন প্রভু সাহায্য করিবে, আর সংকল্প দৃঢ় হওয়া দরকার দৃঢ় ব্রতা ভগবান গীতা এটি অজামে সংকল্প করছি কোন বিমুচ্যতম ইমম বন্ধম, মো জীবনর প্রত্যেক অজামে জীবন নাই আমার জীবনর সবচেয়ে বড় বন্ধন কোন শুনন্ত অবিদ্যা, অবিদ্যাটা বন্ধন অবিদ্যা কোন শ্রীধর স্বামী কহছেন অবিদ্যা দেহাদৌ আত্মবুদ্ধি, দেহটাকে আত্মবুদ্ধি করছে আত্মার প্রসঙ্গ তো দেহ দ্বারা হব না, ডালি ভাত তরকারি খাইদেলা পরে কি মাছ মাংস খাইদেলা পরে আত্মার প্রসঙ্গতা হবে না, যদি আত্মার প্রসঙ্গতা মাছ মাংস খাই হেউ থাকা মদ খাই হেউ থাকা তাহলে এত লোক কাই সংসারে দুঃখী অনেক ତୁମେ ଯଦି ଆତ୍ମା ଖାଦ୍ୟ ଦଉଛ ତୁମେ କାହିଁକି କାନ୍ଦୁଛ? ଆତ୍ମାର ଆହାର ତୁମେ ଦଉନା, ଆତ୍ମାର ଆହାର ଅତି ସୁଲଭ। ଆତ୍ମାର ଆହାର ଯେତେବେଳେ ଜଣେ ଖାଇବ ଶରୀର ଆହାର ଦରକାର ନାହିଁ। ଶରୀର ଆହାର ବିନା ଆତ୍ମାର ଆହାର ବିନା ପ୍ରୟାସରେ ମିଳିବ। ଶରୀର ଆହାର ପାଇଁ ପ୍ରୟାସ କରିବାକୁ ପଡିବ। ପରୀକ୍ଷିତ ମହାରେ ସାତ ଦିନ ଜଳପାନ କରିବ, ଏ ଗୋଟିଏ ଦିନ ଗୋଟିଏ ମୁହୂର୍ତ୍ତ ଜଳପାନ ନ କରି ତାଙ୍କର କ୍ରୋଧ ଆସିଥିଲା ନା, କିନ୍ତୁ ଆତ୍ମାର ଆହାର କଲେ ସାତ ଦିନ ଜଳପାନ ବି କରିବେ। କେବଳ କୃଷ୍ଣ କଥା ଶୁଣିଛନ୍ତି, ଇଏ ହଉଛି ଆତ୍ମାର ଆହାର। ଆସି କହୁଛନ୍ତି ମୁଁ ଧନ୍ୟ ହେଇଗଲି, କ୍ଷତ୍ରିୟ ବନ୍ଧୁ ହେଇ ମୁଁ ଧନ୍ୟ ହେଇଗଲି, ବ୍ରାହ୍ମଣର ଅଭିଶାପ ପାଇକି ମୁଁ ଧନ୍ୟ ହେଇଗଲି। କାହିଁକି ମୁଁ କୃଷ୍ଣ କଥା ଶୁଣୁଛି, ମୋତେ ଯଦି ବ୍ରାହ୍ମଣର ଅଭିଶାପ ରହିଥାନ୍ତା ମୁଁ ଆଜି ରାଜା ହେଇକି ପୁଣି ଶାସନ କରିଥାନ୍ତା, କିନ୍ତୁ ଏଇ ପ୍ରଭୁଙ୍କର କଥା ପାଇଥାନ୍ତି, ଇଏ ଅମୃତ ପାଇଥାନ୍ତି। ଚିନ୍ତା କରିବାକୁ ପଡିବ ନା ଜୀବନରେ। ଆତ୍ମା ଆମର ଅବିଦ୍ୟା ହଉଛି ଆମେ ଭାବୁଛେ ଦେହଟାକୁ ପୋଷଣ କରିଦେଲେ ଆତ୍ମା ସୁଖ ହେଇଯିବ। ଭାଇ ସମସ୍ତେ ଦେହକୁ ପୋଷଣ କରୁଛ, ଦେହ ଯାହା ଚାହୁଁଛି ଡଲବ ଗଦି ଦଉଛ, ମୋବାଇଲ ଆଣୁଛ, ଗାଡି ଘୋଡ଼ା କରୁଛ, କିନ୍ତୁ ଦୁଃଖ ଯାଉଛି କି? କାହିଁକି ଦୁଃଖ ଯାଉନି? ଆତ୍ମାର ଆହାର ନାହିଁ। ଆତ୍ମାର ଆହାର ଯିଏ ଯେଉଁ ସ୍ଥିତିରେ ରହିକରିବ ସେ ଶାନ୍ତିରେ ରହିବ। ସାଧୁ କେବଳ ଯେ ଶାନ୍ତିରେ ରହିବ ତାହା ନାହିଁ, ଯିଏ ଯେଉଁ ସ୍ଥିତିରେ ରହିଛି ଆତ୍ମାର ଆହାର ଦରକାର। ଆତ୍ମାର ଆହାର ହେଲା ପ୍ରଭୁଙ୍କର ନାଁ, ପରମାତ୍ମାଙ୍କର କଥା ଓ ପରମାତ୍ମାଙ୍କ ନାଁ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଆଜ୍ଞା ଆତ୍ମାର ଆହାର ଯଦି ଡେଲି କରୁଥିବେ ଆପଣଙ୍କୁ ଆଉ ଦୁଃଖ ଲାଗିବ, ପରୀକ୍ଷା କରିଥିବେ ସୁଖୀ ହେବେ। ଶରୀର ଆହାରଟା ବାଧକ ନୁହେଁ, ଆତ୍ମାର ଆହାରଟା ବାଧକ। ଶରୀର ଆହାର ଭୋକ ଉପାସରେ ଆପଣ ଦୁଇ ଦିନ ରହିଯିବେ, ଆତ୍ମାର ଆହାର ଯଦି ଆପଣ ନ କରିବେ ପ୍ରତି ମୁହୂର୍ତ୍ତରେ ଦୁଃଖ ପାଇବେ। ତେଣୁ ଦେହାଗ ଆତ୍ମବୁଦ୍ଧି ଏଟା ହଉଛି ଅବିଦ୍ୟା, ଦେହକୁ ଆତ୍ମବୁଦ୍ଧି କରିଦଉଛି। ଏହାର ପରିଣାମ କଣ? ଅବିଦ୍ୟା କାମ ଦେହକୁ ଯେତେବେଳେ ଆତ୍ମବୁଦ୍ଧି କରିଦେଲେ ଆତ୍ମା ପାଇଁ କର୍ମ କଲେନ, ଭଗବାନ ପାଇଁ କର୍ମ କଲେନ। ଯୋଉ ଫୁଲ ଗଛ ଲଗାଇ ଯୋଉ ଚାଷ କଲେ ଯାହା ବି କଲେ ଏଟା ନିଜ ପାଇଁ କଲେ, ଭଗବାନଙ୍କୁ ଆଉ କିଛି ଅର୍ପଣ କଲେ ନା, ନିଜ ସବୁ ଦେହ ସମ୍ବନ୍ଧିତ କର୍ମ କଲେ। ଏଠି କହୁଛନ୍ତି ବିଷୟ ତତ କାମ ବିଷୟ ଭୋଗ ଅଭ୍ୟାସମ, ଦେହକୁ ଯେତେବେଳେ ଆତ୍ମବୁଦ୍ଧି କଲେ ଭଗବତ କାର୍ଯ୍ୟ କିଛି କଲେ ନା, ଏ ଶରୀରରେ ଭଗବାନଙ୍କ ସେବା ପୂଜା କଲେ ନା, ଏ ଦେହ ଦ୍ୱାରା କେବଳ ଭୋଗ ବିଷୟ ଭୋଗ ଅଭିଳାଷ କରେ। ଯିଏ ବି ଚାକିରି କରିଛି, ଯିଏ ବି ବାକିରି କରିଛି, ଯିଏ ବି ସଂସାର ଯୋଉ କର୍ମ କରିଛି, କାହିଁ ବିଷୟକୁ ଭୋଗ କରିବା ପାଇଁ? ଆଉ ବିଷୟ ଭୋଗରେ କି ସ୍ୱଗତ ସୁଖେଇ ନା ଗଜା ବୋଲି କହୁଛି, ମୁଁ ଆଜିଠୁ ବିଷୟ ଭୋଗକୁ ଛାଡ଼ିବି। ଅବିଦ୍ୟା କାମ ତାପରେ କର୍ମ, ଯୋଉ କର୍ମ କଣ ନା ଲୌକିକ ଅଲୌକିକ ବ୍ୟାପାରେ ତସ୍ମାତ୍ ଜାତ ଗୃହ ପୁତ୍ର କଳତା କଳତା ଦିଶୁ, ଘର ପିଲା ଛୁଆ କର୍ମ ଶରୀରକୁ ନେଇ ସବୁ ତିଆରି ହେଇଛି ନା, ଶରୀର ଏଗୁଡ଼ିକ ସବୁ ତିଆରି କରିଛି, କିନ୍ତୁ ଏଇଟାକୁ ନିତ୍ୟ ବୋଲି ମନେ କରୁଛି। ଶରୀର ଯାହାର ଉପସ୍ଥିତିରେ ଶରୀର ଆଜି ସନ୍ତାନ ଜନ୍ମ କରୁଛି, ଯାହା କିଛି ସଂସାର କର୍ମ କରୁଛି, କାହାର ଉପସ୍ଥିତି? ଆତ୍ମାର ଉପସ୍ଥିତି। କିନ୍ତୁ ଆତ୍ମଜ୍ଞାନ ଟୋଟାଲ ନାହିଁ, କିନ୍ତୁ ଏ ଦେହ ଜ୍ଞାନରେ ଆମେ ଯାଇଛି, ଏଇଟା ଜୀବନର ସବୁ ଫଳ ବନ୍ଧ। ମୁଁ ଏଇଟାକୁ ତ୍ୟାଗ କରେ, ମୁଁ ଆତ୍ମସ୍ଥିତିକି ଯେ ପ୍ରତିଦିନ ଭଗବାନଙ୍କର ସେବା କରେ। ଆପଣ ଭାବିବେ ନା ଆତ୍ମସ୍ଥିତି ମାନେ ଘର ଦ୍ୱାରା ଛାଡ଼ିଦେଲା ପରେ ଯାଇକି ଆମ ଘରେ ରହିଲେ ବଡ଼ ମାୟା, ନାଇଁ ନାଇଁ ନାଇଁ, କେବଳ ଚେତନାକୁ ପରିବର୍ତ୍ତନ କରେ। ଭକ୍ତ ଅଭକ୍ତ ଭିତରେ ଗୋଟିଏ ପାର୍ଥକ୍ୟ ବାସ, ତା ଜୀବନର କେନ୍ଦ୍ରଭୂତ, ଯାହାର ଜୀବନର କେନ୍ଦ୍ରୀଭୂତ ବିଷୟ ବହୁତ ସେ ହେଉଛି ଅଭକ୍ତ, ଯାହାର ଜୀବନରେ କେନ୍ଦ୍ରୀଭୂତ ହେଉଛି ଭଗବାନ ସେ ହେଉଛି ଭକ୍ତ ବାସ। ଆପଣ ଯାହା କରୁଛନ୍ତି ଆମେ ସେୟା କରୁଛୁ, ଗୋଟେ ଭକ୍ତ ସେୟା କରୁଛି, ଗୋଟେ ଭକ୍ତ ବି ବିଜନେସ୍ କରୁଛି, ସେ ବି ଚାଷ କରୁଛି, ସବୁ କରୁଛି, କିନ୍ତୁ ତାର କେନ୍ଦ୍ରୀଭୂତ ତାର ଲକ୍ଷ୍ୟ ହେଲା, ଯେମିତି ପ୍ରଥମ ଦିନ ମୁଁ ଉଦାହରଣ ଆପଣଙ୍କୁ ଦେଇଥିଲି, ସ୍ତ୍ରୀ ଲୋକଟି ପାଣି ନେଇକି କଳସୀରେ ପାଣି ନେଇକି ନଦୀରୁ ଆସିଲା ବେଳେ ସବୁ କର୍ମ କଲାବେଳେ ଲକ୍ଷ୍ୟଟା ତାର ରହିଛି କେଉଁଠି? ଜଳ କଳସୀକୁ। ସେ ଚାଲୁଛି, ବୁଲୁଛି, ତା ଘର କଥା କହୁଛି, ପୁଅଟାକୁ ଧରିକି ଆଣୁଛି, କିନ୍ତୁ ଲକ୍ଷ୍ୟ ତାର ସବୁବେଳେ ଜଳ କଳସୀ। ସେଭଳି ଜଣେ ବ୍ୟକ୍ତି ସଂସାର ରହିଛି, ସବୁବେଳେ ଭଗବତ ଚିନ୍ତନ ରହିବ, ତାହେଲେ ସିଏ ଏ ଦେହାଦ କର୍ମ ମନ୍ଦରରୁ ମୁକ୍ତ ପାଇପାରିବ। ଅଜାମି କହୁଛି ମୁଁ ଆଉ ଏ ଦେହ ବନ୍ଧନ ରହିବି ନା, ଆଉ କଣ ହେବି? ଅଜାମି ନିଜେ କହୁଛି ସର୍ବଭୂତ ସୁହୃତ ଶାନ୍ତ, ସବୁ ଜୀବନ ମଙ୍ଗଳ କରିବେ, ପକ୍କାକୁ କଷ୍ଟ କରିବେ, ଆମ ଶାନ୍ତ ହେବେ, ଶାନ୍ତ ହେବେ, କ୍ଷବାଦି ରହିବେ, ଚିତ ମୋ କାମ ପାଇଁ ଏତେ ବ୍ୟାକୁଳ ହେବେ, ଭଗବାନ ଉପରେ ନିର୍ଭର କରିବି, ମୈତ୍ରୀ କରୁଣ ଆତ୍ମବାଦ, ମୁଁ କରୁଣ ହେବି, ମୈତ୍ରୀ ସମସ୍ତଙ୍କ ସହିତ ମୈତ୍ରତା ସ୍ଥାପନ କରିବି। ଆଉ ସବୁଠୁ ବଡ ସଂକଳ୍ପ ହେଉଛନ୍ତି ଜୀବନ ଲାଗି ସବୁଠୁ ବଡ ବନ୍ଧ ମନେ ରଖନ୍ତୁ, ମୋଚେଗ୍ରସ୍ତ ଆତ୍ମାନଂ ଜୋଷିତ୍ମୟା ଆତ୍ମମାୟା ବିକ୍ରୀଡିତୋ ଜୟା ଏବାୟଂ କ୍ରୀଡା ମୃଗ ଇବାଧମ। ଅଧମ ବ୍ୟକ୍ତି କ୍ରୀଡା ମୃଗ ମାନେ ବ୍ୟାନର, ମାଙ୍କଡ ଦେଖିଛନ୍ତି ନା, ମାଙ୍କଡ ଯେମିତି ପଡ଼ିଲେ ତାର ମାଙ୍କଡ଼ିକି ଧରି ବୁଲେ, ସେ ତାଙ୍କ ପାଇଁ ସବୁବେଳେ କର୍ମ, ସବୁବେଳେ ଗଛ ଉପରେ ଯୋଉ ହନୁମାଙ୍କଡ କୁହନ୍ତି ବଡ ମାଙ୍କଡ, ସବୁବେଳେ ଗଛ ଉପରେ ଚଢିକି ଦେଖୁଥିବ, କୁଆ ବାଡ଼ର ଫଳ ଅଛି ଫୁଲ ଅଛି, କିନ୍ତୁ ମାଙ୍କଡ଼ି ମାନେ ଯେ ମୁଁ ସେଠି ଗଲେ ମାଙ୍କଡ଼ି ମାନେ ପଛ ଅଛି, ତାର ଲକ୍ଷ୍ୟ ସେଇଭଳି। ଏଇ ସଂସାରରେ ଆମେ ସଂସାର କରି ବସିଛେ, ଏଇଟାକୁ ନିତ୍ୟ ମନେ କରିକି ଗୋଟେ ବଡ ମାୟାରେ ପଶିଯାଇଛି, ଏଟା ଭଗବାନଙ୍କର ମାୟା, ଆତ୍ମ ମାୟା। ଏଟା କଣ ନା, ମୋଚେତ ଗ୍ରସ୍ତ ଆତ୍ମା ଜୋଷିତ ମାୟା ଆତ୍ମ ମାୟା। ନାରୀର ପୁରୁଷ ପ୍ରତି ଆକର୍ଷଣ, ପୁରୁଷର ନାରୀ ପ୍ରତି ଆକର୍ଷଣ, ଏଇଟା ସବୁଠୁ ବଡ ବନ୍ଧନ ଜୀବନର। ଏଇ ବନ୍ଧନକୁ ନ କାଟି ପାରିଲେ କେହି ପ୍ରଭୁ ନିକଟକୁ ଯାଇପାରିବ। ଆସକ୍ତି ଭଗବାନ ପ୍ରତି ରହିବା ଦରକାର, ପ୍ରଭୁଙ୍କ ପ୍ରତି। ଯଦି ନାରୀ ଯଦି ଆସକ୍ତି ରଖିବ ପୁରୁଷ ପ୍ରତି, ତା ପର ମୃତ୍ୟୁ ସମୟରେ ଯଦି ନାରୀ ପୁରୁଷ ଚିନ୍ତା ଆସିଲା, ସେ ପୁରୁଷ ସର୍ବ, ଆଉ ପୁରୁଷ ଯଦି ନାରୀ ଚିନ୍ତା ରଖିବ ମୃତ୍ୟୁ ସମୟରେ, ତା ନାରୀ ନାରୀ ସର୍ବ। ଏଇ ତ ସରଳ, ଏଇ ତ ଶରୀର ମିଳିଲା ନା, ଉଦ୍ଧାର କେତେବେଳେ ମିଳିବ ଭାଇ, ଉଦ୍ଧାର ସମୟ କାଳେ। ସେଥିପାଇଁ ପୁରୁଷର ନାରୀ ଠାରୁ ଚିନ୍ତା ଦୂର ଯିବ, ନାରୀର ପୁରୁଷ ଠାରୁ ଚିନ୍ତା ଦୂର ଯିବ, କିଭଳି ଉଭୟ ଉଭୟଙ୍କର ଚିନ୍ତାକୁ ଭଗବାନ ପାଖରେ କେନ୍ଦ୍ରୀଭୂତ କରିବ, ଉଭୟ ଜଗନ୍ନାଥ ସ୍ୱାମୀ କରିବେ, ଜଗନ୍ନାଥ ସେବା କରିବେ। ଆଉ ଏ ଶୈଳ ଆକର୍ଷଣଟା କ'ଣ ଇବା ବଟମାୟା ଅଜାମିଲ କହୁଛି, ମୁଁ ତ ସ୍ତ୍ରୀକି ଛାଡ଼ିକି ବେଶୀ ଆଶଙ୍କା କରିଥିଲି, ବର୍ତ୍ତମାନ ଟୋଟାଲ ମୁଁ ଛାଡ଼ିଦେବି ସମ୍ଭବ। ମୋଚେତ ଗ୍ରସ୍ତ ଆତ୍ମାର ଜୋଷିତ ମାୟା ଆତ୍ମ ମାୟା, ସ୍ତ୍ରୀର ଯୋଉ ମାୟା ତା ମାୟାର ଉପାୟ। ଏବଂ ମୁଁ କଣ କରିବି, ଏଇ ବର୍ତ୍ତମାନ ଲାଷ୍ଟ ଏଠା ହଉଛି ତାର ସଂକଳ୍ପ, ଏଇ ସଂକଳ୍ପ କରି ବର୍ତ୍ତମାନ ହରିଦ୍ୱାରକୁ ଯିବ, ଏବଂ ବର୍ତ୍ତମାନ ଶୁଣିଲା ବୈକୁଣ୍ଠକୁ ଯିବ, ବହୁତ ପବିତ୍ର ଅଜାବେଳେ ବୈକୁଣ୍ଠକୁ ଯିବା। ଆପଣ କେହି ଭାବିବେନି ସାତ ଦିନରେ ପୁରା ଭାଗବତ ଶୁଣିଲେ ନାଇଁ ଜଣଙ୍କ ପାପ ଯିବ, ନାଇଁ ନାଇଁ, ଭାଗବତରେ ଗୋଟିଏ ଚରିତ୍ରରେ ଯେତିକି ଯେତିକି ଶକ୍ତି ଅଛି, ଏଇ ଅଜାବେଳି ଚରିତ୍ର ଶୁଣିବେ, ତାର ପଳା ଆପଣ ଶୁଣିବେ, ଯିବାର 7 ଦିନ ଶୁଣିବେ ଭାଗବତର, 7 ଦିନ ନାହିଁ ଗୋଟିଏ ଶ୍ଳୋକ ବି ଶୁଣିବେ ଆପଣ। ଯଦି ପ୍ରଭୁଙ୍କ ଉପରେ ପୁରା ବିଶ୍ୱାସ ଅଛି, ଭାଗବତ ଉପରେ ପୁରା ବିଶ୍ୱାସ ଅଛି, ଗୋଟିଏ ଶ୍ଳୋକ ସେତିକି ଫଳ ଦେବାକୁ ସମର୍ଥ ଶୁଣିବେ। ଅଜାମିଲ ଚରିତ୍ର ଯଦି 7 ଦିନ ଶୁଣିଲେ 2 ଅଧ୍ୟାୟ ତାର ଫଳ କ'ଣ, ମମହମିତି ଦେହା ଦୋହିତ୍ୱା ମିଥ୍ୟା ଅର୍ଥଧିମତି ଧ୍ୟାସେ ମନ ଭଗବତୀ ଶୁଦ୍ଧ ତତ୍ ଶୁଦ୍ଧାନ୍ତ କୀର୍ତ୍ତନାଦିବି। ବହୁତ ସୁନ୍ଦର ସୁଯୋଗ ପାଇଛି, ଯେମିତି ଆପଣମାନେ 7 ଦିନ ଶୁଣିଛନ୍ତି, ବର୍ତ୍ତମାନ ଆପଣମାନଙ୍କ ବହୁତ ବ୍ୟକ୍ତିମାନଙ୍କ ଭିତରେ ମନ ଭିତରେ ଏଇ ଭାଗବତରେ ଏତେ ସୁନ୍ଦର ପ୍ରଭୁଙ୍କ ଦୟାଟା, ଆପଣ ମନଟା ବର୍ତ୍ତମାନ ଶୁଦ୍ଧ ହେଇଯାଇଛି, ମନଟା ଯେଉଁ ଭାବନା ଅଛି ସେଇ ଭାବନାଟାକୁ ସବୁବେଳେ ରଖିବା ପାଇଁ ଚିନ୍ତା କରୁଛି। ଏ ସଂକଳ୍ପ କରୁ, ମୁଁ କେମିତି କେଉଁ ଭକ୍ତଙ୍କ ସଙ୍ଗ କଲେ ବା କେଉଁଠିକି ଗଲେ ବା କେମିତି ରହିଲେ ମୁଁ ଏଭଳି ମୋ ମନର ଭାବନା ରହିବ ସବୁବେଳେ, ପ୍ରଭୁଙ୍କୁ ଡାକି ଦିନଟା କଟେଇଦେବି ସଂସାର ଅଜାବେଳେ ଚିନ୍ତା କରୁଛି। ବର୍ତ୍ତମାନ ମୋର ମନର ଯେମିତି ଭାବନା ଅଛି, ମନକୁ ବିଶ୍ୱାସ ନାହିଁ, ତେଣୁ ଏଇ ଭାବନାରେ ମୁଁ ସବୁବେଳେ ରହିବି। ଏଠି କହୁଛନ୍ତି ମମ ଅହମ୍, ମୁଁ ଆଉ ମୋର ଭାବ, ଏଟା ମୁଁ ଛାଡ଼ିବା। ମମହମ୍ ଇତି ଦେହାଦୋ ହିତ୍ୱା, ମୁଁ ମୋର ଭାବନାକୁ ଛାଡ଼ିକି ଅମିଥ୍ୟା ଅର୍ଥ ଧି ମତି, ମତେଟାକୁ ଅର୍ଥ ଧି, ଭଗବାନ ମୋର ମତେ ଯୋଉ ଶୁଦ୍ଧ ହେଇଯାଇଛି ମୁଁ ପ୍ରଭୁଙ୍କୁ ଚିନ୍ତା କରେ, ଏବଂ ଧ୍ୟାସେ ମନୋଭଗବତୀ ଶୁଦ୍ଧାନ୍ତ କୀର୍ତ୍ତନା। ଏଇ ଯୋଉ ଭକ୍ତ ସଙ୍ଗ କଲି, ଯେ ପ୍ରବଚନ ଶୁଣିଲେ ମନଟା ଯୋଉ ଶୁଦ୍ଧ ହେଇଯାଇଛି ବର୍ତ୍ତମାନ, ଏ ଶୁଦ୍ଧ ଅବସ୍ଥାକୁ ମୁଁ ସବୁବେଳେ ବଜାଇ ରଖିଛି, ସଂକଳ୍ପ କରିଛି। ଆପଣଙ୍କ ମନଟା ମନଟା ପାଗଳ ଭଳିଆ, ମନଟା ଯେତେବେଳେ ଆପଣଙ୍କ କଣ୍ଟ୍ରୋଲ ଅଛି ସେତିକି ସମୟରେ ଯାହା କାମଟା ଉଠିନି ଚାଲିବ, ଛାଡ଼ିଦେବେ ଆପାରିବ। ମନ ଯେତେବେଳେ ଆପଣଙ୍କ ଅଧୀନରେ ରହିଛି ସେଇ ସମୟରେ ଭକ୍ତ ଭଗବାନଙ୍କୁ ପ୍ରାର୍ଥନା କରି ଭକ୍ତ ସଙ୍ଗରେ ଆହୁରି ଦୃଢ 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 ସଂକଳ୍ପ ନେଇହେବ ଅଧ୍ୟାତ୍ମିକ ପ୍ରକାର ସଂକଳ୍ପ ନେଉଛି ମୁଁ ଆଉ ମୋର ଯୋଉ ପ୍ରଭୁଙ୍କର ନାମ କରିକି ମନ ଯୋଉ ଶୁଦ୍ଧ ହେଇଛି ଏଇ ଶୁଦ୍ଧ ଅବସ୍ଥା ଏଇଭଳି ଭାବନାରେ ମୁଁ ସବୁବେଳେ ରହିବି ଆଉ ପାପକୁ ଯିବି କେବେ ଯିବି କାରଣ ଆପଣ କୁହନ୍ତୁ ଆଜ୍ଞା ଆମେ ଏଇ ସାତ ଦିନ ଶୁଣିଲେ ଏଇ ସାତ ଦିନ ଭିତରେ ବି ଆପଣ ଦେଖିଥିବେ ଆପଣ ଗାଁରେ ବା ଆପଣଙ୍କ ପାଖ ଗାଁରେ କେହି ଲୋକ ଚାଲିଗଲେ ତା ଜୀବନର ସମାପ୍ତ କାଳ ଚାଲିଆସେ ସେ ବି କେତେ ଆଶା ବାନ୍ଧିକି ରଖିଥିଲେ ନା ଅବୁଢ଼ା ବସିଲେ ଟିକେ ଠାକୁରଙ୍କୁ ଡାକିବା ମନଟା ଟିକେ ଶୁଦ୍ଧ କରିବା ଭାଇ ଏଇ ସମୟଟା ଆସିବ ବୋଲି କଣ ଗ୍ୟାରେଣ୍ଟି ଅଛି କହୁନାହାନ୍ତି ବର୍ତ୍ତମାନ ମନଟା ଶୁଦ୍ଧ ଅଛି ଆଉ କେତେବେଳେ କଣ ହେଇଯିବ ଏଇ ସମୟକୁ କିଏ କହିପାରିବ କିଛି ମନଟା ଯେତେବେଳେ ଟିକେ ଭାବନାରେ ଆସିଛି ସେଇ ସମୟରୁ ଆରମ୍ଭ କରିଦିଅନ୍ତି ପ୍ରଭୁଙ୍କର ନାମ ଅଛି କହୁଛି ବର୍ତ୍ତମାନ ମୋ ମନ ଠିକ ମୋ କଣ୍ଟ୍ରୋଲରେ ଅଛି ଶୁଦ୍ଧ ହେଇଯାଇଛି ପ୍ରଭୁଙ୍କର ନାମ କରିକି ବର୍ତ୍ତମାନ ମୁଁ ନାମ କରିବି
ଜୀବନ ନିତ୍ୟ ଜାନ ସାର ତାହେଲା ବିପଦ ଜୀବନ
ସର୍ବପ୍ରଥମେ ଭାଗବତଙ୍କର ଆଶ୍ରୟ ନେଇଥିବା ଏବଂ ଏହି ଅନୁଷ୍ଠାନରେ ସମସ୍ତ ଭକ୍ତବୃନ୍ଦଙ୍କୁ ମୋର କୋଟି କୋଟି ପ୍ରଣାମ ଦଶଖଣ୍ଡୀୟ ଗ୍ରାମର ଲୋକମାନଙ୍କର ସହାୟତା ଏବଂ ସମସ୍ତଙ୍କର ସହଜ ମାନସିକତାକୁ ନେଇ ଏ ଅନୁଷ୍ଠାନଟିକି ଅନୁଷ୍ଠିତ କରାଯାଇଛି ଏବଂ ଆଗାମୀକାଲି ତାର ଶେଷ ଦିନ ତେଣୁ ସେହି ପରିପ୍ରେକ୍ଷୀରେ ସକ୍ରିୟ କମିଟିର ବୃନ୍ଦଗଣଙ୍କର ନିର୍ଦ୍ଦେଶକ୍ରମେ ଏଇଠି ଆମେ ଘୋଷଣା କରୁଛୁ ଆଗାମୀକାଲି ଠିକ 4:30 ପ୍ରବଚନ ଆରମ୍ଭ ହୋଇ 7:30 ସୁଦ୍ଧା ସରିବ କାରଣ ମହାରାଜ ଜୀ ଘୁରିଯିବେ ତାଙ୍କର ଗନ୍ତବ୍ୟ ପଥକୁ। ସେହି ପରିପ୍ରେକ୍ଷୀରେ ସମସ୍ତ ଭକ୍ତବନ୍ଧୁକୁ ମୁଁ ଆଉ ଥରେ ଆହ୍ୱାନ କରୁଛି, ସେମାନେ ଠିକ୍ ସମୟରେ ଉପସ୍ଥିତ ହୋଇ କାଲି ମହୋତ୍ସବରେ ପ୍ରସାଦ ସେବନ କରିବେ। ତତ୍ସଙ୍ଗେ ସଙ୍ଗେ ମହାରାଜଙ୍କର କଥା ଅନୁଯାୟୀ ତାଙ୍କର ଦୃଢ଼ ନିଶ୍ଚିତତା ପରିପ୍ରକାଶ କରିବେ ବୋଲି ମୁଁ ଆଶା କରୁଛି। ଆଉ ବିଶେଷ କିଛି କହୁନି, ମହୋତ୍ସବ ସମୟଟା ଠିକ 6:30 ଆରମ୍ଭ ହେବ ଏବଂ ବିଶେଷ କରି ଦୂରଦୂରାନ୍ତ ଗାଁ ଆମେ ସମସ୍ତଙ୍କୁ ଅନୁରୋଧ କରିବୁ ଯେମିତି ପ୍ରତି ପ୍ରତ୍ୟେକ ସପରିବାର ବନ୍ଧୁବାନ୍ଧବ ସହିତ ଆମର ଏହି ଅନୁଷ୍ଠାନର କର୍ତ୍ତାମାନଙ୍କ ଦ୍ୱାରା ଯେଉଁ ପ୍ରସାଦ ସେବନ ଉତ୍ସବଟି ଅନୁଷ୍ଠିତ ହେଉଛି ସେଥିରେ ଭାଗ ନେବେ। ଏତିକି କହି ମୋର ବକ୍ତବ୍ୟ ଶେଷ କରୁଛି।
ଆପଣମାନେ ଶୁଣିଲେ, ସ୍ୱାର୍ଥ ଭଳି ଆପଣଙ୍କୁ ସୂଚନା ଦେଲେ, ଆପଣମାନେ କାଲି ସମସ୍ତେ ସେ ତ କହୁଛନ୍ତି ବନ୍ଧୁ ପରିବାର ସହ ହିଁ ଆସିବେ, ଇଏ ହେଉଛନ୍ତି ଆମର ବନ୍ଧୁ। ଦେଖନ୍ତୁ ଆପଣଙ୍କ ପୁଅ ଦିନ ଆପଣଙ୍କୁ ଏମିତି ଆଦରରେ କହିପାରିବେ, ଆସ ବାବା ମୋ ଘରେ ତୁମେ ଖାଇବ, ଇଏ ହେଉଛନ୍ତି ପ୍ରଭୁଙ୍କର କଥା, ପ୍ରଭୁଙ୍କର ଚେତନାର ଇଏ ହେଉଛି କାର୍ଯ୍ୟ। ଯେତେବେଳେ ଜଣେ ଭଗବତ ଚେତନା ଲାଭ କରେ ସେ ଭାବେ ସମସ୍ତେ ଆସନ୍ତୁ, ସମସ୍ତଙ୍କର ବନ୍ଧୁ ବସୁଦେବ କୁଟୁମ୍ବକ। ଆପଣମାନେ କାଲି ସମସ୍ତେ ଆସିଲେ, 4:00 ଆସିଲେ 4:00 ପ୍ରବଚନ ଆରମ୍ଭ କରି 6:00 ସୁଦ୍ଧା ଶେଷ କରିବା। ତାପରେ ସମସ୍ତେ କି ପ୍ରଭୁଙ୍କର ପ୍ରସାଦ ପାଇବେ, ପ୍ରଭୁଙ୍କର ଏଟା କଲ୍ୟାଣ, ପ୍ରସାଦ ମାନେ କୃପା, ପ୍ରଭୁଙ୍କର ପ୍ରସାଦ କି ପାଇବେ, ଆପଣଙ୍କର ଚେତନା ପରିବର୍ତ୍ତନ ହେବ, ଆପଣ କୃପା ଲାଭ କରିବେ। ଏବଂ ମୋର ଆଶା ଆପଣମାନେ ସମସ୍ତେ ଆମର ପ୍ରସାଦ ବାଣ୍ଟିବା ପାଇଁ ଯାହାକୁ ସକ୍ଷମ ଅଛି, ପ୍ରସାଦ ତିଆରି କରିବା ପାଇଁ ଯାହା ଯାହା କାମ ଲାଗିବା ପାଇଁ ସମସ୍ତେ ଆମର ସନ୍ତମାନେ ସାର ଅଛନ୍ତି, ଗୋପାଳ ବାବୁ ଅଛନ୍ତି, ଆମର ପ୍ରଦୀପ ବାବୁ ଅଛନ୍ତି, କର୍ତ୍ତ ବାବୁ ସବୁ ଅଛନ୍ତି, ଆମ ସମସ୍ତଙ୍କୁ ଆପଣମାନେ ସବୁ ସାହାଯ୍ୟ କରିବେ। ଆଉ ବାଢ଼ିବା ପାଇଁ ସବୁଥିରେ ଆପଣଙ୍କର ଯାହା ସାମର୍ଥ୍ୟ ଅଛି, ଅର୍ଥ ହଉ ବଳ ହଉ ଶକ୍ତି ହଉ ସାମର୍ଥ୍ୟ, ଆପଣମାନେ ସାହାଯ୍ୟ କରିବେ। ଯେପରି ଆମେ ଭାଗବତ ମାଧ୍ୟମରେ ସମାଜକୁ ଶିକ୍ଷା ଦେବା ଦରକାର, ଆମେ ଶୃଙ୍ଖଳେ ଆମେ କେବଳ ଶୁଣିକି ଅନୁଷ୍ଠାନ ଗୁଡ଼ିକ ଏମିତି ନୁହେଁ ଯେ କେବଳ ଶୁଣିବା, ଆମେ ଜୀବନରେ କିଛି କାର୍ଯ୍ୟ କରିବାନି ନା। ଭାଗବତ ଭଗବାନଙ୍କର କଥା ଶୁଣି ଆମେ ଶୃଙ୍ଖଳିତ ହେବା, ଆମେ ସମସ୍ତଙ୍କୁ ନିଜର କରିପାରିବା, ତାହେଲେ ଭଗବାନ ଖୁସି ହେବେ। ତେଣୁ ଆସନ୍ତାକାଲି ଆପଣମାନେ ଠିକ୍ ସମୟରେ ଆସିବେ ବୋଲି ମୋର ଆଶା। ତେବେ ଅଜାମିଲ୍ୟ ସଂକଳ୍ପ ଆମେ ଶୁଣୁଥିଲେ, ଅଜାମିଲ୍ୟ ଶେଷ ସଂକଳ୍ପ କରୁଛି, ମମ ଅହମ୍ ଇତି ଦେହାଦୁ ହିତ ଅମିଥ୍ୟା ଅର୍ଥଧୀନ ମତେ ଧ୍ୟାସେ ମନ ଭଗବତୀ ଶୁଦ୍ଧ ତତ୍ କୀର୍ତ୍ତନ ଆଣିବି। ମୋର ମନ ଯେଉଁ ଶୁଦ୍ଧ ହେଇଯାଇଛି ପ୍ରଭୁଙ୍କର ନାମ କୀର୍ତ୍ତନ କରିକି, ମୁଁ ମନର ଏ ଶୁଦ୍ଧ ଅବସ୍ଥାକୁ ବଜେଇକି ରଖିବି, ମୁଁ ଶୁଦ୍ଧ ଅବସ୍ଥାକୁ ବଜେଇକି ରଖିବି, ଆଉ ଅହମ୍ ମମ ଅହମ୍ ତ୍ୟାଗ କରିବି, ପ୍ରଭୁଙ୍କର ନାମ କୀର୍ତ୍ତନ କରିବି। କାରଣ ଜୀବନ ଅନିତ୍ୟ, ଯେ ଆମେ ପଢୁଥିଲୁ ନା ଜୀବନ ଅନିତ୍ୟ ଜାନବ ସାର, ସାର ବସ୍ତୁ ହେଉଛି ଜୀବନ ଅନିତ୍ୟ, ଏଟା ସାର ଆଉ ସବୁ ସାର, ଜୀବନଟା ଅନିତ୍ୟ ଏଇଟା ହଉଛି ସାର, ଏଟା ଏସେନ୍ସ। ଏବଂ କେବଳ ଅନିତ୍ୟ ନୁହେଁ, ତାହିଁ ନାନା ବିଧ ବିପଦ ବା ଅନିତ୍ୟ ତ ଅନିତ୍ୟ ମରନ୍ତ ମରନ୍ତ, ତା ଦେହରେ କେଉଁ ସମୟରେ ଆକ୍ସିଡେଣ୍ଟାଲ ଯାହା କୁହନ୍ତି ବିପଦ ଆସିକି ପହଞ୍ଚିବ, ତା ବିଷାଦ ବିକଳାଙ୍ଗ କେତେବେଳେ ହେଇଯିବ, କଣ ହିସାବ ଅଛି? ଆଉ ପ୍ରଭୁଙ୍କ ନାମ କରିପାରିବ, କେତେବେଳେ ମୁଖ ପଡ଼ିଯିବ, କଣ ହିସାବ ଅଛି? ବଜା ବୋଲି କହୁଛି ବର୍ତ୍ତମାନ ଶୁଦ୍ଧ ହେଇଯିବ, ମାନ ମୋର ଭବିଷ୍ୟତକୁ କିଛି ଆଶା ନାହିଁ, ବର୍ତ୍ତମାନ ଠୁ ମନକୁ ଶୁଦ୍ଧ ଅବସ୍ଥା ବଜେଇ ରଖିବ। କାରଣ ପ୍ରଭୁଙ୍କର ନାଁ ଆମେ କଲ୍ୟାଣ କରି ଜଗତକୁ ଆସିଛୁ। ଅଜ୍ଞାନ ଅବିଦ୍ୟା ତିମିର ତପନ ରୂପେ, ଅବିଦ୍ୟା ହେଉଛି ତିମିର ବୋଲି କଣ କୁହୁଡ଼ି ବୋଲି, ତପନ ହେଲେ ନା ମୁଁ ମୋର ଭାବନେ ସଂସାର ପଡ଼ିକି ରହିବି, ଈର୍ଷା ଆଶ୍ଚର୍ଯ୍ୟରେ ଏତେ କଷ୍ଟ ପାଉଛି ପାପ କରିକି, ପ୍ରଭୁଙ୍କର ନାମ କଲେ ଏ ଅବସ୍ଥା ଆସିବ। ଏବଂ ଅଜାମିଲ୍ୟ ଏଭଳି ସଂକଳ୍ପ, ଏଭଳି ସଂକଳ୍ପ ନେଇ କଣ କରୁଛି, ଚାଲ ସଂକଳ୍ପ ନେଇ ଘରେ ରହିଲା ନାହିଁ, ଏତେ ଦୃଢ଼ ସଂକଳ୍ପ କଲା, ଏଭଳି କାନ୍ଦିଲା, ଭଗବାନ ତାକୁ ଏଭଳି ଶକ୍ତି ଦେଲେ, ସେ ଆପଣ ଯାହା କହିବେ ୟୁନିସେଫ୍ ସେଲ୍ଫ ହେଲ୍ପ ହେଉଛି ବେଷ୍ଟ ହେଲ୍ପ। ଆପଣ ଯେତେବେଳେ ନିଜକୁ ନିଜେ ସାହାଯ୍ୟ କରିବା ଦରକାର, যে নিজকে সাহায্য করে শিখেছি তা ভগবান তাকে সাহায্য করবে। আপনার আপনার দোষ জানিপারে কি আপনার নিজকে সুধারা চেষ্টা করি ভগবান আপনার সাহায্য করবে। আপনার নিজকে সুধারা চেষ্টা ন করলে যেতে লোক আপনার চাইলে সুধার করবে না, আপনার নিজকে সাহায্য করবে না। মুক্ত সর্বানুবন্ধন সব বন্ধন কাটি দিয়ে চলে গেল। আমি নিশ্চিত হয়ে আমি চিন্তা করতাম তাহলে যে পুত্র নারায়ণ পাই ভজন করি ক্ষণ সঙ্গে সুসাধু ক্ষণ সাধু সঙ্গ কলা বিষ্ণু তুমি প্রবচন শুনলা তার পূর্ণ বৈরাগ্য আসলে যে পুত্র স্নেহ বলরে শেষ সময় নারায়ণ নাম ডাকি উদ্ধার পাইলা সেই পুত্র স্নেহ কাটে এসব সন্দর্ভ কেবল স্নেহ এবং বর্তমান অজামিল বৈকুণ্ঠ যাবে সতস্মিন দেব সদনে আসীন যুগম আস্থিত সেটিকে গলে ভক্তি যুগের দেব সদন বিষ্ণু মন্দিরে গলে ভক্তি যুগের ভগবান সেবা করে এবং প্রত্যাভূত মন্দির গ্রাম যুজমান মানে ইন্দ্রিয় মনকু সংযম করে ভগবান নিকটে কেন্দ্রীভূত করে প্রভুঙ্ সেবা বলে তাঙ্কর মন এতে অজামিলের মন এতে তাকে সংযত হয়ে গেল কেন্দ্রীভূত হয়ে গেল একীভূত হয়ে গেল ভগবান ছাড়া অজামিল কিছু চিন্তা করে এবং যেতবে এইভাবে সময় আসিছি সেই সময় চারিজন বিষ্ণুত অজামিল দেখুচ্ছেন কেউ বিষ্ণুত এটি করছেন জহি রূপার উপারত ধীতস্মিন অদ্রাখিত পুরুষান পুরা উপলব্ধি উপলব্ধান প্রাগবন্দা শিরসহ তসমিন ভগবদ্ধানি উপলব্ধি নিশ্চল বুদ্ধি অজামিলের প্রতি নিশ্চয় প্রভুঙ্ক চিন্তন ছাড়া কিছু চিন্তন অজামিল সে দেব মন্দিরে বিষ্ণু মন্দিরে এই সময় অজামিল দেখুছি অদ্রাক্ষ পুরুষান পুরা পুরুষান চারিজন পুরুষ দেখিলাম কেউ কেউ পুরুষ পুরা পূর্বে যে চারিজন বিষ্ণুত আসলে অজামিল রক্ষা করা ভগবান কত ভক্ত বস্ত্র দেখ অজামিলকে অর্ডার পকাইবে চন্দ্র আউ কেউ দূতকে পঠাইবে অজামিলকে সন্দেহ আসবে ইয়ে কার দূত ইয়ে কি ভগবান কত দয়াময় যে চারিজন বিষ্ণু দূত অজামিলকে রক্ষা করা আসিলে তাকে মুক্ত করলে অদ্রাক্ষিত পুরুষান পুরা সেই চারিজন বিষ্ণু তো ভগবান পঠিয়েছেন কেমিতি পঠিয়েছেন খালি না বিমান দেখে আসছেন বোঝাবে দেখে বিমান দেখে করছে আর সময় কহিল প্রভু বোঝাবে তোমার সময় হয়ে গেল তুমি বৈকুণ্ঠ চাল বোঝাবে কোন কলি বর্তমান গঙ্গা স্নান পাই যাচ্ছেন বোঝাবে প্রভুঙ্কু বৈকুণ্ঠ যেমন টিকে প্রভুঙ্কর চরণ রজর উঠে স্নান করিকি যা চল চলে যাচ্ছেন গঙ্গা স্নান করিয়া হিত্বা কলেবরম তীর্থ গঙ্গায়া দর্শনাতনম সদ্যম স্বরূপ জগৃহে ভগবত পার্শ্ববর্তী ভক্ত কিভাবে স্বর্গ পাইব বলে ভক্ত জানে ভগবান সব ব্যবস্থা করে রাখছেন আরে পুয়ো পুয়োটা কেউ ড্রেস পিঁধি কেউ বলে আছে মা তাকে মা তো গোটা সুন্দর লাগে সে সেই প্রশংসা করে ওজামিল যাচ্ছে গঙ্গাকে স্নান করিয়া পাই গঙ্গায় স্নান করু করু তার এই জড় শরীর গঙ্গায় মিশিয়ে গেল হিতুয়া কলেবার তীর্থে গঙ্গা এমানকে দর্শন কলা পরে তীর্থকে গেল গঙ্গা স্নান কলে হিতুয়া কলেবার কলবর ত্যাগ ଅର୍ଥାତ୍ ଗଙ୍ଗା ଜଳରେ ତାଙ୍କ ଶୈଶବ ଦେଖନ୍ତୁ କେତେ ଶୁଦ୍ଧ, ପ୍ରଭୁଙ୍କର ନାମରେ ଏକ ଅଜାଗ୍ନି ସ୍ୱର୍ଗ କେଉଁଠି ପକା ଗଲା କି ପୋଡ଼ା ଯାଇନି, ସେ ଜଳ ଗଙ୍ଗା ଜଳରେ ବସିଗଲେ ଏତେ ଚିହ୍ନ ହେଇଯାଇଥିଲେ ସ୍ୱର୍ଗ। ଭାଇ ଯାହାର ଗୃହକୁ ବିଷ୍ଣୁ ତମାନେ ଆସିଛନ୍ତି, ଯେ ବିଷ୍ଣୁକୁ ଦେଖିଛି ଆଜି ପ୍ରଭୁଙ୍କର ନାମ କରି ନିଶ୍ଚୟ ଗତିରେ ଅଛି, ତାର ଜଳ ଉପାଧି ତା ଶରୀରରେ ଅଛି, ତା ଶରୀରରେ ଜଳରେ ବସିଗଲା। ଏବଂ ସଦ୍ୟ ବିଳମ୍ବରେ ତତ୍କ୍ଷଣ ସ୍ୱରୂପ ଜଗୃ ହେ ଭଗବତ ପାର୍ଶ୍ୱବର୍ତ୍ତୀ। ବିଷ୍ଣୁ ତ ଯେଉଁମାନେ ଚାରିଜଣ ଅପେକ୍ଷା କରିଥିଲେ ସେମାନଙ୍କ ଶରୀରରେ ଯେଭଳି ଅଜମିଳ ସର ସେଭଳି କିଭଳି ସର ହେଲା ସେ ସ୍ୱାମୀ ଲେଖୁଛନ୍ତି ସ୍ୱରୂପ ସାରୂପ୍ୟ ମୁକ୍ତି ପାଇଲେ କିଭଳି ସ୍ୱରୂପ ହେଲା ଶୁଦ୍ଧ ସତ୍ତ୍ୱାତ୍ମକ ଚତୁର୍ଭୁଜା ଆଦି ବିଶିଷ୍ଟ ଭଗବତ ସେବା ଉପଯୋଗୀ ରୂପ। ଭଗବାନଙ୍କୁ ସେବା କଳ ଭଳି ଶୁଦ୍ଧ ସତ୍ତ୍ୱ ଚତୁର୍ଭୁଜ ଶଙ୍ଖ ଚକ୍ର କଥା ପଦ୍ମ ଧରି ଗଙ୍ଗା ଗଲା ଭିତରେ ଏ ଅଜାମ ପ୍ରଭୁଙ୍କର ନାମର ମହିମା ଦେଖନ୍ତୁ। ସାକଂ ବିହାୟ ସା ବିପ୍ରେ ମହା ବିପ୍ର ମହା ପୁରୁଷ କିଙ୍କରେ ହେମ ବିମାନ ଆରୋହ୍ୟ ଯଦୋଦତ୍ର ଶ୍ରିୟାପତି ଅଜାମ୍ବ କେମିତି ଯାଉଛନ୍ତି ହେମ ବିମାନ ଆରୋହ୍ୟ। ଆଜ୍ଞା ଆମେ ଏରୋପ୍ଲେନରେ ଗଙ୍ଗା କଣ କିଣ ଏରୋପ୍ଲେନରେ ବସିଲେ କେତେ ଭାଗ୍ୟ ଆମେ ବୋଲି ମନେ କରୁଛେ ଭକ୍ତ ଦେଖନ୍ତୁ କିଭଳି କେଉଁ କେଉଁ ଏରୋପ୍ଲେନରେ ବସିକି ସେ ଯାଉଛି ହେମ ବିମାନ ଆରୋହ୍ୟ ସ୍ୱର୍ଣ୍ଣ ବିମାନ ଭଗବାନ ଅଜାମ୍ବ କରୁଛି ହେମ ବିମାନ ଆରୋହ୍ୟ ଯଜୌ ଯତ୍ର ଶ୍ରିୟାପତି ଯେଉଁଠି ଲକ୍ଷ୍ମୀଙ୍କର ପତି ଅଛନ୍ତି ଅଜାମ୍ବ ସେଠି ଯାଉଛି ସାକ ବିହାୟ ସା ବିପ୍ର ଏହି ବୈକୁଣ୍ଠ ପାର୍ଷଦମାନଙ୍କ ସହିତ ବିପ୍ର ଚାଲିଲା ମହାପୁରୁଷ କିଙ୍କର ମହାପୁରୁଷମାନଙ୍କର କିଙ୍କର ବିଷ୍ଣୁଙ୍କର କିଙ୍କର ସହିତ ହେମ ବିମାନ ଆରୋହ୍ୟ ଯଜୌ ଯତ୍ର ଶ୍ରିୟାପତି ଅଜାମ୍ବ। ଆଚ୍ଛା ପ୍ରଶ୍ନ କେମିତି ଥିଲା ଦେଖନ୍ତୁ ଭାଗବତ ସମାଧାନ କେମିତି ଦିଆଯାଇଛି ପ୍ରଶ୍ନ କରିଥିଲେ ନା ଆମର ପରୀକ୍ଷିତ ମହାରାଜ ବ୍ୟକ୍ତି କିଭଳି ନର୍କକୁ ନଯିବ ଏବଂ ସୁଖଦେବ ଗୋସ୍ୱାମୀ ତାର ଉତ୍ତର ଦେଇଥିଲେ ବ୍ୟକ୍ତି ନର୍କକୁ ଯିବ ନା ଯଦି ଭଗବାନଙ୍କର ଥରେ ନାମ କୀର୍ତ୍ତନ କରେ ସେ ଯମକୁ ଦେଖିବ ନା ଯମଦୂତଙ୍କୁ ଦେଖିବ ନା ଆଉ ଯମ ପାର୍ଶ୍ୱକୁ ଦେଖିବ ନା ତାର ତାର ଉତ୍ତରରେ କହିଥିଲେ ତପ ଜ୍ଞାନ ଯୋଗାଦି କରିବା ଦ୍ୱାରା ବ୍ୟକ୍ତି ପାପକୁ ଶୁଦ୍ଧ କଲେ ସୁଦ୍ଧା ଅନ୍ତର ତାର ଶୁଦ୍ଧ ହବ ଅନ୍ତର ତାର ଶୁଦ୍ଧ ମାସ ବୈକୁଣ୍ଠ ଯାଇପାରିବ ପାପକୁ ପ୍ରାଶ୍ଚିତ କରିପାରେ ପୁଣି ପାପ କରିବ ସେଇ ସେଇ ଯାହା କୁହନ୍ତି ଶ୍ଳୋକର ସମାଧାନ ବର୍ତ୍ତମାନ ଦେଉଛନ୍ତି ଅଜାମିଲ ଅଯୋଗ୍ୟତା କହୁଛନ୍ତି କହିକି ଅଜାମିଲ ଏଭଳିଆ ନିଚ ବ୍ୟକ୍ତି ଥିଲା ଏବଂ ସବିପ୍ରାଦିତ ସର୍ବଧର୍ମା ଏଭଳି ପ୍ରଭୁଙ୍କର କଥା ଯଦି ବିଶ୍ୱାସ ନ କରେ ତାର ଜୀବନର ଆଉ ଉଦ୍ଧାର କେମିତି ଅଛି। ସୁଖଦେବ ଗୋସ୍ୱାମୀ ଆଜନ୍ମ ବ୍ରହ୍ମଚାରୀ ନୈଷ୍ଠୀ ବ୍ରହ୍ମଚାରୀ ଆଉ ଭଗବାନଙ୍କର ରାଧାରଣଙ୍କର ସୁଖ ପକ୍ଷୀ ଜଗତରେ କୃଷ୍ଣ କଥା ତାଙ୍କର ଜୀବନ ସେ କହୁଛନ୍ତି ଏବଂ ଏଇ ବଚନ ଏଇଭଳି ଭାବରେ ସବିପ୍ଲାବିତ ସର୍ବଧର୍ମ ସବୁ ଧର୍ମକୁ ନାଶ କରିଥିଲେ ବ୍ରାହ୍ମଣ ହେଇ ଦାସ୍ୟା ପତି ହେଇ ବେଶ୍ୟାର ପତି ହେଇଥିଲେ ପତିତ ଗୁହ୍ୟ କର୍ମଣା ନିନ୍ଦିତ କର୍ମରେ ପଡିଥିଲା ଏବଂ ତୃତୀୟ କଥା କହୁଛନ୍ତି ଚତୁର୍ଥ କଥା କହୁଛନ୍ତି ନିପତ୍ୟମାନ ନିରୟ ହତ ବ୍ରତ ନର୍କରେ ପଡିବା ପାଇଁ ଯାଉଥିଲା ଆଉ ହତବ୍ରତ ସବୁ ବ୍ରତକୁ ତ୍ୟାଗ କରିଥିଲା କିନ୍ତୁ ହେ କରିକି ପ୍ରଭୁଙ୍କର ନାମର ମହିମା ଦେଖ ସଦ୍ୟ ବିମୁକ୍ତ ଭଗବତ ନାମ କୁନା ପ୍ରଭୁଙ୍କର ନାମ କରିକି ବିଳମ୍ବ ହେଲା ସଦ୍ୟ ବିମୁକ୍ତ ସାଙ୍ଗେ ସାଙ୍ଗେ ମୁକ୍ତି ପାଇ ଏବଂ ସିଦ୍ଧାନ୍ତ ଦେଉଛନ୍ତି ଏପରିକି ପ୍ରଭୁଙ୍କର ନାମ ଛଡ଼ା ଜୀବ କଲ କି ଶୁଦ୍ଧ କରିପାରିବ ହରିନାମ ଛଡା ପରମ କର୍ମ ନିବନ୍ଧ କୃତନ୍ତ କର୍ମ ବନ୍ଧନକୁ ଛେଦ କରିବା ଆଉ କିଛି ଉପାୟ ମୁମୁକ୍ଷତାଂ ତୀର୍ଥପ୍ରଣାମ କୀର୍ତ୍ତନା, ଯେଉଁମାନେ ମୁକ୍ତିକାମୀ ଯାହାଙ୍କ ଚରଣରେ ସବୁ ତୀର୍ଥ ଆଶ୍ରୟ କରି ସେ ଭଗବାନ ଶ୍ରୀକୃଷ୍ଣ ଶ୍ରୀରାମ ତାଙ୍କର ନାମ କଲେ, ନ ଯତ ପୁନଃ କର୍ମସୁ ସଚେତ ମନ, ମନ ଆଉ ପୁନଃ ଏ କର୍ମରେ ପାପ କର୍ମରେ କେବେ ଲାଗିବ ନା, ରଜସ୍ତମ କଲିଳ ତତ୍ତ୍ୱନା, ଅଲଗା ଉପାୟ ଦ୍ୱାରା ରଜ ତମକୁ ନାଶ କରିହେବ ନା, ଯେପରି ପ୍ରଭୁଙ୍କର ନାମ ସୁନ୍ଦର ସମ୍ପର୍କ କହୁନି। ଏବଂ ପ୍ରଭୁଙ୍କର ନାମର ଏ ହଉଛି ମହାତ୍ମା, ତେଣୁ ସାର ସଦ୍ୟ ବିମୁକ୍ତ ଭଗବତ ନାମ ଗୁଣ, କିଛି ଜଗତର ବସ୍ତୁ ଥାଏ କେବଳ ଗୋଟିଏ ଜିନିଷ ହଉଛି ସାର ପ୍ରଭୁଙ୍କର ନାମ।
ମନ ହରି ନାମ କର ସାର, ମନ ହରି ନାମ କର ସାର, ମନ ହରି ନାମ କର
ସାଗରକୁ ପାର ହେବା ପାଇଁ ନୌକା ଦରକାର, କିନ୍ତୁ ହାଣ୍ଟିଆ ହୋଇବେ ହାଣ୍ଟିଆ ଆମର ପାଦରେ ଚାଲି ଚାଲି ଯେ ନାମ କରିବ ଏ ସାର ବସ୍ତୁକୁ ଧରିବ ତା ପାଇଁ ଭବସାଗରଟା କଣ ହେଇଯିବ ବାଲିଚର ହେଇଯିବ, ଚାଲି ଚାଲିକି ପାର ହେଇଯିବ। ତପ ଜ୍ଞାନ ଯୋଗ ନା
ଧରମ କର
ଧର୍ମ କରମ ଏ ଜପ ଏ ତପ, ଅଲଗା ଜପ ଅଲଗା ତପ, ଯାହା ତୁମେ କରୁଛ ଜ୍ଞାନ ଯୋଗ ଜାଗ ଯଜ୍ଞ ଧ୍ୟାନ ନାହିଁ ନାହିଁ ନାହିଁ। ହରେର ନାମ ହରେର ନାମ ହରେର ନାମ ଏବ ହି କେବଳ କଲୋ ନାସ୍ତେବ 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 ସେ କହୁଛି। ନାହିଁ 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 କଲି ତେ କେବଳ ଉପାୟ ଗୋବିନ୍ଦ ଅଜା ପିଲା ଯେ ନାରାୟଣ ଡାକି ଯାଉଛି ଶବ୍ଦ ବିମୁକ୍ତ ପ୍ରଭୁତ ଆଉ ବଦନ ବରିଆ ହରି ହରି ବୋଲ ଏମନ ସୁଲଭ କବେ ଆଉ ସୁଲଭ ଅଛି ଯଜ୍ଞ କରିବା ପାଇଁ ଜାଗ କରିବା ପାଇଁ ସବୁ କିଛି କରିବା ପାଇଁ ଆଜ୍ଞା ନାମ ଜପଠାରୁ ନାମ କୀର୍ତ୍ତନ ମହାତ୍ମା କୋଟି ଗୁଣ ଦେଖା ମହାପ୍ରଭୁ ଯେ କହୁଛନ୍ତି ନାମ କୀର୍ତ୍ତନ ଉଚ୍ଚ ସ୍ୱରେ ନାମ କୀର୍ତ୍ତନ ଶତ ଗୁଣ ଅଧିକା ମହାପ୍ରଭୁ କହୁଛନ୍ତି ଇଏ ସୁଲଭ ମୂଲ୍ୟ ଚାଷ କଲାବେଳେ ବି ଆପଣ ହଳ କଲାବେଳେ ପ୍ରଭୁଙ୍କର ନାମ ଉଚ୍ଚ ସ୍ୱରରେ ଗାଇକି ନାମ ଇଏ ସୁଯୋଗ କୋଉଠି ମିଳିବ ଇଏ କହୁଛନ୍ତି ଭାରତ ଭୂମି ତେ ମନୁଷ୍ୟ ଜନ୍ମ ଆର କି ଏମନ ହବ ଆଉ କଣ ହବ ହାଉ ହବ ବୋଲି କିଛି ଜ୍ଞାନ ସୁଯୋଗ ମିଳିଛି ଯେତେକ ପୁରାଣ ପ୍ରମାଣ ଦେଖ ଭଲ ପାଇଥିଲା ଯେ ନାମକୁ ଭଲ ପାଇଥିଲା ଆଉ ନାମର ଫଳ ଦେଖନ୍ତୁ ନାରାୟଣ ନାମ କରି ଆଜି ହରିଦ୍ୱାର ନିକଟରେ ବିମାନ ଅପେକ୍ଷା କରି ରହିଛନ୍ତି ଅଜାବୀ ଦାସୀର ପ୍ରତି ଥିଲା ବିପ୍ଳବିତ ସର୍ବଧର୍ମ ସର୍ବଧର୍ମ ତ୍ୟାଗ କରିଥିଲା ଗୁହ ନିନ୍ଦିତ କର୍ମରେ ପଡିଥିଲା ମ୍ରିୟମାନ ମୃତ୍ୟୁମୁଖରେ ପଡିଥିଲା କିନ୍ତୁ ପ୍ରଭୁଙ୍କର ନାମ କରି ପାରିଥିଲା ଅତି ସରଳ ଜିନିଷ ଆଜ୍ଞା ଏଇଟା ଅନୁଭବର ଜିନିଷ ଆମେ ଆପଣଙ୍କୁ ପାଲା ଗାଇବା ଭଳିଆ କିଛି କହିବା ପାଇଁ ଚାହୁଁନୁ ଏଇଟା ଆମ ଜୀବନର ଅନୁଭବ ଅଛି ନାମ କଲେ ଜୀବନରେ କିଭଳି ଆପଣ ସବୁ ସମସ୍ୟା ସମାଧାନ ହେଇଯିବ କେତେ ଆନନ୍ଦ ରହିବେ ଅନୁଭବ ନ କଲେ ଆପଣ ଯେ ନ କଲି ସେ କେମିତି ନାହିଁ ଆସିବ ବିପଦ ଲାଗୁଥିବ ବିପଦ କିନ୍ତୁ ଆଖି ଆଗରେ ସେ ବିପଦ କିଛି ହବ ନା ଦେଖୁନାହାନ୍ତି ଇତିହାସ ଭାଗବତରେ ଏମିତି କଥା ଆଜ୍ଞା କେବେ ଲାଗେ ପରମାମ ଗୁହମ ଯେ ଭକ୍ତି ଆମ କୀର୍ତ୍ତନ କରିଛି ଯେ ଶ୍ରଦ୍ଧାର ଶ୍ରବଣ କରିଛି ତାର ଫଳ କଣ ଏଠି କହୁଛନ୍ତି ନବୈଶରେ ଯଦପି ଅମଙ୍ଗଳ ମୃତ୍ୟୁ ବିଷ୍ଣୁ ଲୋକ ମହିଅସେ ଆପଣଙ୍କର ବିଶ୍ୱାସ ଥାଇପାରିନଥାଏ ମୋର କିନ୍ତୁ ଶହେ ଶହେ ଉପରେ ବିଶ୍ୱାସ ଆଜ୍ଞା ସୁଖଦେବ ଗୋସ୍ୱାମୀ ଭରି ସଭାରେ ଗଙ୍ଗାଙ୍କୁ ଚାହିଁ ଚାହିଁ କଥା କହୁଛନ୍ତି ଆଉ ସିଏ ଶୁଣିଛନ୍ତି କାହା ନିକଟରୁ ଅଗସ୍ତି ମୁନିଙ୍କ ନିକଟରୁ ଯେ ଶାଳଗ୍ରାମ ଧରିକି ଶପଥ କରି କହୁଛନ୍ତି ଅଗସ୍ତି ଶପଥ କରି କହୁଛନ୍ତି ସୁଖଦେବ ଗୋସ୍ୱାମୀ ମଳୟ ପର୍ବତରେ ସୁଖଦେବ ପ୍ରଭୁଙ୍କର ନାମର ମହିମା ଏହା ବାରବାର ସ୍ପର୍ଶ କରି କହୁଛନ୍ତି ମୁଁ ସତ୍ୟ କହୁଛି ମୁଁ ସତ୍ୟ କହୁଛି ପ୍ରଭୁଙ୍କ ନାମ କଲେ ଏଭଳି ଫଳ ମିଳେ ପୂର୍ଣ୍ଣ ବିଶ୍ୱାସ ଯେଉଁ ସାର୍ବଜନୀନ ବିଶ୍ୱାସରେ ଶୁଣିଛନ୍ତି ତାଙ୍କୁ ଏଇ ଫଳ ମିଳିଛି କେବେ ନର୍କପୁରକୁ ଯିବେ ଆପଣ ଆଜି ଫିଇଦ ନକର ଦ୍ୱାରା ପାପ ଛାଡ଼ି ଦିଅନ୍ତି ଆପଣ କିଛି ବି ନ କରନ୍ତି ଆଉ ଧର୍ମ କରିପାରିଲେ ନା ଜୀବନରେ କିନ୍ତୁ ପାପ କରିପାରିବେ ନିଶ୍ଚିତ ଯଦି ଆପଣଙ୍କ ବିଶ୍ୱାସ ଅଛି କଥା ପରିଣାମ ଯଦି ସ ନରକମ ଯାଆନ୍ତି ସେ ନରକକୁ ଯିବ ନା ন ইচ্ছিতে জন্ম কি করে জন্মকর দুঃখ মানে কেবল চাহিবে না এবং যদপি অমঙ্গল মর্ত্য মর্ত্যের তার যে অমঙ্গল সব অছি নষ্ট হয়ে যাবে বিষ্ণু লোক মহিষী অন্তিমরে মৃত সঙ্গে সে বিষ্ণু লোক মহিষী বৈকুণ্ঠ মহিষী এই চরিত্র শুনিলা বিশ্বাসরে শ্রদ্ধায় আলাকা শ্রদ্ধায় আছে ভাগবতের গোটি গোটি চরিত্রে তিনি মহা সেটা আমি গোটি চরিত্রকে ভালো ভাবে বুঝে তো বিশ্বাস স্থাপন করবো স্বয়ং বিশ্বাস বাস এটি বড় সাধন এবং শেষ অধ্যায় শেষ হচ্ছে মৃয়মাণ হরিনামে গৃহ্ণন মৃয়মাণ হরিনাম গৃহ্ণন পুত্র উপচারিত অজামি লোকি অগাধম কি পুত্র শ্রদ্ধা গুণান মানে চুটকু সুখদেব স্বামী করছন্তি আরে মৃয়মাণ মৃত্যু মুখরে পড়ুথিলা হরিনাম গৃহ্ণন পুত্র নাম উপচার পুত্র নামক কহিকি হরিনাম ডাকছে তার ফল পরিচিত তুমি শুনিল দেখিল অজামিল অগাধাম কি পুত্র শ্রদ্ধা যে অজামিল বৈকুণ্ঠকু গলা যে শ্রদ্ধায় ভগবানঙ্কর নাম করুছে ইয়ে প্রভুঙ্কর নাম করে জীবন সবু কল্যাণ করি যে শ্রদ্ধায় করছে কি মুক্ত মু কোন কহি তার ফল মু কোন কহি মু কই এটা কহিকি অধ্যায় শেষ করছে অজামিল মৃত্যু মুখরে পুত্র নামক সংকেত করিকি নাম নেইকি ফল পাইলা যে শ্রদ্ধায় প্রভুঙ্কর নাম বলে জানিকি শ্রদ্ধায় করছি তার ফল মু কইতে এটি কহিকি পৌঁছন সে চাহুলে প্রবচন বন্ধ করে দেওয়া সুখদেব গোস্বামী অজামিল চরিত্র পরিচিত মহাজ প্রশ্ন পচারলে তৃতীয় সে পরিচিত রাজ বড় সন্দেহ আসছে এ সন্দেহটা কে কাটি পারিবে না আপনার মধ্যে কোন সন্দেহ না নিসম্য দেব স্বভট উপবর্ণিতম জন্মদূত মানে ফেরিকি আপনি যে কহিলে জন্মদূত মানে ফেরিকি সব অজামিল কথা মু কহিলে যমরাজকু যমরাজ এ কথা শুনিবা পরে প্রত্যাহ কি তাহলে পিতার মরাজ ধর্মরাজ তাহলে কোন কহিলে যমরাজ তাঁকর দূত মানে কোন কহিলে অজামিল চরিত্র বিষয় অজামিল বিষয় এবং মোর আর গোটে সন্দেহ এবং হতজ্ঞ বিহতান মুরারে মুরারীঙ্কর দূত মানঙ্କ দ্বারা এভাবে বিতাড়িত হইতিবা জনদূত মানে যাহাঙ্কর আজ্ঞা কেবে ভঙ্গ হইনথিলা সেই জনদূত মানঙ্କର আজ্ঞা ভঙ্গ হইগলা পরে যমরাজ নিকটে সেমানে অজামিল কথা কইলা পরে যমরাজ তাঙ্କୁ কোন কইলে আমি শুনিয়া পা চাহুছি কাহিঁকি না যমস্য দেবস্য ন দণ্ড ভঙ্গ যমরাজঙ্কর আদেশটা কেবে ভঙ্গ হইনথিলা তাঙ্କ দণ্ডটা এটা আমি প্রথম থর পাই শুনিলি পরীক্ষিত বুঝিবু তো কেবে শুনিনি আর যে বি শুনিলে তার সন্দেহ আসিব যমরাজ ধর্মরাজ তাঙ্କର আদেশটা চলিল না ধর্মকে অবিশ্বাস করিল কুতস্থম রুষে শ্রুত পর্ব আসে মু কেবে পূর্বটা শুনি আর এত মনে বৃষ্টি লোক সংশয় এটা মোর সংশয় আর লোকমানকে বি সংশয় এটা নাশ কর নহি তদন্য ইতি মে বিনিশ্চিত যদি পরীক্ষিত পচারিবে সুখদেব গোস্বামী তুমি আগে পচারিবে এই ছোট কথা আমি কোন কই সে বলি না এই ছোট কথা না ধর্মরাজের আদেশটা ভাঙি যাইছি তুই নহি তোদ অন্য আপনার বিনা নিশ্চিত ভাবে কে মোর সন্দেহ দূর করতে কারণ কেবে যমরাজের আদেশ ভাঙি নথিল যমরাজের আদেশ ভাঙি গেল যমরাজ কোন কাম বর্তমানে কইলে অজামিলের কথা শুনি মতে টিকে কহ বর্তমান পূর্ণ অজামিল চরিত্র বার গোটি অধ্যায় আজিকালি আমি শুনিলাম সে যমদূত আছে মু বছর বছর কিছু শোকর গ্যাপ দেখছি কিনা সরিবে না যমদূত মানে কোন কহুছন্তি যমদূত বর্তমান প্রশ্ন পচারিলে রাগি কে কারণ অপমান হয়ে যাইছে না যে আজ্ঞা সবুবে সম্মান পাইছি তাকে টিকে ছোট অপমান বলে গেল মানে সে শোকরি কিন্তু বড় অপমান পাইছি কারণ পুরা যুক্তি করিকি তাঙ্କ পাশকু কাটিকি বাহার ছাড়িদেলে পুরা রাগিকি যাইছন্তি রাগিকি যাই কোন কৌছন্তি ଯମରାଜ କହିଲୁ ଆଜ୍ଞା ଯଦି ସେ ଦୂତ ମାନଙ୍କୁ ଆଣିକି ଏଠି ଦଣ୍ଡ ନଦେବେ ଆମେ ଆପଣଙ୍କ ଡିପାର୍ଟମେଣ୍ଟର କାମ କରିବୁ। ଆମେ ଗୋଟେ କାହିଁ କହିବୁ ଆପଣଙ୍କ ମାଲିକ ଭଳିଆ ଆପଣଙ୍କ ଭଳିଆ ମାଲିକ ପାଖରେ ରହିବୁ ଯଦି ଚାକରକୁ ସମ୍ମାନ ନାହିଁ ଆମେ ଆଜି ବଞ୍ଚିଗଲୁ ମାରିଥାନ୍ତି। ସେ ଏଇ ଉଦ୍ଦେଶ୍ୟରେ ପଚାରିଲେ ପୁରା କ୍ରୋଧରେ ପାଞ୍ଚଟି ପ୍ରଶ୍ନ ପଚାରୁଛନ୍ତି, ଚାରି ପାଞ୍ଚ ବହୁତ ସୁନ୍ଦର ପ୍ରଶ୍ନ ଆଗେ ପଚାରୁଛନ୍ତି। କତି ସନ୍ଦେହ ଶସ୍ତା ଜୀବ ଲୋକ ସେ ଭାଇ ପ୍ରଭୁ ଯମରାଜ ବସୁଛନ୍ତି ତାଙ୍କ ଡାଇରେକ୍ଟ ଯାଇ କହୁଛନ୍ତି ଆଗେ ଗଲେ ସେ ଯମରାଜକୁ ପଚାରିଲେ କତି ସନ୍ଦେହ ଶସ୍ତା କେତେ ଜଣ ଶାସନକର୍ତ୍ତା ଅଛନ୍ତି ଏ ଜଗତରେ। ଯମରାଜ କହିଲେ ଏମିତି କଣ ଆଜି କଥାବାର୍ତ୍ତା କରୁଛନ୍ତି କତି ସନ୍ତରି କତି ସନ୍ତି ଇହ ଶାସ୍ତା ଏଇ ଲୋକରେ କେତେ ଜଣ ଜୀବ ମାନଙ୍କର ଶାସନକର୍ତ୍ତା ଅଛନ୍ତି। ଜୀବ ଲୋକ ଜୀବ ମାନେ ପାପ କରୁଛନ୍ତି ବା ପୁଣ୍ୟ କରୁଛନ୍ତି ଏମାନଙ୍କ ଫଳ ଦେବା ପାଇଁ ଶାସନକର୍ତ୍ତା ରାଜା କେତେ ଜଣ ଅଛନ୍ତି ଏ ପ୍ରଥମ ପ୍ରଶ୍ନ। ଏବଂ ତ୍ରୈବିଦ୍ୟମ କୁରୁତେ କର୍ମ ଫଳ ଅଭିଭକ୍ତ ହେ ତମେ ଜୀବ ତ ଗୋଟେ ପ୍ରକାର ନୁହନ୍ତି ଶାସନକର୍ତ୍ତା ଗୋଟେ ପ୍ରକାର କେମିତି ହେବେ ଜୀବ ତ ତିନି ପ୍ରକାର ଅଛନ୍ତି ସତମଣି କିଏ ସତମଣ କର୍ମ କରୁଛି କିଏ ରଜମଣ କର୍ମ କରୁଛି କିଏ ତମଣ କର୍ମ କରୁଛି ବା କିଏ କାୟିକ ବାଚିକ ମାନସିକ ପାପ କରୁଛି ତିନି ପ୍ରକାର ପାପ କରୁଛି କି ଧର୍ମ କରୁଛି। ତେଣୁ ଯେହେତୁ ତିନି ପ୍ରକାର କର୍ମ ଅଛି କଣ ତିନି ଜଣ ରାଜା ଅଛନ୍ତି ନା ଜଣେ ଜଗତର ରାଜା ଯିଏକି ପାପ ପୁଣ୍ୟରେ ବିଚାର କରୁଛି ଆପଣ କୁହନ୍ତୁ କେତେ ଜଣ ଶାସନ କଥା ଅଛି ଯଦି ନ କହିବା ଆମେ ଆପଣଙ୍କ ଡିପାର୍ଟମେଣ୍ଟର କାମ କରିବୁ ତାଙ୍କର ଉଦ୍ଦେଶ୍ୟ ଏଇଟା କହିବାର ଉଦ୍ଦେଶ୍ୟ ଯେ ଶ୍ରୀଧର ସ୍ୱାମୀ କହୁଛନ୍ତି ଯମରାଜ କଣ କହିଲେ ଯମରାଜ କହିଲେ ସନ୍ତୁ ବହବ ବହୁତ ଥିଲେ ତୁମର କଣ ଅସୁବିଧା ସନ୍ତୁ ବହବ କୋ ବାଧସ୍ତ ତତ୍ରା ତୁମକୁ କାହିଁ ବାଧୁଛି ଯେ କେତେ ଜଣ ଶାସନ କଥା ହେଲା ତୁମର ଏତେ ମୁଣ୍ଡ ବୁଲିବାକୁ ପଡ଼ୁଛି ନା ଆଜ୍ଞା ଯଦି ଶାସନକର୍ତ୍ତା ଅଲଗା ହେଇଯିବେ ତାହେଲେ ଲୋକମାନେ ନ୍ୟାୟ ପାଇବେ ଯଦି ସୁଭବ ଲୋକ ଶସ୍ତାର ଦଣ୍ଡ ଧାରିଣ କସ୍ୟ ଶ୍ୟାତମ ନବା କସ୍ୟ ମୃତ ଚ ମୃତମେବ ବା ସୁନ୍ଦର ସଦସ୍ୟ ସବୁ ଟିକା କରିଛନ୍ତି ମୁଁ ଟିକା ଗୁଣି ଗୋଟେ କଥା କହିଦେଉଛି ଯଦି ସବୁ ଲୋକଙ୍କର ଜଣେ ଶାସନକର୍ତ୍ତା ନ ହେବେ ତାହେଲେ ଲୋକମାନେ ଠିକ ସେ ନ୍ୟାୟ ପାଇବେନି କାହିଁକି ଯଦି ଦି ଜଣ ବି ଶାସନକର୍ତ୍ତା ହେଇଯିବେ ମତ ଅଲଗା ହେବ ଜଣେ ବ୍ୟକ୍ତି ଧର୍ମ କରିଥିବ ବା ଅଧର୍ମ କରିଥିବ ଜଣେ କହିବେ ତାକୁ ସ୍ୱର୍ଗକୁ ପଠା ଜଣେ କହିବେ ତାକୁ ନରକ ପଠା ଦି ଜଣଙ୍କ ମତ ଯଦି ନ ମିଳିଲା କିନ୍ତୁ ଜଣେ ଶାସନକର୍ତ୍ତା ହେବା ଦରକାର ଯଦି ଦି ଜଣ ଶାସନକର୍ତ୍ତା ଅଛନ୍ତି ତାହେଲେ ପ୍ରାଣୀମାନେ ଠିକ ସେ ଶାସନ ପାଇବେ ନ୍ୟାୟ ପାଇବେ ଯିଏ ସ୍ୱର୍ଗକୁ ଯିବା ଲୋକ ତାକୁ ଆଉ ଜଣେ ଦେବେନା ନା ତାକୁ ନରକକୁ ପଠା ସେ ଲୋକ ବୁଝିବ ପୁଣି ନରକ ଭୋଗୀ ଆସିଲା ପରେ ସେ କହିବେ ନା ତାକୁ ସ୍ୱର୍ଗକୁ ପଠାଇବ ସେ ସ୍ୱର୍ଗକୁ ଯିବ ତେଣୁ ଜଣେ ବ୍ୟକ୍ତି ସ୍ୱର୍ଗ ନରକ ଉଭୟ ଭେଟିବ କିମ୍ବା ଯଦି ଦୁଇ ଜଣଙ୍କର ମତ ନ ମିଳିଲା ସେ ସ୍ୱର୍ଗ ନରକ କିଛି ଭେଟିବେନି ଏ ପିଲାଏ କିପରି କରୁଛ ତ ବଡ଼ ଅଟୁଆ ହେଇଯିବ କେତେଜଣ ଶାସନକର୍ତ୍ତା ଅଛନ୍ତି କୁହନ୍ତୁ ଠିକ ସେ କୁହନ୍ତୁ କାରଣ ଦୁଇ ଜଣଙ୍କର ମତ ଯଦି ଅଲଗା ଅଲଗା ହେଇଯିବ ପ୍ରାଣୀ ତ ଅସୁବିଧା ହେଇଯିବ ଏ କାହା ବିଷୟରେ କହୁଛନ୍ତି ଅଜାମିଲକୁ ନେଇକି କାରଣ ଆପଣ ତ ଜଣେ ଶାସନ କଥା ଆମେ ଯାଇଥିଲୁ ଅଜାମିଲକୁ ଦଣ୍ଡ ଦେବା ପାଇଁ ଆଣିବା ପାଇଁ ସିଏ କ'ଣ ଆସିଲେ ତାକୁ ରକ୍ଷା କରିବି ବୈକୁଣ୍ଠକୁ ନେଇକି ଯିବି ଶାସନ କଥା କେତେ ଜଣ ଅଛନ୍ତି ଆପଣ ଅଛନ୍ତି ଆପଣ ଉପରେ କିଏ ହେଡ଼ ଅଛି ତାର ପଚାରୁଛନ୍ତି ହେଲା ଦୁଇ ଜଣ ରୁହନ୍ତୁ କି ତିନି ଜଣ ଶାସନ କର୍ତ୍ତା ରୁହନ୍ତୁ କିନ୍ତୁ ଶାସ୍ତୁ ବହୁତ ବେଶୀ ବହୁନାମ ଇହ କର୍ମୀ ନା ଯେହେତୁ ବହୁତ କର୍ମୀ ଅଛନ୍ତି ବହୁତ ଲୋକ ଅଛନ୍ତି ବହୁତ ଶାସନକର୍ତ୍ତା ରହିବା ଦରକାର ଠିକ ଅଛି କିନ୍ତୁ ଶାସ୍ତୃତ୍ୱ ଉପଚାର ହେଇ ଯଥା ମଣ୍ଡଳବର୍ତ୍ତୀ ନା ଏ ଶାସନକର୍ତ୍ତା ଯେଉଁମାନେ ଶାସନକର୍ତ୍ତା ଅଛନ୍ତି ତାଙ୍କ ଭିତରେ ମଣ୍ଡଳବର୍ତ୍ତୀ କିଏ ହେଡ୍ କିଏ ଯେମିତି ଇନ୍ସପେକ୍ଟର ଇନ୍ସପେକ୍ଟର ସବୁ ଥାନାରେ ଅଛନ୍ତି କିନ୍ତୁ ଗୋଟେ ଜିଲ୍ଲା ପାଇଁ ଗୋଟେ କଣ ଏସ୍ପି ରହିଛନ୍ତି ପୁଣି ଏସ୍ପି ପୁଣି ଡିଏସ୍ପି ରହିଛନ୍ତି ଜମଦୂତ ମାନେ ପଚାରନ୍ତି କାରଣ ଆଗରୁ କେବେ ଠିକ ନାହାନ୍ତି ତ ଏ ବଜାର ବାହାରେ ଠିକ କି ଆସିଲେ ତ ସିଏ ପଚାରେ ସିଏ ଭାବୁଥିଲେ ଇଏ ଆମ ଡିପାର୍ଟମେଣ୍ଟରେ ଆମେ କାମ କରୁଛୁ ଜମରାଜ ଯଦି ଭଗବାନ ନୁହଁ ଆଉ କିଏ ଭଗବାନ ଜଗତନ୍ତ ଇଏ ତ ସବୁ ସବୁ ଜାଣନ୍ତି ସିଏ ଜାଣନ୍ତି ନାହିଁ ଯେ ଭଗବାନ ହେଲେ ବିଷ୍ଣୁ ସେଥିପାଇଁ ପଚାରିଲି କେତେ ଶାସନ କର୍ତ୍ତା ଅଛନ୍ତି ଆଉ ଯଦି ଆପଣଙ୍କ ଭଳିଆ ଆମକୁ ଭେଟିନଥିଲୁ ଯଦି କିଏ ଅଛନ୍ତି ବି ତାହେଲେ ମଣ୍ଡଳବର୍ତ୍ତୀ କିଏ କିଏ
ଅତସ୍ତୁମେକଂ ଭୂତାନାମ୍ ସେଶ୍ୱରଣାମ୍ ଅଧୀଶ୍ୱରମ୍ ଶସ୍ତା ଦଣ୍ଡଧର ଲୁଣ ଶୁଭ ଅଶୁଭ ବିବେଚନ ଅତସ୍ତୁମେକ ଆଜି ପର୍ଯ୍ୟନ୍ତ ଆମେ ଜାଣିଥିଲୁ ଆପଣ ଏକାକୀ ଜଗତ ପ୍ରଭୁ
ଆପଣ ଏକାକି ଶାସନ କର୍ତ୍ତା ଆଜି ପର୍ଯ୍ୟନ୍ତ ଆମେ ଜାଣିଥିଲୁ, କିନ୍ତୁ ଆଜି ଜାଣିଲୁ ଅଜାମିଲ ପାଖରୁ ଆଜି ଜାଣିଲୁ ଆଉ ଜଣେ କିଏ ଶାସନ କର୍ତ୍ତା ଅଛି, ସେ କିଏ? ସେ ଈଶ୍ୱର ନାମ ଅଧୀଶ୍ୱର, ଆପଣଙ୍କୁ ଈଶ୍ୱର ମାନଙ୍କ ଅଧୀଶ୍ୱର ବୋଲି ଜାଣିଥିଲୁ। ଶାସ୍ତା ଦଣ୍ଡଧର ମୃଣା, ଦଣ୍ଡଧର ମାନଙ୍କର ଶାସନ କର୍ତ୍ତା ମାନଙ୍କର ଶୁଭ ଅଶୁଭ ବିବେଚନ ଆପଣଙ୍କର ସମସ୍ତେ, ଆପଣ ଦଣ୍ଡଧର ଆପଣ ହେଡ୍ ଥିଲେ, ସବୁ ଶୁଭ ଅଶୁଭ ବିଚାର କରେ, ଏଇଟା ଆମେ ଜାଣିଥିଲୁ ଆଜି ବୋଲି ଜାଣିଥିଲୁ, କିନ୍ତୁ ଆଜି ଜାଣିଲୁ ଆଉ ଜଣେ କିଏ ଅଛନ୍ତି। ଏବଂ ଶେଷରେ କହୁଛନ୍ତି ଇଏ ଜମଦୂତ ଜମରାଜ ପଚାରୁଛ, ତୁମେ କାହିଁ ଏମିତି କଥା ପଚାରୁଛ, କ'ଣ ହେଲା ଅସୁବିଧା କ'ଣ ହେବ? ଆଜ୍ଞା ଅସୁବିଧା କ'ଣ ହେଲା ଶୁଣିବେ, ଅସୁବିଧା ଏଇଟା ଆଜିଠାରୁ ଲୋକ ଆପଣଙ୍କ ଶାସନ ତ ମାନୁନାହାନ୍ତି। ଜମରାଜ କହିଲେ କ'ଣ ହେଲା, କାହିଁକି ମୁଁ ଶାସନକୁ ମାନୁନାହାନ୍ତି? ଚାରିଜଣ ସିଦ୍ଧ ପୁରୁଷ ଆସିଛି, ଜାଣନ୍ତିନି ଏ ବିଷ୍ଣୁ ଗର୍ଭୂତ ବୋଲି, ଚାରିଜଣ ସିଦ୍ଧ ପୁରୁଷ ଆସିକି ଆପଣଙ୍କୁ ଆପଣଙ୍କର ଆଜ୍ଞାକୁ ଲଙ୍ଘନ କରିଛନ୍ତି, ବିପ୍ରଲମ୍ବିତା ଚତୁର୍ଭୀ ଅଦ୍ଭୁତ ଅଦ୍ଭୁତ, ଚାରିଜଣ ଲୋକ ଆସିକି ଆପଣ ଆଜ୍ଞାକୁ ଲଙ୍ଘନ କରିଛନ୍ତି, କ'ଣ ଆଜ୍ଞା ନା ଆପଣ ପଠେଇଥିଲେ ଅଜାଙ୍କୁ ଆଣିବାକୁ, ସେଟା ଆମକୁ ପ୍ରସ୍ତାବ କରିଛି। ତେଣୁ ଆଜିକାଲି ଆପଣଙ୍କ କଥା ଯମରାଜ କଥା ବି ମାନୁ, ଇଏ ପଚାରୁଛନ୍ତି କିଏ ପ୍ରକାର ମୋ କଥାଟା ମାନୁନାହାନ୍ତି, କେମିତି ତୁମେ ଜାଣିଲ କିଭଳିଆ କଣ ଘଟଣା ହେଲା କୁହ? ସେ କହୁଛନ୍ତି ଆଜ୍ଞା ନିୟମାନନ୍ତ ଆଦେଶ ଅସ୍ମାଭି ଜାତନା ଗୃହାନ ବିମୋଚୟନ ପାତ କେ ଛିମ୍ମା ଚିତ୍ୱା ପାସନ ପ୍ରସ୍ୟେ ପାଶକୁ ପ୍ରସ୍ୟେ ବଳପୂର୍ବକ ଛେଦନ କରେ, କାହାର ନା ଅଜା ବାଇ ନିୟମାନ ଆଦେଶ, ଆପଣ ତ ଆଦେଶ କରିଥିଲେ ଅଜାମିଲ କହିବା ପାଇଁ, ଆମେ ଯାଇଥିଲୁ ଅସ୍ମାଭି ଯାତନା ଗୃହ, ଏଇ ଯାତନା ଗୃହ କହିବା ପାଇଁ ଯାଇଥିଲେ, ଆପଣଙ୍କ ଆଦେଶ ଯାଇଥିଲା ମନକୁ ମନେ ଯାଇଥିଲେ, ମୁଁ ସେଟା ଆମ ପାଶକୁ କାଟିଦେଲେ ଚାଲିଲା। କିନ୍ତୁ ଶେଷରେ ଗୋଟେ କଥା କହୁଛନ୍ତି ଏଇଥିରେ ଯମରାଜ ଆଜି ନିଜକୁ ଧନ୍ୟ ମନେ କରିବେ, ଓ ମୋ ଦୂତମାନେ ଏତେ ଏତେ ଦିନ କାମ କଲା ପରେ ତାଙ୍କ ଜୀବନ ଆଜି ଧନ୍ୟ ହେଲା, ମୁଁ ବି ଆଜି ଧନ୍ୟ ହେଲି, ପ୍ରଣାମ କରିବେ, ଏଠି ପ୍ରଣାମ କରି ପ୍ରବଚନ ଆରମ୍ଭ କରିବେ, ପ୍ରବଚନ ଶେଷ କଲାବେଳେ ଭଗବାନ କ୍ଷମା ପ୍ରଭୁ ଭକ୍ତମାନେ ଭୁଲ କରିଛନ୍ତି, ଅଜାମିଳି ଭଳି ଭକ୍ତମାନ ନିକଟକୁ ଯାଇଛି, ମୋତେ ଟିକେ କ୍ଷମା କର, ଭୂତର ଭୂତର ଦୋଷଟାକୁ ପ୍ରଭୁ ନବ ନା, ଏଇ ପ୍ରଥମେ ପ୍ରଣାମ କରି ପ୍ରବଚନ ଆରମ୍ଭ କରିବେ। ତାସ୍ତେ ବେଦି ତୁମ ଇଚ୍ଛା ନ ଯଦି ତୋ ମନ୍ୟ ସେ କ୍ଷମନ ନାରାୟଣ ଇତି ଅଭିହିତ ମାଭରି ଇତି ଆୟୁଧ ଅଦ୍ଭୁତମ, ମା ଭୟ ମା ଭୟ, ଯେତେବେଳେ ଆମେ ତାକୁ ଆଣିବା ପାଇଁ ଇଚ୍ଛା କରୁଛୁ ସିଏ କଣ କହିଲେ ନା ନାରାୟଣ ଇତି ଅଭିହିତ, ଅଜାମିଳି ଯେତେବେଳେ ନାରାୟଣ ବୋଲି କହିଲା ମା ଭୟ ଭୟ କର ନା ଭୟ କର ନା, ଏହା କହିକି ଚାରିଜଣ ଆସିକି ପହଞ୍ଚିଲେ ସେ ଚାରିଜଣ, ଏବଂ ସେ ଚାରିଜଣ କିଏ ଏଠି ପଚାରୁଛନ୍ତି ଗୋଟେ ପ୍ରଶ୍ନ, ତାସ୍ତେ ବେଦି ତୁ ଇଚ୍ଛା, ସେମାନେ ଆମେ ଜାଣିବାକୁ ଇଚ୍ଛା କରୁଛୁ, ଯଦି ମୋ ମନ୍ୟ ସକ୍ଷମ ଯଦି ଆମେ ସକ୍ଷମ ଜାଣିବା ପାଇଁ ଯୋଗ୍ୟ ଆପଣ କହ, ଯେତେବେଳେ ଶୁଣିଦେଲେ ନାରାୟଣ ଇତି ଅଭିହିତ, ସେ ଅଜାମିଳି ନାରାୟଣ ଉଚ୍ଚାରଣ କଲା, ସେ ତ ବୁଝିଗଲେ କିଏ ଯମରାଜ ବୁଝିଗଲେ, ଆଉ ଇଏ ଭକ୍ତ ନିକଟ ଯାଇ ପହଞ୍ଚନ୍ତି ଆଉ ତାଙ୍କ ଜୀବନ ସଫଳ ହେଇଗଲା। ଇଏ ଦୂତମାନଙ୍କୁ ଯମରାଜ ଦୂତମାନଙ୍କୁ ବହୁତ ଭାଗ୍ୟବାନ ମନେ କଲେ, ବି ବାପା ତୁମ ଭାଗ୍ୟ କେଡ଼େ ବଡ଼, ତୁମେ ବଡ଼ ଭୁଲ କାମ କରିଥିଲ, ପୂଜା କରିକି ଆସିଲ କ୍ରୋଧରେ କରି ଆସିଲ, ଦେବତାମାନେ ତୁମେ ପୂଜା କରିଦେ ପ୍ରଭୁ ଶୁଣିବା, ଯେତେବେଳେ ଏଇ କଥା ପଚାରିଛନ୍ତି ଶ୍ରୀ ବାଦରାୟଣ ବା ସୁଖଦେବ ଗୋସ୍ୱାମୀ କହୁଛନ୍ତି, ଦେଖନ୍ତୁ ଯେତେବେଳେ ନାରାୟଣ ନାମଟା ଶୁଣିଦେଲେ ବିଶ୍ୱନାଥ ଠାକୁର କହୁଛନ୍ତି ନା ଶ୍ଳୋକଟି ହଉଛି ଇତି ଦେବ ସାପୃଷ୍ଟ ପ୍ରଜା ସଂଯମନ ଜମଃ ପ୍ରତ୍ୟହ ସ୍ୱଦୂତାନ ପ୍ରତ୍ୟାହ ସ୍ମରଣ ପାଦାମ୍ବୁଜଂ ହରେ, ସିଂହାସନ ବସିକି ସ୍ମରଣ ପାଦାମ୍ବୁଜ ହରେ, ହରିଙ୍କର ପାଦକୁ ସ୍ମରଣ କରିବାକୁ ହେଲେ ପ୍ରଭୁ ଆଜି କେମିତି ଘଟଣା ଗୋଟେ ହେଇଗଲା, ମୁଁ ଦୁଃଖ ମନେ ଦେଇନି ନାରାୟଣ ନାମ ଉଚ୍ଚାରଣ କରୁଥିବା ଲୋକ ନିକଟରେ ପହଞ୍ଚିବି ଏଠି କହୁଛନ୍ତି ପ୍ରଶ୍ନ ପଚାରିଲେ ପ୍ରୀତ ସ୍ୱଦୂତା ଦୂତମାନଙ୍କର ଖୁସି ହେଇଗଲେ, କାହିଁ ଖୁସି ହେଲେ କାହିଁକି ପ୍ରଣାମ କଲେ ଏଠି କହୁଛନ୍ତି ଜମ ବାଚ, ତାଙ୍କର ଗୋଟିଏ ପ୍ରଶ୍ନର ଉତ୍ତର ଦଉଛନ୍ତି, ସେ କଣ ପଚାରିଥିଲେ ଏ ଜଗତରେ ଆପଣ ପ୍ରଭୁ ନା ଆଉ କେହି ଜଣେ ପ୍ରଭୁ ଅଛନ୍ତି, ଦେଖନ୍ତୁ ଜଗତରେ ଭଗବାନ କିଏ, ଭଗବାନଙ୍କର ଯୋଗ୍ୟତା ଯମରାଜ କହୁଛନ୍ତି ଶ୍ରୀ ଯମ ଉବାଚ,
परमदन्या जगतस्ततुश्च जगतस्तु तुतश्च च उतं प्रतं पटवत जत्र विश्वं जतं सतोऽस्य स्थित जन्म स्थिति जन्म नाशं नसी उतवत जस्य वसे च लोकः।
बहुत सुंदर बड़ टीका मु संक्षेप आपण कहू छी। स्वामीपाद एते सुंदर टीका लिखिछन्ति कहि होरा जमराज बोलते ए बोका प्रथमे तुम्हें भूल कर दल मत भगवान बोली विचार करते दिन पर्यंत
परमदन्य
मो बिना आउ जने अछन्ति
से किए ए विश्व मु ओडिया रे कहि तब टिकाटी पड़ी जेपोले गुटे सूता रे ए गुटे वस्त्र रे सूता ओतप्रत ए वस्त्रटा केमते रहि चारियाड़े छंधा हे रहि सूताटा वस्त्रटा रहि ना ए विश्व जहांग देह छंदी है कि रही सूता भाई सी सब विश्व को संकल्प कर सब कार्य को रखी गोटे वस्त्र सूता छंदी रहा भाया जद अंश तो अश्य स्थिति जन्म नाशन ए जगत सृष्टि जार अंश रु जगत सृष्टि हूँ स्थिति रोच नाश हूँ आसी जश्य बसे लोक बलद नाक रसी लगिक टाणा टणा जाए ए जगत रे समस्तिंकर नाक रे रसी लगा है ब्रह्मा शिवजी करछन्ते जदि बलद को कंट्रोल करा जाए ए जगत को सी बलद नाक रे रसी लगे टाणी की कंट्रोल कला भले करछन्ते सी भगवान आ मु केस मस्ती तो तुम्हें सुनो सिद्धस्वामी बहुत सुंदर टीका दौंती मत अन्य जगत तुतश्च पर अधीश्वर अस्ति मो बिना जगत रे जने पर अधीश्वर अछन्ति अयंतु जंगमाना मु तो ये प्राणी मानकर जीवित वस्तु मानकर मालिक पुणी जीवित वस्तु मानकर नुहे तत्रापि नृणामेव जमराज पशुपक्षी मालिक नुहत कि देवतार मालिक नुहत मनीषर केवल कारण मनीष पाप कर नृणामेव जमराज कह अरे मु जगत मालिक कौन कह केवल बंचवा लोक जो जंगम मान मालिक जंग मान विचरणशील पुणी विचरणशील सब समस्त मालिक नुहे अशी लक्ष इतर जन मालिक नुहे चतुर्लक्षणी मानव लोक मालिक पुणी से चार लक्ष प्रकार लोक मालिक भी नुहे ये कहते तथापि पापी नाम नेव मु पापी मान मालिक धर्म लोक मत कौन तुम भगवान बोली कहल मु पापी लोक मालिक आ तत्किंकर सतु ईश्वर मुंकर किंकर सी होंगे ईश्वर कौस दूत मैंने पचार तुम्हें यदि चाकर सी होंगे ईश्वर से किए दूत मैंने पचार उत्तर कहते जत्र जस्मिन विश्वम ये विश्व जहां ठारे ओतम प्रतम च ऊर्धति तीर्जगत ये सूताटा देखो ना वस्त्रा रही सीधा आस गए आड़ आस पटवत गोटे वस्त्र भाई जहां देह विश्वटा रही गोटे वस्त्र भाई तीर्चक भाई ऊर्ध भद अंश भ्यो विष्णु ब्रह्मा रुद्रेभ्यो अश्य स्थितादय हमती जस्य च वसे लोक वर्तते नासिकायां प्रत बलि नासिका बलद बल बलद नाक नासिका लगिकी ए जगत को जे कंट्रोल कर वस्त्र भाई देह विश्व रही अंश रु ब्रह्मा विष्णु महेश्वर आसे भी समस्त से कंट्रोल कर रखी आपण मैंने किए से आपण मैंने किए से संक्षेप मझे गोटे श्लोक से श्लोक मुझे छाड़ कहे 18 जन डिपार्टमेंटल हेड ये आम देखुं ना आम प्रधानमंत्री अच्छा डिपार्टमेंटल कौन कहते कि कैबिनेट मिनिस्टर एटी आम 18 जन कैबिनेट मिनिस्टर हाँ से कहते ना कत अधीश्वर अच्छा तार प्रश्न उत्तर दौरान शुण 18 जन नाम आम भगवान आम कैबिनेट मिनिस्टर जिते बड़े चाहिए प्राइम मिनिस्टर से कैबिनेट पोस्ट उठे नहीं पड़े भगवान जिते बड़े चाहिए इन चेज करदे आगे निज ना कौन जमराज अहम महेन्द्र निरुति प्रचेता सुमग्नि सपवन विरंची आदित्य विश्व बसवा अथ साध्या मरुत गणा रुद्र गणा सिद्धा नाम हूँ अहं महेन्द्र इंद्र निरुति देवता प्रचेता ସୋମ ଚନ୍ଦ୍ର ଅଗ୍ନି ଈଶ ଶିବଜୀ ପବନ ବିରଞ୍ଚି ବ୍ରହ୍ମା ଆଦିତ୍ୟ ସୂର୍ଯ୍ୟ ବିଶ୍ୱବ ବିଶ୍ୱବସ ସିଦ୍ଧଗଣ ମରୁଦଗଣ ରୁଦ୍ରଗଣ ଏମାନେ ସମସ୍ତେ ଏମାନଙ୍କ ନାମ ପରେ ଆହୁରି ନାଁ ରହିଛି ଅନ୍ୟେଚ ବିଶ୍ୱ ସୃଜ ମରେଶା ଭୃଗାଦୟୋ ଅସୃଷ୍ଟ ରଜସ୍ତମସ୍କା ଯସ୍ୟାମି ହି ତ ନ ବିଦୁ ସୃଷ୍ଟ ମାୟା ସତ୍ୟ ପ୍ରଧାନ ଅପି କିଂ ତତ ଅନ୍ୟା ମଣିଷର ନାଁ ଏଠି ଟୋଟାଲ ନା ଏ ଅଠର ଜଣ ଯମରାଜ କହୁଛନ୍ତି ମୋଠାରୁ ଆରମ୍ଭ କରି ଅଠର ଜଣ ଯସ୍ୟାମ ଇହି ତ ନ ବିଦୁ ଯାହାଙ୍କର ଚେଷ୍ଟାକୁ ଆମେ ଆଜି ପର୍ଯ୍ୟନ୍ତ ଜାଣିପାରୁନୁ ସେ କଣ କେତେବେଳେ କେଉଁ ସମୟରେ କଣ କରିବାକୁ ଚାହୁଁଛୁ ଏଠି କହୁଛନ୍ତି ଅନ୍ୟ ବିଶ୍ୱ ସୃଜ ଅମରେଶା ଯୋଉମାନେ ଅମର ବୃହସ୍ପତି ଅମର ଶୁକ୍ରାଚାର୍ଯ୍ୟ ବୃହସ୍ପତି ମରିଚି ଭୃଗୀ ଯୋଉମାନଙ୍କୁ ରଜ ତମ ଗୁଣ ସ୍ପର୍ଶ ବି କରୁନି ଯସ୍ୟାମ ଆମେ ସମସ୍ତେ ଶିବଜୀ ବ୍ରହ୍ମାଙ୍କଠୁ ଆରମ୍ଭ କରି ଅମ ସମସ୍ତେ ଯସ୍ୟାମ ଇହିତ ନ ବିଦୁ ତାଙ୍କର ଚେଷ୍ଟାକୁ ଜାଣିପାରୁନି ଭଗବାନ କେତେବେଳେ କଣ କରିବେ ଆମେ ଜାଣିପାରୁ ଇଏ ଭଗବାନଙ୍କ ସ୍ଥିତି ଭଗବାନ କେତେବେଳେ କଣ କରିବେ ଭଗବାନ ନ ଜାଣିଲେ ଜଗତରେ କେହି ଜାଣନ୍ତି ନା ବ୍ରହ୍ମା ବି ଆଜ୍ଞା ଜାଣନ୍ତି ନା ବ୍ରହ୍ମା ତ ବାଉଳା ହେଇକି ଯାହା କଲେ ଆପଣ ଶୁଣିଥିବେ ବ୍ରହ୍ମା ବିମୋହନ ଲୀଳା ଭଗବାନ କେତେବେଳେ କଣ କରିବେ ଭଗବାନଙ୍କ ଚେଷ୍ଟାକୁ ଏହି ତ କେହି ଜାଣନ୍ତି ନା ବ୍ରହ୍ମା ବ୍ରହ୍ମା ବିମୋହନ ଲୀଳା କରିଦେଲେ ଯେତେ ସ୍ତୁତି କଲେ ଭଗବାନ ହଁ କି ନା କିଛି କହିଲେ ବ୍ରହ୍ମା ଭାବିଲେ ଭଗବାନ ତ କିଛି କହିଲେନି ମୋର ଅପରାଧ କ୍ଷମା ହେଲା କି ନାହିଁ ମୁଁ କେମିତି ଜାଣିବି ଭଗବାନଙ୍କୁ ନ କହିକି ଭଗବାନ କ'ଣ କରନ୍ତି ନା ଡେଲି ବାଲ୍ୟଲୀଳା କରିବା ପାଇଁ ଯାଆନ୍ତି ବାଲ୍ୟଲୀଳା ଗୋଚରଣ ଲୀଳା କରୁଛନ୍ତି ଗୋଚରଣ କରି ଭୋଜନ କରନ୍ତି ଭୋଜନ କରିକି ଭଗବାନଙ୍କର ଏତେ ସରଳ ଜୀବନ ସରଳ ଜୀବନ ଉଚ୍ଚ ଚିନ୍ତାଧାରା ଭାଗବତୀ ଶିକ୍ଷା ଦିଏ ସିମ୍ପୁଲ ଲିଭିଂ ହାଇ ଥିଙ୍କିଂ ସିମ୍ପୁଲ ଲିଭିଂ ହାଇ ଲିଭିଂ ସିମ୍ପୁଲ ଥିଙ୍କିଂ ନୁହେଁ ମଣିଷର ବର୍ତ୍ତମାନ ଓଲଟା ହେଇଯାଇଛି ଉଚ୍ଚ ବଞ୍ଚୁଛି ଉଚ୍ଚ ଧାରାରେ କିନ୍ତୁ ଚିନ୍ତା ପଶୁ ଭଳି ଚିନ୍ତା ନା ସିମ୍ପଲ ଲିଭିଂ ହାଇ ଥିଙ୍କିଂ ସରଳ ଜୀବନ ଉଚ୍ଚ ଚିନ୍ତାଧାରା ଭଗବାନ ଶିକ୍ଷା ଦେଉଛନ୍ତି ଭଗବାନ ବୃନ୍ଦାବନକୁ ଯାଆନ୍ତି ପାଣି ବୋଟଲ ବି ପାଖରେ ନଥା ସେଇ ବୃନ୍ଦାବନର ଜଳ ଯମୁନା ଜଳକୁ ପିଇ ଦିଅନ୍ତି ପ୍ରଭୁ ଶିକ୍ଷା ଦେଇଛନ୍ତି ଶରୀର ପାଇଁ ଅତି ମିନିମମ୍ ଜିନିଷ ଦରକାର ଶରୀର ପାଇଁ ବେଶୀ ଗୋଠେଇଲେ ଆତ୍ମାର ଆହାର ଆପଣ ଦେଇପାରିବେ ତାର ଚିନ୍ତା ତାକୁ ଭରଣ ପୋଷଣ ତାର ରକ୍ଷଣାବେକ୍ଷଣ ସମୟ ପଳେଇଛି ଭଗବାନ ପତ୍ର ପ୍ଲେଟ୍ ନଥାଏ ଭଗବାନଙ୍କର ପତ୍ର ଆଣିବେ ଗଛରୁ ଭୋଜନ କରୁଛନ୍ତି ଭୋଜନ କରୁଛନ୍ତି ବ୍ରହ୍ମା ଏଣେ ଆସିଛି ବ୍ରହ୍ମା କହିଲା ପ୍ରଭୁ ତ ମୋତେ କିଛି କହିଲେ ନା ମୁଁ ଅପରାଧରେ ଟିକେ କ୍ଷମା କରିବି ମୋତେ କିଛି ହଁ କି ନା କହିଲେ ନା ବ୍ରହ୍ମା କ'ଣ କଲେ ଭଗବାନ ପ୍ରତିଦିନ ଖାଇସାରିବେ କିଏ ମା ପାଟି କରୁଛନ୍ତି ଏଠି ଆଗରେ ଯିଏ ବସିବେ ନା ବହୁତ ସତର୍କ ହେବେ ପାଟି କରନ୍ତେ ନା ଭଗବାନ ତ ପାଣି ନଥାଏ ସେ କୁଣ୍ଡରେ ଧୁଅନ୍ତି ବ୍ରହ୍ମା କ'ଣ କରିଛନ୍ତି କହିଲେ ମୋ ଅପରାଧରେ କେମିତି କ୍ଷମା କରିବି ବ୍ରହ୍ମା ତାଙ୍କର କ'ଣ କହିଲେ ନା ମୀନ ହେଇକି ପଶିଛି ମାଛ ହେଇକି ପ୍ରଭୁ ଏଥିରେ ହାତ ଧୋଇବେ ତାଙ୍କ ସଖାମାନେ ହାତ ଧୋଇବେ ତାଙ୍କ ଉଚ୍ଚିଷ୍ଟ ଟିକେ ପାଇବି ମୋର ଅପରାଧଟା କ୍ଷମା ହବ ଭଗବାନ ଜାଣିଦେଲା ଆଚ୍ଛା ବ୍ରହ୍ମା ମୋତେ ନ କହିକି ମୋ ଉଚ୍ଚିଷ୍ଟ ପାଇବ ମୋ ଭକ୍ତର ଉଚ୍ଚିଷ୍ଟ ପାଇବ ଏମିତି ବ୍ରହ୍ମା ଏତେ ବଡ଼ ବୁଦ୍ଧିମାନ ଲୋକ ଠିକ୍ ଅଛି ମୁଁ ତାକୁ ବୁଦ୍ଧି ଶିଖଉଛି ଭୋଜନ କରିସାରିଲା ପରେ ଭଗବାନ ଜାଣିଗଲେ ବ୍ରହ୍ମା ଆସିକି ପଶିକି ମାଛ ହେଇକି ରହିଛନ୍ତି ଭଗବାନ ସବୁ ସଖାଙ୍କୁ କହିଲେ ସଖା ଆଜି ଗୋଟେ ଆମେ ଲୀଳା କରିବା କ'ଣ କେହି ବି ଜଣେ ଆଜି ହାତ ବୁଡ଼େଇକି ଧୋଇବା ନା କୁଣ୍ଡରେ ସମସ୍ତେ ବାଁ ହାତରେ ଜଣ ଆଣିବ ଉପରେ ଆଣିବ ଡାଣ ହାତରେ ଧୋଇବ ବ୍ରହ୍ମା ତାର ମାଛ ହେଇକି ଅନେଇଛି ଭିତରେ ସମସ୍ତେ ବାଁ ହାତରେ ଜଣ ଆଣିଲେ ଉପରେ ଧୋଇକି ପଡ଼େ ବ୍ରହ୍ମା ବ୍ରହ୍ମା ଆଜି ଶିବ ଯେଉଁ କହୁଛନ୍ତି ନା ଯସ୍ୟାମ ଇହିତ ନ ବିଦୁ ସୃଷ୍ଟ ମାୟା ଯାହାଙ୍କର ମାୟା ସେ ଏଭଳି ବିଚରଣ କରିଛନ୍ତି ଏଭଳି କଣ କେତେବେଳେ କେଉଁ ସମୟରେ କଣ କରିବେ କେହି ବୁଝିପାରିବେ ନା ସିଏ ନ ଜଣେଇଲେ କି ଜାଣିପାରିବେ ଏଇଟା ହେଉଛି ସୂତ୍ର ଆଜ୍ଞା ତାଙ୍କୁ ଜାଣିବାକୁ ହେଲେ କେବଳ ତାଙ୍କର କୃପା ଦରକାର ସିଏ ଜଣେଇଲେ ଆପଣ ଜାଣିବେ ସୂର୍ଯ୍ୟ କିରଣ ଦେଲେ ଆପଣ ସୂର୍ଯ୍ୟଙ୍କୁ ଦେଖିବେ ସୂର୍ଯ୍ୟ କିରଣ ବିନା ସୂର୍ଯ୍ୟ ଦେଖିବା ନା ପ୍ରଭୁ ନ ଜଣେଇଲେ କେହି ପ୍ରଭୁଙ୍କୁ ଜାଣିପାରିବେ ଏ ଶକ୍ତି ଦେଖନ୍ତୁ ଅହଂ ମହେନ୍ଦ୍ର ନିରୁତି ପ୍ରଚେତା ଯମରାଜ କହୁଛନ୍ତି ଯାହାଙ୍କର ଆମେ ଶୁଣିଥିଲୁ ନା ଯାହାଙ୍କର କନେକ୍ସନ୍ ପରମାତ୍ମାଙ୍କ ସହିତ ରହିଛି ଜୀବର କର୍ମଫଳକୁ ସିଏ ମନ ଦ୍ୱାରା ଜାଣିପାରନ୍ତି କିନ୍ତୁ ସିଏ କହୁଛନ୍ତି ଯସ୍ୟାମ ଇହି ତ ନବିଦ ସୃଷ୍ଟ ମାୟା ସତ୍ତ୍ୱ ପ୍ରଧାନ ଆମେ ସମସ୍ତେ ସତ୍ତ୍ୱ ପ୍ରଧାନ ଲୋକ ଅପି କିଂ ତତ୍ତ୍ୱ ଅନ୍ୟ ଅନ୍ୟମାନଙ୍କ କଥା କ'ଣ କହିବା ମୁଁ ଯେଉଁମାନଙ୍କୁ ରଜଗୁଣ ତମଗୁଣ ସ୍ପର୍ଶ କରୁଛୁ, ଆମର ସତ ପ୍ରଧାନ ଲୋକ ହେଇକି ଆମେ ତାଙ୍କ ଚେଷ୍ଟାକୁ ଜାଣିପାରିବୁ? ଆଉ ମଣିଷ ଯଦି ଗର୍ବରେ କହିବ ମୁଁ ଭଗବାନଙ୍କୁ ଜାଣେ, ମୁଁ ଭଗବାନଙ୍କ ବିଷୟରେ ସବୁ ଜାଣେ, ମଣିଷ କ'ଣ ଜାଣେ? ମଣିଷ ନିଜର ମଳମୂତ୍ର କେମିତି ତିଆରି ହେଉଛି ସେ ଜାଣେ ନା। ଏ ଶରୀର, ଏହି ଯେଉଁ ଶରୀରକୁ ନେଇ ଏତେ ଗର୍ବ କରୁଛି, ଖାଉଛି ସୁନ୍ଦର ଜିନିଷ କିନ୍ତୁ ଛାଡ଼ୁଛି ଦୁର୍ଗନ୍ଧ ଜିନିଷ। ମଣିଷ କେତେ ସୁନ୍ଦର ଜିନିଷ, ପାଏସ୍ଟା ହେଉଛି ରସଗୋଲା ହେଉଛି, କେତେ ଆଘ୍ରାଣ, କେତେ ସୁନ୍ଦର, ଆପଣ ଆଘ୍ରାଣ କଲେ କେତେ ସୁନ୍ଦର ବାସୁଛି। କିନ୍ତୁ କିଏ ଇଞ୍ଜିନରେ ଏମିତି ଫିଟ୍ କରିକି ସାର ଜିନିଷକୁ ରଖିକି ଅସାର ଜିନିଷକୁ ବାହାର କରୁଛନ୍ତି? ମଣିଷ ଜାଣିଛି? ମଣିଷ କହିପାରିବ ମୋର ଖାଦ୍ୟ କେମିତି ହଜମ ହେଉଛି? ପ୍ରଭୁ ନିଜେ କହୁଛନ୍ତି ମୁଁ ଜଠରାଗ୍ନିର ଉପରେ ହଜମ କରୁଛି, ମୁଁ ଭଗବାନ କହୁଛନ୍ତି। ପଚାମି ଅର୍ଣ୍ଣମ ଚତୁର୍ବିଧମ, ଚାରି ପ୍ରକାର ଯେଉଁ ଭୋଜନ କରୁଛି, ସର୍ବଚେଷ୍ୟ ଲେହ ପେୟ ମୁଁ ଭୋଜନ କରୁଛି। ମଣିଷ କ'ଣ ଜାଣିବ ଆଜ୍ଞା ପ୍ରଭୁଙ୍କର ଶକ୍ତି? ମଣିଷ ନିଜ ପଛକୁ ଦେଖିପାରୁନି, ଆମ ପଛରେ କ'ଣ ହେଉଛି ମୁଁ କହିପାରିବି? ଆମେ କେମିତି କହିବା ଆଜ୍ଞା ପ୍ରଭୁଙ୍କର କ'ଣ ଲୀଳା? ମଣିଷ ଅତି ଅସହାୟ, ଅତି କ୍ଷୁଦ୍ର ଜୀବ, କାହିଁ ବ୍ରହ୍ମାଜୀ ଶିବଜୀ କାହିଁ ଧର୍ମରାଜ ସିଏ କହୁଛନ୍ତି ଆମେ ପ୍ରଭୁଙ୍କୁ ଜାଣିପାରୁନା, ମଣିଷ କ'ଣ କହିବ? ତ ନିଜକୁ ପଚାରିଥିଲେ ଜନ୍ମଦୂତମାନେ ଭଗବାନ କିଏ, ତାଙ୍କର ଉତ୍ତର ଦେଉଛନ୍ତି, ଇଏ ହେଉଛନ୍ତି ଭଗବାନ। ଜବଂ ଜଙ୍ଗବୈନ ଗୋଭୀ ମନସା ଅଶୁଭିବା ହୃଦା ଗିରା ବା ଅଶୁଭୃତ ବିଚକ୍ଷତେ ଆତ୍ମାନମନ୍ତ ହୃଦି ସନ୍ତତ ଆତ୍ମାନମ ଚକ୍ଷୁର୍ଯଥେବ ଆକୃତୟ ତତଃ ପରମ। ଗୋଟେ ଯୁକ୍ତି ଦେଉଛନ୍ତି ଆଜ୍ଞା, ଭଗବାନ ଆପଣଙ୍କ ପାଖରେ ଥିଲେ ବି ଆପଣ ଭଗବାନ ଦେଖିପାରିବେ ନା, ଭଗବାନ ଯଦି ନ ଜଣେଇବେ। ଭଗବାନ କହିଲେ ମୁଁ ଗୀତାରେ ସମସ୍ତଙ୍କ ହୃଦୟରେ ଅଛି, ଭଗବାନ କ'ଣ ହିରଣ୍ୟକଶିପୁ ହୃଦୟରେ ନଥିଲେ କି ଆଜ୍ଞା? ଭଗବାନ କ'ଣ ହିରଣ୍ୟକଶିପୁ ଦରବାରରେ ନଥିଲେ କି? ଭଗବାନ ସର୍ବତ୍ର, ସର୍ବତ୍ର ଭଗବାନ ଅଛନ୍ତି, ଭଗବାନ କାହିଁକି ସ୍ତମ୍ଭରୁ ବାହାରିଲେ? ଭଗବାନ ଯେଉଁ ସ୍ତମ୍ଭରୁ ବାହାରିଲେ, ଭଗବାନ ସର୍ବତ୍ର ଅଛନ୍ତି ଏଇଟାକୁ ପ୍ରତିପାଦନ କରିବା ପାଇଁ ସ୍ତମ୍ଭରୁ ବାହାରିଲେ। ଭଗବାନ ସେଇ ସ୍ତମ୍ଭକୁ, ସ୍ତମ୍ଭରୁ ବାହାରିକି ଆସିବା କି ଦରକାର ନଥିଲା, ସେଇଠି ସାଙ୍ଗେ ସାଙ୍ଗେ ଆବିର୍ଭାବ ହୋଇପାରିଥାନ୍ତେ, ସେ ପ୍ରହ୍ଲାଦଙ୍କ ହୃଦୟରୁ ବା ହିରଣ୍ୟକଶିପ ହୃଦୟରୁ ବି ଆସିପାରିଥାନ୍ତେ। ଭଗବାନ ଏ ଦ୍ୱାରା ଶିକ୍ଷା ଦେଉଛନ୍ତି ମୁଁ ଚର ଅଚର ସବୁ ବସ୍ତୁରେ ଅଛି, ଯେଉଁଠି ଭଗବାନ ନାହାନ୍ତି ସେଠୁ ଭଗବାନ ବାହାରିଲେ କେମିତି? ଯଦି ଭଗବାନ ସ୍ତମ୍ଭରେ ନଥାନ୍ତେ ଭଗବାନ ସ୍ତମ୍ଭରୁ ବାହାରିଲେ କେମିତି? ପ୍ରହ୍ଲାଦ କହିଦେଲେ ନା, ଇଏ ପଚାରିଲେ କ'ଣ ସ୍ତମ୍ଭରେ ଅଛନ୍ତି? ପ୍ରହ୍ଲାଦ କହିଲେ ହଁ ସ୍ତମ୍ଭରେ ଅଛନ୍ତି, ଏ ଅଚରରେ ପ୍ରଭୁ ଅଛନ୍ତି। ଯଦି ଭଗବାନ କହିଲେ ଆରେ ମୋ ଭକ୍ତ ତ କହିଲେ ମୁଁ ଅଚରରେ ଅଛି, ମୁଁ ତ ଅଚରରେ ଅଛି କାରଣ ସବୁ ମୋର ଉପାଦାନ, ମୁଁ ଏଇଟା ପ୍ରତିପାଦନ କରିବି ବାହାରି। ଭଗବାନ ସର୍ବତ୍ର ଅଛନ୍ତି, କିନ୍ତୁ ଭଗବାନ ଆମ ଅନ୍ତରରେ ଥିଲେ ସୁଦ୍ଧା ଦୂତମାନେ କହୁଛନ୍ତି, ଯଦି ଭଗବାନ ତୁମେ କହୁଛ ଭଗବାନ କେହି ଜାଣିପାରିବେ ନା, ଭଗବାନ ତ ଆପଣଙ୍କ ଅନ୍ତର ଅଛନ୍ତି ମୋ ଅନ୍ତର ଅଛନ୍ତି, ଆମେ କାହିଁ ଜାଣିପାରିବୁ ନା? ସେ କହୁଛନ୍ତି ନା, ତୁମ ଶକ୍ତି ବେଳେ ତୁମେ ଭଗବାନ ଜାଣିପାରିବ ନା। ଗୋଟେ ଯୁକ୍ତି ଦେଉଛନ୍ତି, ଏଇ ଶରୀର ଭିତରେ ଜଙ୍ଗବେଇନ ଗୋଭୀର ମନସା ଅଶୁଭିବା, ବହୁତ ବଡ଼ ଟୀକା ଦେଇଛନ୍ତି, ମୁଁ ସଂକ୍ଷେପରେ ଆପଣ ବୁଝେଇ ଦେଉଛି, ସୁନ୍ଦର ଯୁକ୍ତି। ଏ ଆଖି ସେ କହୁଛନ୍ତି ଚକ୍ଷୁର ଯଥେବ ଆକୃତୟ ତତ ପରମ, ଏ ଚକ୍ଷୁ ସବୁ ଇନ୍ଦ୍ରିୟକୁ ଦେଖୁଛି, ଦେଖୁଛି ନା ନାହିଁ, ଏ ଚକ୍ଷୁ ସବୁ ଶରୀରକୁ ଦେଖୁଛି, ଆଉ ସବୁ ଶରୀର ଏ ଚକ୍ଷୁ ଦ୍ୱାରା କାର୍ଯ୍ୟ କରୁଛନ୍ତି, କିନ୍ତୁ କେହି ଚକ୍ଷୁକୁ ଦେଖିପାରୁ ନାହାନ୍ତି। ହାତ କ'ଣ ଚକ୍ଷୁକୁ ଦେଖୁଛି? ଏ ଚକ୍ଷୁ ହାତକୁ ଦେଖୁଛି ନା, ଚକ୍ଷୁ ବନ୍ଦ କରିଦେଲେ ଦେଖି ହାତ କିଏ ଦେଖିପାରିବ? ଏ ଶରୀର ଭିତରେ ଚକ୍ଷୁ ଯେଭଳି ସବୁ ଦେଖୁଛି, ସବୁ କାର୍ଯ୍ୟ କରୁଛି, ସବୁ ତା ନିର୍ଦ୍ଦେଶ ରହୁଛି, କିନ୍ତୁ କେହି ଅଙ୍ଗ ଚକ୍ଷୁକୁ ଦେଖିପାରୁନାହାନ୍ତି। ସେଭଳି ସେ କହୁଛନ୍ତି ଗୋଭୀ ମନସା ଅଶୁଭି, ଇନ୍ଦ୍ରିୟ ମନ ପ୍ରାଣ ଏ ସମସ୍ତ ଶରୀର ଭିତରେ ଅଛନ୍ତି, କିନ୍ତୁ କେହି ପରମାତ୍ମାଙ୍କୁ ଦର୍ଶନ କରିପାରୁନି। ପରମାତ୍ମା ସେଇଠି ଅଛି, ତାଙ୍କୁ ଦର୍ଶନ କରିପାରୁନାହାନ୍ତି, କିନ୍ତୁ ସିଏ ଦର୍ଶନ କରୁଛନ୍ତି, ଚକ୍ଷୁ ସବୁ ଅଙ୍ଗକୁ ଦର୍ଶନ କରୁଛି, କିନ୍ତୁ ଅଙ୍ଗମାନେ ଚକ୍ଷୁକୁ ଦର୍ଶନ କରିପାରୁନାହାନ୍ତି। ଇନ୍ଦ୍ରିୟ ମନ ପ୍ରାଣକୁ ପରମାତ୍ମା ଦର୍ଶନ କରୁଛନ୍ତି, କିନ୍ତୁ ଏମାନେ ତାଙ୍କୁ ଦର୍ଶନ କରିପାରୁନାହାନ୍ତି। ଇଏ ହେଉଛି ଭଗବାନଙ୍କର ଶକ୍ତି। ଭଗବାନ ସେଥିପାଇଁ ଭଗବତ ଗୀତାରେ କହିଲେନି, ନାହଂ ପ୍ରକାଶ ସର୍ବସ୍ୟ ଯୋଗ ମାୟା ସମାବୃତ ମୂଢ ଯୌବନା ଅଭିଜାନନ୍ତି ଲୋକେ ମାମଜ ଅବ୍ୟୟ। ମୁଁ ଅଜ ଆଉ ଅବ୍ୟୟ ଏଇଟା ମୂଢ ଲୋକ ଜାଣିପାରିବେ, କାହିଁ ଜାଣିପାରିବେନି? ଅର୍ଜୁନ ଯୁକ୍ତି କରୁଛନ୍ତି, ଆପଣ ଯଦି ଏମିତି ଭଗବାନ ସବୁ ଲୋକ ଆପଣ ଜାଣିପାରୁନାହାନ୍ତି, ଭଗବାନ ତ ସମସ୍ତେ ଜାଣିବା ଦରକାର, କହୁଛନ୍ତି ନାଇଁ 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 ନାହଂ ପ୍ରକାଶ ସର୍ବସ୍ୟ ଯୋଗ ମାୟା ସମାବୃତ, ମୁଁ ଯୋଗ ମାୟାରେ ସମାବୃତ ହେଇକି ରହିଛି, ମୂଢ ଲୋକଙ୍କ ନିକଟରେ ମୁଁ ପ୍ରକାଶ ହୁଏ ନା। ଭଗବାନ ଭଗବାନ ଟର୍ଚ୍ଚ ଲାଇଟ୍ ନ ମାରିଲେ କିରଣ ନଦେଲେ ଆପଣ ତାଙ୍କୁ ଦେଖିପାରିବେ ନା, ଭଗବାନ ଅନ୍ତରରେ ଅଛନ୍ତି, ଆପଣଙ୍କ ଭାବ ବଳରେ ଆପଣ ଭଗବାନ ଦେଖିପାରିବେ ନା, ଚକ୍ଷୁ ସବୁ ଇନ୍ଦ୍ରିୟକୁ ଦେଖୁଛି କିନ୍ତୁ ଇନ୍ଦ୍ରିୟମାନେ ଚକ୍ଷୁ ଦେଖିପାରୁନାହାନ୍ତି, ପରମାତ୍ମା ସବୁ କାର୍ଯ୍ୟ କରୁଛନ୍ତି, ସାକ୍ଷୀ ରୂପରେ ଅଛନ୍ତି, ସମସ୍ତଙ୍କୁ ଚଳାଉଛନ୍ତି, ଏ ଶରୀରକୁ ଚଳାଉଛନ୍ତି, ଜୀବାତ୍ମାକୁ ଚଳାଉଛନ୍ତି, କିନ୍ତୁ ତାଙ୍କୁ ଜୀବ ଦେଖିପାରୁନି, ଆଉ ତାଙ୍କୁ ଦେଖିବା କେତେ ଅଜାମ ବି ଦର୍ଶନ କଲେ ନା, ନିଶ୍ଚଳ ମତିରେ ପ୍ରଭୁଙ୍କୁ ସ୍ମରଣ କଲେ ପ୍ରଭୁ ପଠେଇଲେ ବିମାନ, ଏଇ ଭଜନ ହେଉଛି ଉପାୟ, ଅନ୍ତରର ମଳ ଦୂର ନହେଲା ପର୍ଯ୍ୟନ୍ତ ଚୈତନ୍ୟ ମହାପ୍ରଭୁ ସେଥିପାଇଁ ଶେଷ 8 ଶ୍ଲୋକ ମହାପ୍ରଭୁ ଲେଖିଲେ, କିଛି ଲେଖିନାହାନ୍ତି ଜୀବନରେ, କିଛି ଶାସ୍ତ୍ର ଲେଖିଲେ, ମଠ ମନ୍ଦିର ବି କଲେନି, କେବଳ ନା ଚେତୋ ଦର୍ପଣ ମାର୍ଜନମ ଭବ ମହା ଦାବାଗ୍ନି ନିର୍ବାପଣ, ଏ ଶରୀର ଏ ସଂସାରଟା କ'ଣ କି ଆଜ୍ଞା, ଭବ ମହା ଦାବାଗ୍ନି, ବଣରେ ଯେମିତି ନିଆଁ ଲାଗେ ଏ ସଂସାରରେ ନିଆଁ ଲାଗିଛି, ମୁଣ୍ଡ ଜଳୁଛି, ଆଉ ସଂସାର ବିଷୟା ନଲେ ଦିବା ନିଶି ହିଆ ଜଳେ, କାହା ମୁଣ୍ଡ ଜଳୁନି କହିଲେ ଆଜ୍ଞା, ଏସି ଘର ଭିତରେ ରହିଲେ ବି ମୁଣ୍ଡ ଜଳୁଛି, ଇଏ ସଂସାର, ଇଏ ସଂସାର ଦାବା, ଏ ଚେତୋ ଦର୍ପଣ ମାର୍ଜନମ, ଯେଉଁ ହୃଦୟ ଭିତରେ ପରମାତ୍ମା ରହିଛନ୍ତି ଦର୍ପଣରେ ମୁହଁ ଦେଖିବେ ନା, ଚିତ୍ରଟା ତ ଶୁଦ୍ଧି ହେଲେ ଦେଖିବେ, ଚିତ୍ତରୂପକ ଦର୍ପଣକୁ ମାର୍ଜନ କରିବେ ନା, ଆଉ ଭବ ମହା ଦାବା ନିର୍ବାପଣ, ଏ ସଂସାର ଯୋଉ ଦାବାନଳ ଲାଗିଛି ଏଟା ନିର୍ବାପଣ ହେଇଯିବ, ଶ୍ରେୟ କୈରବ ଚନ୍ଦିକା ବିତରଣ, ମଙ୍ଗଳମୟ ପ୍ରଭୁଙ୍କର ନାମ କଲା ମାନେ ଆପଣ ଯେଉଁ ଦିନେ ପାପ ଛାଡ଼ିକି ନାମ ଆରମ୍ଭ କଲେ ଆପଣଙ୍କ ପଛେ ସବୁ ମଙ୍ଗଳ ସାଧନ ଗୁଡ଼େଇବେ, ଯଦି ପ୍ରଭୁ ବ୍ୟବସ୍ଥା କରନ୍ତି ମୁଁ ଆର ବର୍ଷକୁ ଆସିବି, ଆପଣ କେହି ବି ଜୀବନରେ ଆପଣ ଅନୁଭବ କରିଦିଅନ୍ତୁ ଗୋଟିଏ ବର୍ଷ ଭିତରେ ଆପଣ ନାମ ଡେଲି ନିର୍ବନ୍ଧ ନା, ମୁଁ ଡେଲି ଏତିକି ମାଳା କରିବି, ଆପଣ କରନ୍ତୁ, ଆପଣ ଆପଣଙ୍କ ଅନୁଭବକୁ ଆପଣ ଲେଖିକି ରଖିବେ, ଆପଣ ଜାଣିପାରିବେ, ମଙ୍ଗଳ ବା କହିଲେ ଶ୍ରେୟ କୈରବ ଚନ୍ଦ୍ରିକା ବିତରଣ, ସବୁ ମଙ୍ଗଳ ଆରମ୍ଭ ହେବ, ବିଦ୍ୟା ବଧୁ ଜୀବନ, ସେ ଯେତେ ବଡ ମୃଗାରେ ବ୍ୟାଧ କଥା କାଲି ଶୁଣୁଥିଲେ, କେତେ ବଡ ଦୁଷ୍ଟ ହେଇଥାଉ ସେ ନମ୍ର ହେଇଯିବ, ବିଦ୍ୟା ବଧୁ ଆଉ ବହୁ ଭଳିଆ ହେଇଯିବ, ସେ ଧୀର ହେଇଯିବ, ଇନ୍ଦ୍ରିୟମାନେ ଶୀତଳ ହେଇଯିବ, ଏ ବିଦ୍ୟା ବଧୁର ଜୀବନ ହେଉଛନ୍ତି ପ୍ରଭୁଙ୍କର ନାମ, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ପ୍ରଭୁଙ୍କର ନାମ, ଆଉ କଣ ଅଛି ସଂସାର, ହୃଦୟରେ ପ୍ରଭୁ ଅଛନ୍ତି, ଏ ନାମ କରି କରି ଦର୍ପଣରେ ତାଙ୍କୁ ଦେଖିବା ଆଜ୍ଞା, ଅନ୍ତର ଟିକେ ଶୁଦ୍ଧ ହେଲା, ଅଛନ୍ତି ଏଥିରେ କୌଣସି ସନ୍ଦେହ ନାହିଁ, ଯଦି ଅଛନ୍ତି କାହିଁକି ଦେଖିପାରୁନାହାନ୍ତି ନା, ଏଇ ମହିଳା ଲାଗିଛି, ଯେମିତି ଗୋଟେ ଗଳ୍ପ ମୁଁ କୁହେ ଏଇଟା କହିକି ଏଠି କଥାକୁ ବିଶ୍ରାମ ଦେବି, ଆଜି ତ 17 ଶ୍ଲୋକ ଚାଲିଗଲି, କିଛି ଅସୁବିଧା ନାହିଁ, 30 ଶ୍ଲୋକ ଅଛନ୍ତି ଆରାମସେ କାଲି ବହୁତ ସୁନ୍ଦର ଭାବରେ, ଆଉ ସାର ସାର କଥା କାଲି ହିଁ ରହିବ, ଆଉ କହିଥିଲେ ଆମର ପାର୍ଥ ପ୍ରଭୁ କହିଥିଲେ ଅଜାମିଲ ନାମକରଣ କେମିତି ହେଲା, ଆପଣ କାଲି ମୋର ସ୍ମରଣ ଟିକେ କରିଦେବେ, ଅଜାମିଲ ଯେଉଁ ପୁତ୍ର ନାମକରଣ କେମିତି କଲା, କାଲି ଠିକ୍ ସେ 6:30 ଆରମ୍ଭ ହେଲେ 6:30 ଭିତରେ 17 ଭିତରେ ସବୁ କଥା ହିଁ ସରିଯିବେ, ଆମେ ଅନ୍ତର ଭିତରେ ଥିଲେ ବି ଆମ ଅନ୍ତର ଯେହେତୁ ପ୍ରଭୁ ଆମ ଅନ୍ତରରେ ଅଛନ୍ତି, କିନ୍ତୁ ଦର୍ପଣରେ ମଇଳା ଲାଗିଗଲେ ମଇଳାଟାକୁ ଛଡ଼ିବାକୁ ପଡ଼େ ଆଜ୍ଞା, କିନ୍ତୁ ହୃଦୟରେ ଯେଉଁ ମଇଳା ଲାଗିଲେ ତାକୁ ଛଡ଼ିବେ କେମିତି, ତାକୁ ପୋଛିବେ କେମିତି, ନାମ, ଜଣେ ଚୋର ଥାଏ ବାବା ଏମିତି ପ୍ରବଚନ ଦେଇଥାନ୍ତି, ଏ ପିଲା ଏ କାଲିକି ମା ଟିକେ ଆସିଲେ ପିଲାକୁ ପଛରେ ବସେଇବେ, ଆପଣ ଆଗକୁ ଆସିବେ, ଛୋଟ ପିଲା ନା ତାଙ୍କର ଧର୍ମ ସେ ଶୋଇପଡ଼ିବେ ଛୋଟ ପିଲାମାନେ, ଆଉ ବାବା ଜଣେ ପ୍ରବଚନ ଦେଇଥାନ୍ତି, ସେ ପ୍ରବଚନ ଦେବା ସମୟରେ ସେ ଗୋଟେ ସେଦିନ ଗୋଟେ ମଣି ପାଇଥାନ୍ତି, ସୁନାର ମଣି, ଏ ସୁନାର ମଣି ଗୋଟେ ମଣି ପାଇଥାନ୍ତି, ମଣି ଧାତୁ ଗୋଟେ ପାଇଥାନ୍ତି, ସ୍ପର୍ଶମଣି, ଯାହାକୁ ଛୁଇଁ ଦେଲେ ଲୁହାଟାକୁ ଛୁଇଁ ଦେଲେ ସୁନା ହେଇଯିବ, ସେ ପାଇଥାନ୍ତି, ସେ ପାଇଁ ପ୍ରବଚନ ଦେଉ, ସାଧୁ ସାଧୁ ଅନ୍ତର ତ ଅତି କୋମଳ ଅନ୍ତର, ସେ କହିଦେଲେ ଆଜି ମୋର ଗୋଟେ ବଡ଼ ଦୁର୍ଦିନ, ଆଜି ମୁଁ ଗୋଟେ ମଣି ପାଇଲି, ଏ ପ୍ରବଚନ ଭିତରେ ଗୋଟେ ଚୋର ଥାଏ, ସେ କହିଲା ବାବା କ'ଣ ମଣି ପାଇଛନ୍ତି ସ୍ପର୍ଶମଣି, ଆଉ ଆଜି ବି ଚେଲା ହେଇକି ରହିବି, ଆଉ ସ୍ପର୍ଶମଣିଟା ପାଇବି, ଗଲା କହିଲା ବାବା ମୁଁ ଆପଣଙ୍କର ଚେଲା ହେଇକି ରହିବି, ସାଧୁ କହିଲା ଠିକ୍ ଅଛି ତୁ ପ୍ରଭୁଙ୍କର ସେବା କରିବୁ ରହ, ଇଏ ତାର ଚୋର ତ ଯାଇଛି ଚେଲା, ତାର ଚେଲା ହେବାର ମୁଖ୍ୟ ଉଦ୍ଦେଶ୍ୟ ମୁଖ୍ୟ ଉଦ୍ଦେଶ୍ୟ ସ୍ପର୍ଶମଣିଟାକୁ ଆଣିବି, ସେ କ'ଣ କରୁଛି ନା ବାବା ତାଙ୍କ ଯେତେବେଳେ ଭିକ୍ଷା କରିବା ପାଇଁ ଗାଁକୁ ଯାଉଛନ୍ତି, ଇଏ ତାଙ୍କର ବାବାଙ୍କର ପେଡ଼ି ପୁଟଲା ସବୁ ଅଣ୍ଡାଳୁଛି, କିନ୍ତୁ ସ୍ପର୍ଶମଣିଟା କ'ଣ ପାଉନି, ସବୁଦିନ ଅଣ୍ଡାଳୁଛି, ଆସି ତା ପାଇଲେ ତାର ଚାଲିବ, ବାବା ତାଙ୍କର ତ ନାମ କରି ଯାଇଥିବେ ଭିକ୍ଷା ମାଗିବାକୁ, ବାବାଙ୍କୁ ନାମ ଚଢ଼େଇକି ଯିବ ଆଉ କ'ଣ, ଇଏ ତାର ସେଇ ଉଦ୍ଦେଶ୍ୟ ରହିଛି, ଗୋଟେ ଦିନ ବାବା ଯାଉଥିଲେ ଭିକ୍ଷା ମାଗିବା ପାଇଁ ବାଟରୁ ଫେରିଆଇଲେ, ଫେରି ଆସିଲା ବେଳକୁ ଇଏ ଠାକୁର ମନ୍ଦିର ଭିତରେ ବସିଛି, ସବୁ ସବୁ ଅଣ୍ଡାଳି ସାରିଲାଣି ଆଉ ବାକି କିଛି ନାହିଁ, ଠାକୁର ମନ୍ଦିରଟା ବାକି ଥିଲା, ଆଜି ଠାକୁର ମନ୍ଦିର ଭିତରେ ବସିଛି, ଆଜି ପଳେଇଯିବ ସିଏ, ଆଜି ନ ପାଇଲେ ସିଏ ଚିନ୍ତା କରିଛି। ଆଉ ସାଧୁ ସଙ୍ଗର ମହାତ୍ମା ଦେଖନ୍ତୁ କେମିତିକା, ଯେମିତି ବାବା ଫେରିଲେ, ବାବା କହିଲେ ଯେ ପୁଅ ତୁ କାହିଁକି ମନ୍ଦିର ଭିତରକୁ ବସିଥିଲୁ, ତୋତେ ମନ୍ଦିର ଭିତରେ ସଂସ୍କାରହୀନ, ମନ୍ଦିର ଭିତରେ କେମିତି ପଶିଲୁ, ସାଧୁ ସାଧୁ ପାଖରେ କେତେ ଆଉ ମିଛ କଥା କହିବ, ତା ଅନ୍ତର କଥାଟା ଖୋଲି କହିବ, ଆଜ୍ଞା ମୁଁ ସାଧୁ ନୁହେଁ, ଆଜ୍ଞା ମୁଁ ଚୋରପା, ଆପଣ ସେଦିନ ଯେଉଁ ପ୍ରବଚନ ଦେଉଥିଲେ ଆପଣ କହିଲେ ଆପଣଙ୍କ ତୋର ସ୍ପର୍ଶ ମଣି ହେଉଛି, ମୁଁ ସେଇଟା ଶୁଣିକି ଆସିଥିଲି ନେବା ପାଇଁ। ସେତେବେଳେ ସାଧୁ କାନ୍ଦିଲେ, ସାଧୁ କହିଲେ ତୁ କେତେ ବଡ଼ ଭୁଲ କାମ କଲୁ ବାପା, ମୋତେ ମାଗିଲୁନି, ମୁଁ ଦେଇଦେଇଥାନ୍ତି, ତୁ ଗୋଟେ ସାଧୁ ସମାଜରେ କଳଙ୍କ ଲଗେଇଦେଲୁ, ସାଧୁ ନାମ କହିକି ମୋର ଚେଲା ହେଇକି ରହିଲୁ, ତୁ ଆଜି ବାହାରୁ ଗଲେ ଲୋକମାନେ କ'ଣ କହିବେ, କହି ଦେଖ ସାଧୁ ହେଇଥିଲା ଏ କାମ କରୁଛି, ତୁ ମାଗିଲୁ କାହିଁକି, ଆରେ ଏଇଟା ମୋ ପାଇଁ ବଡ଼ ଜିନିଷ କି, ମୁଁ ବା ତାକୁ ରଖିଦେଇଛି, ଖୋପାଡ଼ି ଦେଇଛି, ମୁଁ ତାକୁ ରଖିଛି, ମୁଁ କାର୍ଯ୍ୟ ଲଗେଇ, ମୋର କ'ଣ ହେଉଛି। ଧନ ସାଧୁର ପ୍ରଥମ, ଧନ ଆଉ ନାରୀ ସାଧୁର ପ୍ରଥମ ପ୍ରତିବନ୍ଧ, ମୋର ଏଇଟା କ'ଣ, ଆ ତୁ ନବୁ କି ବାପା, ଯା ଯା ଯା, ସେ ଯାଇ ତୋ ଠାକୁର ଘରକୁ ତ ପଶୁଛୁ, ସେ ଠାକୁର ଘର ଗୋଟେ ଲୁହା ଡବା ଭିତରେ ସେଟା ଅଛି ଧରିଆ, ଇଏ ଯାଇକି ଇଏ ବିଶ୍ୱାସ କରିଲେ, ଦେଖିଲେ ଡବାଟା, ଡବାଟାକୁ ଖୋଲିନି, କହିଲେ ଆଜ୍ଞା ଆପଣ ଠକେଇଲେ ବୋଧେ ସେ ଲୋକମାନଙ୍କୁ କହିଲେ ସ୍ପର୍ଶମଣି କଥା, ଆଉ ଠକୁଛନ୍ତି ଆପଣ, ଆପଣ ବାବା ଯିଏ ବି ଠକ ନା କାହିଁ, ଆଜ୍ଞା ସ୍ପର୍ଶମଣିଟା ଯଦି ଲୁହା ଡବା ଭିତରେ ରହିଛି ସେ ତ ଶୁଣାଇ ସାରନ୍ତାନି, ସେ ଲୁହା କେମିତି ରହିଛି, କହିଲେ ବାପା ମୋତେ ଠକଉନି, ତୁ ଧରିକିଆ, ତୁ ଧରିକିଆ, ଧରିକିଆ ଖୋଲ ଖୋଲ ଖୋଲି, କହିଲେ ବାହାର କର ବାହାର କର, ବାହାର କଲା ବେଳକୁ ଦେଖିଲା କପଡ଼ା ମେଚେ ବୁଢ଼ା ହେଇଛି, କହିଲା କପଡ଼ାଟା ଖୋଲ, କପଡ଼ାଟା ଖୋଲା, କହିଲା କପଡ଼ାଟା ଖୋଲି, କହିଲେ ଲଗା ଡବା ଭିତରେ, ଲଗା ଡବାର ଲଗେଇଲା ମାନେ ସାଙ୍ଗେ ସାଙ୍ଗେ ଶୁଣା, କହିଲା ବୁଝିପାରିଲୁ ତୋ ବାପା, ତୋର ଯେଉଁ ବିଶ୍ୱାସ ନଥିଲା ଯେ ସ୍ପର୍ଶମଣି ଲୁହା ଡବା ଭିତରେ ରହିବ ନା, କିନ୍ତୁ ସ୍ପର୍ଶମଣି ଲୁହା ଡବା ଭିତରେ ରହିଛି, କିନ୍ତୁ ଲୁହାଟା ଲୁହା ହେଇକି ରହିଗଲା, ସୁନା ହେଇପାରିଲାନି, କାହିଁକି କପଡ଼ା ଗୁଡ଼ାକ ରହିଲା। ଏ ଉଦାହରଣଟା ମୁଁ ଏଇଥିପାଇଁ ଦିଏ, ଆମରି ଅନ୍ତର ଭିତରେ ସ୍ପର୍ଶମଣି ଚିନ୍ତାମଣି ଅଛନ୍ତି, ପ୍ରଭୁ ଅଛନ୍ତି, କିନ୍ତୁ କପଡ଼ା ଆଜ୍ଞା ଗୁଡ଼ା ହେଇକି ରହିଯାଇଛି, ଆଉ ଆମେ ଚୋର, ଆମେ ଚୋର, ଆମେ ଚୋର। ସାଧୁ ଯେତେବେଳେ କହିବ ବାପା ଖୋଲ କପଡ଼ାଟା ଖୋଲ, ଏ ଅଜାମିନି, ଯେମିତି ବିଷ୍ଣୁ ତୁମାନେ କହିଲେ ଅଜାମିନ ଖୋଲ ବାପା, ନାମ କର, ନାମ କଥା ଶୁଣିଲା, ନାମର କଥା ଶୁଣି ଖୋଲିଲା କପଡ଼ା, ନା ମୁଁ ସାଧୁ ହେବି ନାମ କରିବି, ଆଉ କପଡ଼ାଟା ଖୋଲିଦେଲେ ଆପଣ ଜାଣିବେ ଏ କପଡ଼ାଟା ବର୍ତ୍ତମାନ ବାଧକ ହେଇଛି, ଯେମିତି ଲୁହା ଡବାର ଆଉ ସ୍ପର୍ଶମଣ ଭିତରେ ବାଧକ ହେଲା କପଡ଼ା, ଏ ପରମାତ୍ମା ଆଉ ଏ ଶରୀର ଭିତରେ ବାଧକ, ଏ ଜୀବ ଯେଉଁ ମଳକୁ ସବୁ ରଖିଛି, ଏଇ ପରମାତ୍ମା ଏ ଶରୀର ଭିତରେ ଅଛନ୍ତି, କିନ୍ତୁ ଆମେ ତାଙ୍କୁ ଦର୍ଶନ କରିପାରୁନୁ, କପଡ଼ା ଭିତରେ ଗୁଡ଼ା, ଏ ଯେଉଁ କାମ କ୍ରୋଧ ଲୋଭ ଆସକ୍ତି, ଏ କପଡ଼ା ଏ ଆବରଣ ରହିଛି ଆଜ୍ଞା, ଏଇଟା କେମିତି ମାର୍ଜନ ହବ। ମହାପ୍ରଭୁ କହିଲେ ଚେତୁ ଦର୍ପଣ ମାର୍ଜନମ, ପ୍ରଭୁଙ୍କର ନା, ଯଦି ଏଇଟାକୁ ଜୀବନର ଅଭ୍ୟାସ କରିବେ, ଏଟା ମୁଁ ବାରବାର ଆପଣଙ୍କୁ କହିକି ଯାଉଛି, ଆପଣମାନେ ଗ୍ରାମୀଣ ଲୋକ ଆଉ ଆପଣଙ୍କର ଏ ଭକ୍ତିଭାବ ଅଛି, ଏ ବୀଜ ଅଛି, କାରଣ ଏ ସାଧାରଣ ଜାଗା ନୁହେଁ। ଚୈତନ୍ୟ ମହାପ୍ରଭୁ ଏଇଠି ଯାହାକୁ ହାଣ୍ଟି ହାଣ୍ଟିକି ଯାଇଛନ୍ତି ପାଦରେ, ମହାପ୍ରଭୁଙ୍କର ପଦଧୂଳି ଏଠି ଅଛି, ସ୍ୱୟଂ ଭଗବାନଙ୍କର ପାଦଧୂଳି, ଆପଣମାନେ ଯେଉଁମାନେ ଜନ୍ମ ହୋଇଛନ୍ତି ଯାହାକୁ ସେଇ ପବନ ସେଇ ପାଣିରେ ଆପଣ ଜନ୍ମ ହୋଇଛନ୍ତି, ଆପଣଙ୍କ ନିକଟରେ ଭକ୍ତିଭାବଟା ଅଛି, ଆଉ ଆମେ ଆପଣଙ୍କ କଲ୍ୟାଣ ପାଇଁ କହୁଛୁ, ଆମେ କ'ଣ ସ୍ୱାର୍ଥ ପାଇଁ କହୁନୁ ଆପଣ ଆମ କତିରୁ ଦୀକ୍ଷା ନିଅନ୍ତୁ, ଏହା କରନ୍ତୁ ତା କରନ୍ତୁ, ନାହିଁ ଭୁଲି ଯାଆନ୍ତୁ ଆପଣ ସେ ଜିନିଷ, ଆଗେ ପ୍ରଭୁଙ୍କର ନାମ କରି ଆପଣ ଜୀବନରେ ପ୍ରଭୁଙ୍କୁ ବନ୍ଧୁ କରି, ଆପଣ ଜୀବନରେ ବନ୍ଧୁହୀନ ଜୀବନ ଆଉ ଯାପନ କରନ୍ତୁ ନା, ବନ୍ଧୁକୁ ଧରିକି ଚାଲନ୍ତୁ, ଜଗବନ୍ଧୁକୁ ଧରିକି ଜୀବନରେ ଚାଲନ୍ତୁ, ଟିକେ ପ୍ରଭୁଙ୍କର ନାମ କରିକି ଜୀବନ ପଥରେ ଚାଲନ୍ତୁ, ଦେଖିବେ କେତେ ସୁଖମୟ ଜୀବନ, କେତେ ସୁଖମୟ। ଆଉ ଏଇ ଭାଗବତର ପ୍ରତି ସମ୍ବାଦରେ ଏ କଥା କୁହାଯାଇଛି, ଜୀବନରେ ଆମେ ଭଗବାନଙ୍କୁ ବନ୍ଧୁ କରିବା ଦରକାର, ଜଗତରେ ବନ୍ଧୁ ବାନ୍ଧିବାକୁ ହେଲେ କିଛି ଦବାକୁ ପଡ଼ିବ, କିଛି ନବାକୁ ପଡ଼ିବ, ଆଜ୍ଞା ଭଗବାନଙ୍କ ସହିତ ବନ୍ଧୁ ବାନ୍ଧିବାକୁ ହେଲେ ଅଜା ବୋଲି କିଛି ଦେଇନି, କ'ଣ ଭଗବାନ ଦେଇଛି କୁହନ୍ତୁ, ତା ପାଇଁ ସୁନା ସ୍ୱର୍ଣ୍ଣର ବିମାନ ପଠେଇଲି, ଏଭଳି ବନ୍ଧୁ ଜଗତରେ କିଏ ଅଛି, ଆମେ ଚିନ୍ତା କରୁନୁ। ତେଣୁ ଯେତିକି ସମୟ ଆପଣଙ୍କୁ ଅଛି, ଆପଣ କର୍ମ ସାରିଲା ପରେ ସମୟକୁ ନଷ୍ଟ କରନ୍ତୁ, ଏ ଟିଭି ଦେଖିବା, ପର କଥା, ପର ନିନ୍ଦା, ପର ଚର୍ଚ୍ଚା, ବଜାରକୁ ଆସିବା, ନାହିଁ, ଜୀବନ ବହୁତ ମୂଲ୍ୟବାନ, ମାଳି ଗୋଟିଏ ରଖିବେ ଘର ଭିତରେ, ଦୁଇ ମାଳା, ତିନି ମାଳା, ପାଞ୍ଚ ମାଳା, ପ୍ରତିଦିନ ଆପଣ ଧନ ରଖୁଛନ୍ତି ଆଜ୍ଞା, ମାଳିରେ ନାମ କରିକି ଆପଣ ରଖିଦେଇଗଲେ ଧନ, ପୁଣ୍ୟଟା ଏଇ ଜନ୍ମ, ଆର ଜନ୍ମରେ ଭୋଗିଲେ ବି କ୍ଷୟ ହେଇଯିବ, କ୍ଷୟ ପୁଣ୍ୟ ସରିଯିବ ଆଜ୍ଞା, ଭକ୍ତି ସରିବନି। ଇ ପରମାନେଣ୍ଟ ବ୍ୟାଙ୍କ ବାଲାନ୍ସ, ଯେତିକି ରୋଜଗାର କରିବା ଆପଣଙ୍କ ପାଖରେ ରହିଲା ଏ ବ୍ୟାଙ୍କ ଧନ କେହି ନେଇପାରିବେ। ତେଣୁ ସମୟକୁ ନଷ୍ଟ ନ କରି ଟିକେ ପାପ ଛାଡ଼ି ପ୍ରଭୁଙ୍କର ନାମ କରନ୍ତୁ। ଆସନ୍ତାକାଲି 4:30 ସମୟରେ ଆପଣମାନେ ସମସ୍ତେ ଆସିବେ, ପ୍ରବଚନ ଆରମ୍ଭ ହେବ। କେବେ ଜଣେ ଭାଇ ଆମକୁ ପ୍ରଶ୍ନ ପଚାରିଛନ୍ତି, ମୁଁ ସର୍ଟରେ ଉତ୍ତର ଦେଇଦେଉଛି। ସେ ପଚାରିଛନ୍ତି ଯେଉଁ ହରିବୋଲ ଶବ୍ଦ ଅର୍ଥ ତାତ୍ପର୍ଯ୍ୟଟା କ'ଣ? ହରି ବୋଲ ସେ ଲେଖିଛନ୍ତି ଠିକ, ହରି ମାନେ ଭଗବାନ ଶ୍ରୀକୃଷ୍ଣଙ୍କର ନାଁ, ବୋଲ ମାନେ କହିବା। ଏଇଟା ଆମର ହରିବୋଲଟା ଏଇ ଓଡ଼ିଶା ଆଉ ବେଙ୍ଗଲ ଭିତରେ ବୈଷ୍ଣବମାନେ ବିଶେଷ କରି ପରସ୍ପରକୁ ସମ୍ବୋଧନ କଲାବେଳେ ହରିବୋଲ ବୋଲି କହନ୍ତି। ତ ଅଯୋଧ୍ୟାକୁ ଗଲେ ଆପଣ ଜୟ ଶ୍ରୀରାମ, ବୃନ୍ଦାବନ ଗଲେ ରାଧେ ରାଧେ। ହରିଙ୍କର ନାମ ଏଇଟା ମନକୁ ବି ସମ୍ବୋଧନ, ହରି ବୋଲ ହରି ବୋଲ, ହରି କହ ହରି କହ, ସମ୍ବୋଧନ, ବୋଲ ମାନେ କହିବା। ସେ କହିଛନ୍ତି ପ୍ରକୃତରେ ହରି ଶବ୍ଦର ଅର୍ଥ କ'ଣ? ହରି ଶବ୍ଦର ଦୁଇଟି ଅର୍ଥ ଚୈତନ୍ୟ ମହାପ୍ରଭୁ ବ୍ୟାଖ୍ୟା କରୁଛନ୍ତି ଚୈତନ୍ୟ ଚରିତାମୃତ। ହରି ମାନେ ପ୍ରେମ ଦିଆ ହରେ ମନ। ଆଜ୍ଞା, ଏଇ ଜଗତରେ ପାପକୁ ହରଣ କରିବା ଲୋକ ଜଗତରେ କିଏ ଅଛନ୍ତି? ଆଉ ପ୍ରେମ ଦେବା ଲୋକ କିଏ ଅଛନ୍ତି? ଆଉ ଦୁଃଖକୁ ହରଣ କରିବା ଲୋକ କିଏ ଜଗତରେ ଅଛନ୍ତି? ହେ ହରି, ପ୍ରଭୁ ଭକ୍ତି ଦେଇକି ପ୍ରେମ ଦେଇକି ଆମର ଦୁଃଖକୁ ହରଣ କରନ୍ତି, ସେଥିପାଇଁ ତାଙ୍କର ନାମ ହରି। ତୁମେ ଏଇଟା ମନକୁ, ଏ ମନ ତୁ ହରି କହ, ଏଇଟା ଆମର ବୈଷ୍ଣବମାନେ ଆମର ଏଇ ଓଡ଼ିଶା ବେଙ୍ଗଲରେ ବେଶୀ ପ୍ରଭାବ। ହରି ବୋଲି କହିବା, ହରି ବୋଲି ଧ୍ୱନି ଉଚ୍ଚାରଣ କଲେ ଆମର ଦୁଃଖ ଯିବ। ସେ ପଚାରିଛନ୍ତି ହରି ଯଦି ଭଗବାନଙ୍କର ସୁନାମ, ତେବେ ବୋଲ ମାନେ ଯଦି କହିବା ହୁଏ ତେବେ ନାରାୟଣ ବିଷ୍ଣୁ କୃଷ୍ଣ ବି ତାଙ୍କର ନାମ। ହଁ, ତାଙ୍କର ନାମ ପ୍ରତ୍ୟେକ ଭଗବାନଙ୍କର ବିଷ୍ଣୁ ନାମ, କୃଷ୍ଣ ନାମ, ନାରାୟଣ ନାମ, ଏହାର ସଂସ୍କୃତ ଅର୍ଥ ଅଛି, ବ୍ୟୁତ୍ପତ୍ତି ଅଛି। ପ୍ରଭୁଙ୍କର ନାମ ସବୁ ହରି, ପ୍ରଭୁଙ୍କର ନାମ। ଏ ଭାଗବତରେ କେତେବାର ହରି ଆସିଛି, କେତେବାର ନାରାୟଣ ଆସିଛି। ଏଇଠି ଦେଖନ୍ତୁ, ଯମ ବିଷ୍ଣୁ ଯମୟ ଦୂତୟ ଯମ ଯମ କୃଷ୍ଣୟ, ନାରାୟଣଙ୍କର ଦୂତମାନେ ଆସିଥିଲେ କି ନାହିଁ? କିନ୍ତୁ ଭାଗବତରେ ସୁଖଦେବ ଗୋସ୍ୱାମୀ କହୁଛନ୍ତି, ଆଜି ଆମର ଭାଇ ପଚାରୁଥିଲେ କୃଷ୍ଣ ବିଷ୍ଣୁ ଭିତରେ କ'ଣ ପାର୍ଥକ୍ୟ। ଦେଖନ୍ତୁ, ବିଷ୍ଣୁ ତ ଆସିଛନ୍ତି, କିନ୍ତୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି ଯମ ଦୂତୟ ଯମ କୃଷ୍ଣୟ, କୃଷ୍ଣଙ୍କର ଦୂତ ଆଉ ଯମଙ୍କର ଦୂତ। କୃଷ୍ଣ ବିଷ୍ଣୁ ନାରାୟଣ ହରି ଏ ସମସ୍ତେ ପ୍ରଭୁ ବିଷ୍ଣୁ ତତ୍ତ୍ୱ। କିନ୍ତୁ ଲୀଳା ଭେଦରେ ନାମ ଭେଦ ହେଇଛି, ରସ ଭେଦରେ ପ୍ରଭୁ ଅଲଗା ଅଲଗା ଲୀଳା କରିଛନ୍ତି ଅଲଗା ଅଲଗା ଭକ୍ତମାନଙ୍କ ପାଇଁ। ଯେମିତି ଇନ୍ସପେକ୍ଟର ସେତେବେଳେ ରହୁଛି ଡ୍ରେସ୍ରେ, ପୋଲିସ ଡ୍ରେସ୍ରେ, ସେତେବେଳେ ତା ସ୍ତ୍ରୀ ତା ଛୁଆ ପିଲା ତା ସାଙ୍ଗରେ ଗେଲ ହେଇପାରିବେନି, ଥଟା ହେଇପାରିବେ, ସେତେବେଳେ ସେ ନ୍ୟାୟ ପ୍ରଦାତା। ସିଏ ଯେତେବେଳେ ଘରକୁ ଆସିବ ତା ସ୍ତ୍ରୀ ବି ତା କାନ ଧରନ, ସମାନ ବ୍ୟକ୍ତି କିନ୍ତୁ ତା ରୋଲ୍ଟା ଅଲଗା। ସେଠି ତାକୁ ଲୋକ ଡାକିବେ ଇନ୍ସପେକ୍ଟର ସାହେବ, କିନ୍ତୁ ତା ସ୍ତ୍ରୀ ଡାକିବ ବାବୁ କୁଆଡ଼େ କୁଆଡ଼େ ଯାଇଥିଲେ କି, କିନ୍ତୁ ଇନ୍ସପେକ୍ଟର ହେଲେ ଦାସ ବାବୁ ବୋଲି କହିବେ। କିନ୍ତୁ ସ୍ତ୍ରୀ ଆସିଲେ, ପୁଅ ଆସିଲେ ତା ପୁଅ ନାମ ଧରିବ, ଆଉ ସେ ଯେତେବେଳେ ଜୁଇଁ ହେଇକି ତାର ଶ୍ୱଶୁର ଘରକୁ ଯିବ ସଳାହାଟି ଥଟା କରିବ, ସମାନ ବ୍ୟକ୍ତି। କିନ୍ତୁ ସେ ଇନ୍ସପେକ୍ଟର ଡ୍ରେସ୍ ପିନ୍ଧିଲା ବେଳେ ଇନ୍ସପେକ୍ଟର, ଘରେ ରହିଲା ବେଳେ ସ୍ତ୍ରୀ ପାଖରେ ସ୍ୱାମୀ, ଶ୍ୱଶୁର ଘରକୁ ଗଲେ ସେ ଜୁଇଁ, କିନ୍ତୁ ବ୍ୟକ୍ତି ଭିନ୍ନ ନୁହେଁ। ଭଗବାନ କୃଷ୍ଣ ଯେତେବେଳେ ଗୋପ ଗୋପୀମାନଙ୍କ ସହିତ ବୃନ୍ଦାବନରେ ରୁହନ୍ତି, ଗୋଲୋକ ବୃନ୍ଦାବନରେ, ସେଠି ସେ କୃଷ୍ଣ। ସେ ଯେତେବେଳେ ଇଚ୍ଛା କରନ୍ତି ମୁଁ ବୈକୁଣ୍ଠ ଲୀଳା କରିବି, ସେତେବେଳେ ରାଧାରାଣୀ ହୁଅନ୍ତି ଲକ୍ଷ୍ମୀ, ତାଙ୍କର ବିସ୍ତାର, କୃଷ୍ଣ ନିଜେ ବିଷ୍ଣୁ ରୂପରେ ଆସନ୍ତି। ଭାଗବତରେ ସବୁ ବର୍ଣ୍ଣନା କରାଯାଇଛି, ପାର୍ଥକ୍ୟ କିଛି ନାହିଁ, କେବଳ ରସର ପାର୍ଥକ୍ୟ। ସବୁ ପ୍ରଭୁଙ୍କର ନାମ। ସେ କହୁଛନ୍ତି ଯଦି ହରି ଯଦି ଭଗବାନଙ୍କର ଦୁଃଖ ହରଣ କରେ, ବରା ଭୟ ପ୍ରଦାନ କରେ, ତାହେଲେ ମଲାବେଳେ ଜଣେ ବ୍ୟକ୍ତି ମରିଗଲା ବେଳେ ହରିବୋଲ ହରିବୋଲ କହିଲେ ଆମକୁ ଭୟ ଲାଗେ କାହିଁକି? ସେଟା ଭୟ ଲାଗିବାଟା ଏଇଟା ଆପଣଙ୍କର ଦୁର୍ବଳତା। ବ୍ୟକ୍ତି ମରିବାଟାକୁ ଭୟ କରେ ତ, ଆପଣ ହରିନାମ କଲାବେଳେ ଭୟ ଲାଗୁନି ହରି ବୋଲି, ଆଉ ମଲାବେଳେ ଜଣଙ୍କର କଥା ଶୁଣିକି କାହିଁକି ଭୟ ଲାଗୁଛି, ଆଉ ମରିବାଟାକୁ ଭୟ କରୁଛନ୍ତି ସେଥିପାଇଁ। ଏଠି କହୁଛନ୍ତି ହରିବୋଲ ଶବ୍ଦ ଯଦି ହରିଙ୍କୁ ଇଙ୍ଗିତ କରେ, ହଁ, ଦେବାଦେବୀ ପୂଜନ କଲାବେଳେ, ସରସ୍ୱତୀ କାଳୀ ଦେବୀମାନଙ୍କୁ ଧ୍ୟାନ କଲାବେଳେ ହରିବୋଲ ବୋଲି ଉଚ୍ଚାର କରାଯାଏ, ଲୋକମାନେ ହରିବୋଲ ବୋଲି ବୋଲି କୁହନ୍ତି। ଆଜ୍ଞା, ଆପଣ ଯାହାକୁ ବି ପୂଜନ୍ତୁ, ଯେଉଁ ପୂଜା ବିଧାନ ହଉ, ବିଷ୍ଣୁଙ୍କ ପୂଜା ବିନା କୌଣସି ପୂଜାର ବିଧାନ। ଏ ସରସ୍ୱତୀ ପୂଜା ଯଦି ଗଲା ଆପଣଙ୍କର, ନନାଙ୍କୁ କହିଲେ ପଚାରିବି ସେ କାହାକୁ ଆହ୍ୱାନ କରିବ? ଆଜ୍ଞା, ଆପଣ ଘର ପ୍ରତିଷ୍ଠା କରନ୍ତୁ କି ଦୋକାନ ପ୍ରତିଷ୍ଠା କରନ୍ତୁ କି ଗାଡି ପୂଜା, ଯେତେ ଯଜ୍ଞ ବିଧାନ ଅଛି ବିଷ୍ଣୁଙ୍କୁ ଆଗେ ଆହ୍ୱାନ କରାଯିବ। ଏପରିକି ବିଗ୍ରହ ପ୍ରତିଷ୍ଠା ହେଲେ, ମନ୍ଦିର ପ୍ରତିଷ୍ଠା ହେଲେ ଶାଳଗ୍ରାମକୁ ଆଗେ ରଖାଯିବ, ଶାଳଗ୍ରାମକୁ ଆହ୍ୱାନ କରାଯିବ। ବିଷ୍ଣୁଙ୍କ ପୂଜା ବିନା, ମାଲିକ ପୂଜା ବିନା ତାଙ୍କର ଡିପାର୍ଟମେଣ୍ଟ ହେଡ୍ ମାନଙ୍କର କେମିତି ପୂଜା ହେବ? ଆପଣ ପ୍ରାଇମ ମିନିଷ୍ଟର ଫୁଲମାଳ ଦେବେନି, ସବୁ କ୍ୟାବିନେଟ ମିନିଷ୍ଟର ଫୁଲମାଳ ଦେବେ? କ୍ୟାବିନେଟ ମିନିଷ୍ଟର କହିବ ମୋ ଚାକିରି ବି ଯିବ ଯଦି ପ୍ରାଇମ ମିନିଷ୍ଟର ଜାଣିବ। କୌଣସି ଦେବାଦେବୀମାନେ ତାଙ୍କର ସେବା ଗ୍ରହଣ କରନ୍ତି ନା, ସେମାନେ ଖୁସି ହୁଅନ୍ତି ଯେତେବେଳେ ଆପଣମାନେ ଭଗବାନଙ୍କର ସେବା କରନ୍ତି, ସେମାନେ ଅତି ଖୁସି ହୋଇଯାନ୍ତି। ଏବଂ ସେଥିପାଇଁ ଦେବାଦେବୀଙ୍କ ନାମ, ଦେବାଦେବୀଙ୍କ ପୂଜା କଲାବେଳେ ହରିଙ୍କର ନାମ ନେଲେ ଦେବାଦେବୀ ଅଧିକା ଖୁସି ହୁଅନ୍ତି, ଏଥିରେ ଅସୁବିଧା କିଛି ନାହିଁ। କିନ୍ତୁ ଦେବାଦେବୀଙ୍କର ନାମ ସେ ପଚାରିଛନ୍ତି, ଦେବାଦେବୀଙ୍କର ନାମ କ'ଣ କାଳୀ ଦୁର୍ଗା ଏମାନଙ୍କର ନାମ କ'ଣ ହରି ନୁହେଁ କି? ନା ନାହିଁ ନା, ଭଗବାନଙ୍କର ନାମ ସ୍ୱତନ୍ତ୍ର ହରି। କାଳୀ ଦୁର୍ଗାଙ୍କର ନାମ ଉଚ୍ଚାରଣ କଲେ ବୋଲି ତାଙ୍କ ନାମଟା ହରି ହେଇଯିବ? ଦୁର୍ଗାଙ୍କ ପୂଜା ବେଳେ ଆପଣ ହରି ହରି ବୋଲି କହିବେ ବୋଲି ଯେ ଦୁର୍ଗା ନାମ ହରି ହେଇଯିବ? ଏଇଟା ତ ନାହିଁ। ଏଇଟା କହୁଛନ୍ତି ହରି ବୋଲି ଥରେ କହିଲେ ଲକ୍ଷେ ଦୁଇ ଲକ୍ଷ ନାମ ଜପଠୁ ଅଧିକା। ନାଇଁ ନାଇଁ, ଲକ୍ଷେ ଦୁଇ ଲକ୍ଷ ଏମିତି କଳନା କରିହେବ, ନାମର ମହିମା ଆପଣ କ'ଣ କହିବେ? କିନ୍ତୁ ନାମ ଜପଠାରୁ ନାମ କୀର୍ତ୍ତନର ମହିମା ଅନ୍ତର ଶୁଦ୍ଧି କରେ, ପରର ଉପକାର କରେ, ଇଏ ଅଧିକ ମହିମା। ସେ ଆଉ ଗୋଟେ ଶେଷ ପ୍ରଶ୍ନ ପଚାରିଛନ୍ତି, କେବଳ ବ୍ରାହ୍ମଣ ବ୍ୟତୀତ ଏକାକ୍ଷର ଓଂ ମନ୍ତ୍ର ଉଚ୍ଚାରଣ ଯୋଗ୍ୟତା ବୈଷ୍ଣବ ଶୂଦ୍ର ବା କ୍ଷେତ୍ରରେ ଅଛି କି? ବେଦରେ ବହୁତ ବ୍ୟବସ୍ଥା ଅଛି, କିନ୍ତୁ ଓଂ ଉଚ୍ଚାରଣ କରିବା ପାଇଁ, ପ୍ରଣବ ମନ୍ତ୍ର ଜପ କରିବା ପାଇଁ ମୁଁ ଆପଣଙ୍କୁ ଗୋଟେ ଛୋଟିଆ ଉଦାହରଣ ଦେଉଛି, ଏତେ ଯୁକ୍ତିତର୍କର କଥା ନୁହେଁ। ଜୀବ ମାତ୍ର ବୈଷ୍ଣବ, ବୈଷ୍ଣବ ଗୋଟେ ଜାତି ନୁହେଁ, ପ୍ରଥମ ବୈଷ୍ଣବ ବିଷ୍ଣୁ ଭକ୍ତ ଯିଏ ସେ ହେଉଛନ୍ତି ବୈଷ୍ଣବ, ପ୍ରଥମ ବୈଷ୍ଣବ ହେଉଛନ୍ତି ଶିବଜୀ, ବ୍ରହ୍ମାଙ୍କର ପୁତ୍ର, ସେ ବିଷ୍ଣୁ ଭକ୍ତ। ଆପଣ କ'ଣ ଭାବନ୍ତି କି ବ୍ରାହ୍ମଣମାନେ ବୈଷ୍ଣବ ହୁଅନ୍ତିନି ବୋଲି? ବୈଷ୍ଣବ ମାନେ କ'ଣ? ବିଷ୍ଣୁ ଭକ୍ତ ଯିଏ ସିଏ ବୈଷ୍ଣବ, ଜୀବ ମାତ୍ର ହିଁ ବୈଷ୍ଣବ। ଜୀବ ନିଜକୁ ବୈଷ୍ଣବ ବୋଲି କହୁନି, ମୁଁ ବିଷ୍ଣୁ ଭକ୍ତ ବୋଲି କହୁନି, କିନ୍ତୁ ଆମର ଏଠି କ'ଣ କରାଗଲା, ଯିଏ ବିଷ୍ଣୁଙ୍କୁ ପୂଜା କଲା ସେ ବୈଷ୍ଣବ, ଯିଏ ଦୁର୍ଗା କାଳୀଙ୍କୁ ପୂଜା କଲା, ଶକ୍ତିଙ୍କୁ ପୂଜା କଲା ସେ ଶାକ୍ତ, ଯିଏ ଗଣେଶଙ୍କୁ ପୂଜା କଲା ସେ ଗାଣପତ୍ୟ। କିନ୍ତୁ ତା ମାନେ ନାହିଁ, ଏଟା ଗୋଟେ ଜାତି, ବୈଷ୍ଣବ ଗୋଟେ ଜାତି କି? ଆପଣଙ୍କ ଆଡ଼େ ଏମିତି ଏଇଟା ଧାରଣା ଅଛି, ମୋତେ ସେଠି ଜଣେ ପଚାରିଲେ କମରଦାର, ନା ଜାତି ନୁହେଁ ବୈଷ୍ଣବ, ବୈଷ୍ଣବ ଗୋଟେ ସମ୍ପ୍ରଦାୟ ନୁହେଁ, ବୈଷ୍ଣବ ଜୀବ ମାତ୍ରକେ ବୈଷ୍ଣବ, ସମସ୍ତେ ବିଷ୍ଣୁଙ୍କର ଅଂଶ, ଯିଏ ଭଗବାନ ଜୀବ ବିଷ୍ଣୁଙ୍କର ଭକ୍ତ। ଭଗବାନ କହିଲେ ନା ମହିମାଂସ ଜୀବ ଲୋକ, ଯିଏ ଗଣେଶଙ୍କ ପୂଜା କରେ ତାଙ୍କୁ ଗାଣପତ୍ୟ କୁହାଯାଏ, ଯିଏ ବିଷ୍ଣୁଙ୍କୁ ପୂଜା କରେ ତାକୁ ବୈଷ୍ଣବ କୁହାଯାଏ। ତେଣୁ ବିଷ୍ଣୁଙ୍କୁ ଯିଏ ପୂଜା କରେ, ବ୍ରାହ୍ମଣ ହଉ, କ୍ଷତ୍ରିୟ ହଉ, ଏସବୁ ଶୂଦ୍ର ହଉ, କିନ୍ତୁ ପ୍ରଣାମ ମନ୍ତ୍ର ଉଚ୍ଚାରଣ କରିବା ପାଇଁ ବେଦରେ ଯେଉଁ ନିୟମ ଅଛି, ଆଚ୍ଛା ଭାଗବତରେ ନାରଦ ମୁନି ଯେତେବେଳେ ମନ୍ତ୍ର ଦେଲେ ଧ୍ରୁବ ମହାରାଜକୁ, ଧ୍ରୁବ ମହାରାଜ କ'ଣ ଥିଲେ? କ୍ଷତ୍ରିୟ ଥିଲେ, ତାଙ୍କୁ ଯେତେବେଳେ ମନ୍ତ୍ର ଉଚ୍ଚାରଣ କରିବା ପାଇଁ କହିଲେ, କେଉଁ ମନ୍ତ୍ର କହିଲେ? ଆଜ୍ଞା, ଶାସ୍ତ୍ରର ନିୟମ ବହୁତ ଅଛି, ପ୍ରଭୁଙ୍କର ନାମ ଓମ୍। ବ୍ରାହ୍ମଣ ସ୍ଥିତି ମାନେ ଜୀବ ସେ ସ୍ଥିତିକି ଗଲା ପରେ, ସେ ଜାତି ହିସାବରେ ଭଗବାନ ବ୍ରାହ୍ମଣ କେବେ କହିନାହାନ୍ତି ଭଗବତ ଗୀତାରେ ପ୍ରବଚନ ବେଳେ। ବ୍ରାହ୍ମଣ ମାନେ କ'ଣ? ଜନ୍ମନା ଜାୟତେ ଶୂଦ୍ର, ଜନ୍ମରୁ ସମସ୍ତେ ଶୂଦ୍ର, ବ୍ରାହ୍ମଣ ବି ଶୂଦ୍ର। ସେ ବ୍ରାହ୍ମଣ ଘରେ ଯେଉଁ ଛୁଆଟେ ଜନ୍ମ ହେଇଥିଲା, ସିଏ ବି ବିଷ୍ଠା ଖାଇଛି, ତା ନିଜ ବିଷ୍ଠାକୁ ନିଜେ ଖାଇଛି, ଅଜ୍ଞାନର ଜନ୍ମ। ସଂସ୍କାର ଦିଜ ଉଚ୍ଚତେ, ସେଥିପାଇଁ ବ୍ରାହ୍ମଣର ଯେଉଁ ପ୍ରଥମେ ସଂସ୍କାର କରାଯାଏ, ପଇତା ପକେଇବ, ଦିଜ ବେଦ ପାଠ ଭବେ ବିପ୍ର, ବେଦ ଅଧ୍ୟୟନ କଲେ ତାକୁ ବିପ୍ର କୁହାଯିବ। ବ୍ରହ୍ମ ଜାଣନ୍ତି ବ୍ରାହ୍ମଣ, ବ୍ରହ୍ମ ତତ୍ତ୍ୱ ଭଗବତ ତତ୍ତ୍ୱ ଉପଲବ୍ଧି କଲେ ସେ ବ୍ରାହ୍ମଣ। କିନ୍ତୁ ତା ମାନେ ନୁହେଁ ଯେ ବ୍ରାହ୍ମଣ ଗୋଟେ ଜାତି ନାହିଁ, ନା ଏଇଟା ଭୁଲ ଜିନିଷ। ବ୍ରାହ୍ମଣ ବ୍ରାହ୍ମଣ ବ୍ରାହ୍ମଣଙ୍କ ସ୍ଥିତିରେ ଅଛନ୍ତି, ବ୍ରାହ୍ମଣ ଆମକୁ ଚାରି ବର୍ଣ୍ଣ ଭିତରେ ବ୍ରାହ୍ମଣ ଶ୍ରେଷ୍ଠ। କିନ୍ତୁ ବ୍ରହ୍ମତ୍ଵ ଯୋଉ ଅଜାମିଲ କ'ଣ ବ୍ରାହ୍ମଣ ନଥିଲା? କିନ୍ତୁ କର୍ମଟା କ'ଣ କରୁଥିଲା? ତେଣୁ ବ୍ରହ୍ମତ୍ଵ ମାନେ ଏଠି କୁହାଯାଉଛି, ଯିଏ ବ୍ରହ୍ମତ୍ଵ ପ୍ରାପ୍ତ ହେଲା ସେ ଓଂ ଜପ କରିପାରିବ। ଧ୍ରୁବ ମହାରାଜ କିଭଳି ଓଂ ମନ୍ତ୍ର ଦେଲେ? ସେ କ୍ଷତ୍ରିୟ ବଂଶରେ ଜନ୍ମ ହେଲେ ବି ତାଙ୍କର ବ୍ରହ୍ମକୁ ଅନ୍ୱେଷଣ କରିବା ପାଇଁ ଯାଉଛନ୍ତି ନା, ବିଷ୍ଣୁଙ୍କୁ ଅନ୍ୱେଷଣ କରିବା ପାଇଁ ଯାଉଛନ୍ତି ନା, ସେଥିପାଇଁ ନାରଦ ମୁନି କହିଲେ ନାହିଁ ତୁମେ ଏ ମନ୍ତ୍ର ନିଅ। କାରଣ ଶରୀରଟା ସିନା ବ୍ରାହ୍ମଣ କୂଳରେ ଭାଇ ଜନ୍ମ ହେଇଛି, ଆପଣ ବର୍ତ୍ତମାନ ଅଭିମାନ କରୁଛନ୍ତି ମୁଁ ବ୍ରାହ୍ମଣ ବୋଲି, ମୁଁ କହୁଛି ମୁଁ କ୍ଷତ୍ରିୟ ବୋଲି। ଶରୀରଟା, ଏଇ ଶରୀରଟା କେଉଁଠି ଥିଲା? ପରଜନ୍ମରେ ଆମେ ବ୍ରାହ୍ମଣ ହେବା ବୋଲି କିଛି ମାନେ ଅଛି? ଏଇଟା ଶରୀରର ଜନ୍ମ, କିନ୍ତୁ ଆତ୍ମାର ଜନ୍ମ କ'ଣ ଏବେ ବ୍ରାହ୍ମଣ ଘରେ ହେଉଛି? ଆତ୍ମା ତ ନିତ୍ୟ, ତେଣୁ ଜୀବ ଯେତେବେଳେ ସେ ସ୍ଥିତି ବୁଝିବ, ବ୍ରହ୍ମ ତତ୍ତ୍ୱ ଉପଲବ୍ଧି କରିବ, ସେତେବେଳେ ଗୁରୁ ଦେଖିବେ ୟାର ସେ ଯୋଗ୍ୟତା ଅଛି କି, ସେ ଶୂଦ୍ର ହେଇଥିଲେ ବି ତାକୁ ଶୂଦ୍ର କୁଳରେ ସ୍ୱରରେ ଜନ୍ମ ହେଇଥିଲେ ବି ଯେତେବେଳେ ଆତ୍ମସ୍ଥିତି ଲକ୍ଷ୍ୟ କରିଛି ସ୍ଥିତିକି ଯାଇଛି ସେତେବେଳେ ତାକୁ ଦେବେ, ତୁ ଓମ ଚ ପର୍ବ ନାରଦ ମାନେ ତାକୁ କେମିତି ଦେବେ, ଚିନ୍ତା କରେ ଶାସ୍ତ୍ରରେ ଅଛନ୍ତି, ଶାସ୍ତ୍ରରେ ତତ୍ତ୍ୱଟା ଅଛି ନା ବ୍ରାହ୍ମଣ କେସ୍ କ୍ଷତ୍ରିୟ, ଯେମିତି ଆମର ଏଠି ଚାଲିଥିଲା ପ୍ରବଚନ ଏଠି ସତ୍ୟ କାମ ଜାବାଳ, କେଉଁ ଋଷି ସିଏ ଗୌତମ ଋଷିଙ୍କ ନିକଟକୁ ଆସିଲେ ଜାବାଳ, ଏଇ ସତ୍ୟ କାମ ଆସିଲେ ଗୋଟେ ବାଳକ, ସେ କାର ପୁଅ, ସେ ତାର ମା ନା ହଉଛି ଜାବାଳ, ଜାବାଳ ପଠେଇଲା କହିଲେ ଯା ଗୌତମ ଋଷି ବଡ଼ ଋଷି ତୁ ଯା ପୁଅ ଯା ଟିକେ ପାଠ ପଢ଼ି ବେଦ ପଢ଼ିବି ଯା, ସେ ଯେତେବେଳେ ଆସିଲେ ଗୌତମ ଋଷିଙ୍କ ନିକଟକୁ, ଗୌତମ ଋଷି କହିଲେ ମୁଁ ବ୍ରାହ୍ମଣ ପିଲାଙ୍କୁ କେବଳ ଗ୍ରହଣ କରେ, ତୁମର କେଉଁ କୁଳ, ଗଲା ଗଲା ଆଜ୍ଞା ମୁଁ ଟିକେ ମାଆକୁ ପଚାରି ଆସେ, ଯେତେବେଳେ ଯାଇକି ତାର ମା ଜାବାଳକୁ ପଚାରିଲା ମା ମୁଁ ଗୌତମ ଋଷିଙ୍କ ନିକଟକୁ ଯାଇଥିଲି, ଗୌତମ ଋଷିଙ୍କ କହିଲେ ସେ ବ୍ରାହ୍ମଣ କେବଳ ପଢ଼େଇବେ, ଆମର କେଉଁ କୁଳ କି, ତାର ମା କହୁଛନ୍ତି ଯେ ପୁଅ ମୁଁ ତ ପରିଚାରିକା, ମୁଁ ପର ଘରେ କାମ କରେ, ଯୁବତୀ ବେଳେ କେତେ ଲୋକଙ୍କ ଘରେ କାମ କରିଛି, କେତେ ଲୋକ ମୋତେ ଭୋଗିଛନ୍ତି, ତୁ କା ନିକଟରୁ ଜନ୍ମ ହୋଇଛୁ ମୁଁ କେମିତି କହିବି, ମୁଁ କହିପାରିବି, ତୁ ଯା ତୁ ଗୌତମ ଋଷିଙ୍କୁ କହିବ, ଏ ସତ୍ୟ କାମ ଇଏ ଭଳି ବି ଇଏ ସିଧା ଆସି କହିଲେ ଗୌତମ ଋଷି, ଆଜ୍ଞା ମୋ ମାଙ୍କୁ ପଚାରିଲି, ମୋ ମା କହିଲେ ସେ ଯୁବତୀ ବୟସରେ ପର ଘରେ କାମ କରିଛନ୍ତି, କେତେ ମହାଜନ ତାଙ୍କୁ ଭୋଗ କରିଛନ୍ତି, କାହା ଗର୍ଭରେ କାହା ଔରସରେ ମୁଁ ଜନ୍ମ ହେଇଛି ମୁଁ କହିପାରିବିନି, ମୁଁ କୁଳ କେମିତି କହିବି, ମୁଁ କେଉଁ କୁଳରେ ପିଲା, ଗୌତମ ଋଷି କହିଲେ ତୁମେ ବ୍ରାହ୍ମଣ, ମୁଁ ତୁମକୁ ଶିଷ୍ୟ ରୂପରେ ଗ୍ରହଣ କରିବି, କାହିଁକି ତୁମେ ନିର୍ଭୀକ ଭାବରେ ସତ୍ୟ କଥା କହିଛ, ଏଇଟା ବ୍ରାହ୍ମଣର ଲକ୍ଷଣ, ମୁଁ ତୁମକୁ ଗ୍ରହଣ କରିବି, ତେଣୁ ଯୋଗ୍ୟତାଟା ଆଜ୍ଞା ଶାସ୍ତ୍ରରେ ଯେତେବେଳେ ବ୍ରାହ୍ମଣ କୁହାଯାଇଛି ବ୍ରାହ୍ମଣ ଯୋଗ୍ୟତା, ଶାସ୍ତ୍ରରେ ଯେତେବେଳେ କ୍ଷତ୍ରିୟ କୁହାଯାଇଛି କ୍ଷତ୍ରିୟ ଯୋଗ୍ୟତା, ଯୋଗ୍ୟତା କୁହାଯାଇଛି, ତେଣୁ ଏଥିରେ ଆମର ପରସ୍ପର ଭିତରେ ସଂଘର୍ଷ ଲାଖିବା ଦରକାର ନାହିଁ, ଆଜ୍ଞା ହରିଭଜନ ନ କଲେ ବ୍ରାହ୍ମଣ ଯାଇକି ସେ ନରକରେ ପହଞ୍ଚିବ, ଶୂଦ୍ର ବି ଯାଇ ନରକରେ, ଭେଟାଭେଟି ଏକା ଜାଗା, କିନ୍ତୁ ଚୋରି କଲେ ବ୍ରାହ୍ମଣ ଯାଇକି ପୋଲିସ ଷ୍ଟେସନରେ ଆଉ ଶୂଦ୍ର ବି ଯାଇ ପୋଲିସ ଷ୍ଟେସନରେ, ଲାଭ କ'ଣ ହେଉଛି, ଆପଣ କହିବେ ବ୍ରାହ୍ମଣ ପିଲା ପୋଲିସ ପିଟୁଥିବ, ତୋର ପଇତା ପଡ଼ିଥିବ ତୁ ପିଟା ଖାଉଥିବୁ, ତାର ପଇତା ନଥିବ ପିଟା ଖାଉଥିବ, ବର୍ଣ୍ଣ ଅଭିମାନ କରି ଭାଇ କ'ଣ ଲାଭ ଅଛି, ଏ ହରିଭଜନ ଯେ ଭଜେ ସେଇ ବଡ଼ ଅଭକ୍ତହୀନ ଚାର, ଯିଏ ବଡ଼ ଭଜନ କଲା ଆଜ୍ଞା ସିଏ ବଡ଼, ଆପଣ ଯଦି ଗୃହସ୍ଥ ଲୋକ ହେଇକି ଆପଣ ଭଜନ କରିପାରିଲେ ମୋଠୁ ଆପଣ ଅଧିକ ଭକ୍ତି ପାଇଲେ, ଆପଣ ମୋର ପୂଜ୍ୟ ନା, ଭକ୍ତିରେ ମପାଯାଏ, ଭକ୍ତି ରାଜ୍ୟରେ ଏ ବୟସ ମପାଯାଏ ନା କି ବର୍ଣ୍ଣ ମପାଯାଏ ନା, ନହେଲେ ସୁଖଦେବ ଗୋସ୍ୱାମୀ ପ୍ରବଚନ ଦେଉଛନ୍ତି ତାଙ୍କ ମୁଖରୁ ଶୁଣୁଛନ୍ତି କିଏ, ସେ ତାଙ୍କ ବାପା ଶୁଣୁଛନ୍ତି ବା, ଭାଗବତ ଲେଖିକି କିନ୍ତୁ ଶୁଣୁଛନ୍ତି ସୁଖଦେବ ଗୋସ୍ୱାମୀଙ୍କ ନିକଟରୁ, ଭଗବାନ ପରଶୁରାମ ଶୁକଙ୍କ ମୁଖରୁ ଶୁଣୁଛନ୍ତି, କାହିଁକି ଭକ୍ତିମାନ, ସେ ବ୍ୟାସ ଆସନର ଗୁରୁ ହେଲେ, ନାରଦ ମୁନି ନିଜେ ଶୁଣୁଛନ୍ତି, କାହିଁ ମୁକ୍ତ ପୁରୁଷ, ଆଜ୍ଞା ଯାହାର ଧନ ଅଛି ସେ ଧନୀ ଏ ଜଗତରେ, ସେଭଳିଆ ଯାହାର ଭକ୍ତି ଅଛି ସେ ବଡ଼, ମାଡ଼ଗୁ ଲାଗି କ'ଣ ଅଛି, ତୁମେ ବ୍ରାହ୍ମଣ ହୁଅ କ୍ଷତ୍ରିୟ ବୈଶ୍ୟ ଶୁଦ୍ର, ଏ ବର୍ଣ୍ଣ ଅଭିମାନରେ କ'ଣ ଅଛି, ହରି ବୋଲ ଟିକେ ଦୁଇ ମିନିଟ୍ ନାମ କରିକି ଯିବା, ଆଉ କାଲି ଆଜ୍ଞା ହଁ କୁହନ୍ତୁ, ହଁ ହଁ କାଲିକି ଆପଣ ଶୁଣିଛି, କାଲିକି ମୁଁ କହିଦେବି ଚାରି ଯୁଗର ମହାମନ୍ତ୍ର କହିବି କାଲି ସବୁ, ହଁ ଆପଣ କାଲି ଶୁଣିବେ, କାଲି ଧର୍ମ କ'ଣ ଥିଲା କେଉଁ ମହାମନ୍ତ୍ର ଥିଲା ଆପଣ କାଲି ଶୁଣିବେ, କହିବେ, ବହୁତ ଧନ୍ୟବାଦ,
ହରି ବୋଲ ହରି ବୋଲ ହରି ବୋଲ ଭାଇ ରେ, ହରି ବୋଲ ହରି ବୋଲ ହରି ବୋଲ ଭାଇ ରେ, ହରି ବୋଲ ହରି ବୋଲ ହରି ବୋଲ ଭାଇ ରେ, ହରି ବୋଲ ହରି ବୋଲ ହରି ନାମ ଆନି ଆଛେ ଗୌରଙ୍ଗ ନିତାଇ ରେ, ହରି ନାମ ଆନି ଆଛେ ଗୌରଙ୍ଗ ନିତାଇ, ମୋଦେର ଦୁଃଖ ଦେଖେ ରେ ମୋଦେ
ಧರ್ಮ ಹರೇ ಕೃಷ್ಣ ಮಹಾಮಂತ್ರ ಗೀಜ ಪ್ರಭು ಜಗನ್ನಾಥ ಒಳದೇವ ಸುಭದ್ರಾ ಮಹಾರಾಣಿ ಗೀಜ ಗ್ರಂಥರಾ ಶ್ರೀಮದ್ ಭಾಗವತಂ ಗೀಜ ಭಕ್ತಿದೇವಿ ತುಳಸಿ ಮಹಾರಾಣಿ ಗೀಜ ಗೋಪಾಜಿ ಮಹಾರಾಜ್ ಗೀಜ ಶ್ರೀ ಗುರುವಿಂದ ಸ್ವಾಮಿ ಶ್ರೀ ಗುರು ಮಹಾರಾಜ್ ಗೀಜ ಸಮವೇದ ವೈಷ್ಣವ ಭಕ್ತ ಬೃಂದ ಗೀಜ ಅನಂತ ಕೋಟಿ ವೈಷ್ಣವ ಬೃಂದ ಗೀಜ ಸಮಸ್ತಂಗ್ರ ಮಂಗಳ ಆನಂದೇ ಕುಮಾರ್ ಹರಿ ಹರಿ
ಹರೇ ಕೃಷ್ಣ ଏହାପରେ ପ୍ରଭୁଙ୍କର କଥା ଅଛି ଆମର ଭୁବନେଶ୍ୱରର ମନ୍ଦିର ଯୋଉ ଗୁଣ୍ଡିଚା ମନ୍ଦିରରେ କଥା ହେବ ଆପଣମାନେ ଯେଉଁମାନେ ଯିବେ ଭୁବନେଶ୍ୱର ସେଟା ପଚିଶରେ ହେବ ଜାନୁଆରୀ ପଚିଶରୁ ଆରମ୍ଭ ହେଉଛି ଯେଉଁମାନେ ଯିବେ ସେଟା ରହିବା ଏବଂ ପ୍ରସାଦର ବ୍ୟବସ୍ଥା କରାଯିବ ଯେଉଁମାନେ ଯିବା ପାଇଁ ଚାହୁଁଛନ୍ତି ସେଠାରେ ଯାଇପାରିବେ ଏବଂ ଆମର ମହାମନ୍ତ୍ର କାର୍ଡ ରହିଛି ଯେଉଁମାନେ ନେବା ପାଇଁ ଚାହୁଁଛନ୍ତି ସେମାନେ ନେଇପାରିବେ ଭିକ୍ଷା ₹5 ରଖାଯାଇଛି ଯେଉଁମାନେ ନେବା ପାଇଁ ଚାହୁଁଛନ୍ତି ସେଠାରୁ ନେଇପାରିବେ ମହାମନ୍ତ୍ର କାର୍ଡ ମହାମନ୍ତ୍ର ସିଡି
ହରେ କୃଷ୍ଣ ସମସ୍ତ ନାମଭଟ୍ଟ ଭକ୍ତ ମାନଙ୍କୁ ଅନୁରୋଧ କରାଯାଏ
ନାରାୟଣ ନାମ ଶ୍ରବଣ ମାତ୍ର ନାରାୟଣ।